ଯିଓସୁଅ ଏକ ପର୍ବ ସଦାପ୍ରଭୁଙ୍କ ସେବକ ମୋଷାଙ୍କର ମୃତ୍ୟୁ ଉତ୍ତାରେ ସଦାପ୍ରଭୁ ନୁନର ପୁତ୍ର ଯିଓସୁଅ ନାମକ ମୋଷାଙ୍କର ପରିଚାରକଙ୍କୁ କହିଲେ, ଆମ୍ଭର ସେବକ ମୋଷା ମରିଅଛି, ଏନିମନ୍ତେ ତୁମେ ଏବେ ଉଠ, ଆମ୍ଭେ ଇସ୍ରାଏଲ ସନ୍ତାନଗଣକୁ ଯେଉଁ ଦେଶ ଦେବାକୁ ଉଦ୍ୟତ ଅଛୁ ସେଠାକୁ ତୁମ୍ଭେ ଓ ଏହି ଲୋକ ସମସ୍ତେ ଜର୍ଦ୍ଦନ ପାର ହୋଇ ଯାଅ, ଯେ ଯେ ସ୍ଥାନରେ ତୁମ୍ଭମାନଙ୍କର ତଳିପା ପଡ଼ିବ ସେସବୁ ସ୍ଥାନ ମୋଷାଙ୍କ ପ୍ରତି ସଦାପ୍ରଭୁଙ୍କ ବାକ୍ୟାନୁସାରେ ଆମ୍ଭେ ତୁମ୍ଭମାନଙ୍କୁ ଦେଲୁ। ପ୍ରାନ୍ତର ଓ ଏଇ ଲିବାନନ୍ରେ ମହାନଦୀ ଅର୍ଥାତ୍ ଫରାତ ନଦୀ ପର୍ଯ୍ୟନ୍ତ ହିତୀୟମାନଙ୍କର ସମସ୍ତ ଦେଶ, ପୁଣି ସୂର୍ଯ୍ୟାସ୍ତ ଦିଗରେ ମହାସମୁଦ୍ର ପର୍ଯ୍ୟନ୍ତ ତୁମ୍ଭମାନଙ୍କର ସୀମା ହେବ। ତୁମର ଯାବଜ୍ଜୀବନ ତୁମ୍ଭ ସମ୍ମୁଖରେ କେହି ଠିଆ ହୋଇପାରିବ ନାହିଁ। ଆମ୍ଭେ ଯେପରି ମୂଷା ସଙ୍ଗରେ ଥିଲୁ ସେପରି ଆମ୍ଭେ ତୁମ୍ଭ ସଙ୍ଗରେ ଥିବା, ଆମ୍ଭେ ତୁମ ପ୍ରତି ନିରସ୍ତ ହେବା ନାହିଁ କି ତୁମ୍ଭକୁ ତ୍ୟାଗ କରିବା ନାହିଁ। ତୁମେ ବଳବାନ ଓ ସାହସିକ ହୁଅ, କାରଣ ଏମାନଙ୍କ ପୂର୍ବପୁରୁଷଗଣ ନିକଟରେ ଯେଉଁ ଦେଶ ଦେବାକୁ ଆମ୍ଭେ ଶପଥ କରିଅଛୁ ତାହା ତୁମ୍ଭେ ଏମାନଙ୍କୁ ଅଧିକାର କରାଇବ। ମାତ୍ର ଆମ୍ଭର ସେବକ ମୋଷା ତୁମ୍ଭକୁ ଯେ ସମସ୍ତ ବ୍ୟବସ୍ଥା ଆଦେଶ କରିଅଛି ସେସବୁ ତୁମେ ମାନିବାକୁ ଓ କରିବାକୁ ବଳବାନ ଓ ଅତି ସାହସିକ ହୁଅ। ତହିଁର ଦକ୍ଷିଣକୁ କି ବାମକୁ ଫେର ନାହିଁ, ତହିଁରେ ତୁମ୍ଭେ ଯେକୌଣସି ସ୍ଥାନକୁ ଯିବ ସେଠାରେ କୁଶଳ ପ୍ରାପ୍ତ ହେବ। ଏହି ବ୍ୟବସ୍ଥା ପୁସ୍ତକ ତୁମ୍ଭ ମୁଖରୁ ବିଚଳିତ ନ ହେଉ, ମାତ୍ର ତୁମ୍ଭେ ତହିଁର ଲେଖା ଅନୁସାରେ ମାନିବାକୁ ଓ କରିବାକୁ ଦିବାରାତ୍ର ତାହା ଧ୍ୟାନ କର। ତାହା କଲେ ତୁମ୍ଭେ ଆପଣା ପଥ ସଫଳ କରିବ ଓ ତୁମ୍ଭେ କୁଶଳ ପ୍ରାପ୍ତ ହେବ। ଆମ୍ଭେ କି ତୁମ୍ଭକୁ ଆଜ୍ଞା ଦେଇନାହୁଁ, ବଳବାନ ହୁଅ ଓ ସାହସିକ ହୁଅ, ତ୍ରାସଯୁକ୍ତ ହୁଅ ନାହିଁ କି ହତାଶ ହୁଅ ନାହିଁ, କାରଣ ତୁମେ ଯେଉଁଆଡ଼େ ଯିବ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ସଙ୍ଗୀ ହେବେ। ଅନନ୍ତର ଯିଓସୁଅ ଲୋକମାନଙ୍କର ଅଧ୍ୟକ୍ଷମାନଙ୍କୁ ଆଜ୍ଞା ଦେଇ କହିଲେ, ଛାଉଣି ମଧ୍ୟ ଦେଇ ଯାଅ ଓ ଲୋକମାନଙ୍କୁ ଆଜ୍ଞା ଦେଇ କୁହ, ତୁମେମାନେ ଆପଣମାନଙ୍କ ପାଇଁ ପାଥେୟ ସାମଗ୍ରୀ ପ୍ରସ୍ତୁତ କର, କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ଦେଶ ଅଧିକାର କରିବାକୁ ଦେବେ ତହିଁରେ ପ୍ରବେଶ କରି ତାହାର ଅଧିକାର କରିବା ନିମନ୍ତେ ତିନିଦିନ ମଧ୍ୟରେ ତୁମ୍ଭମାନଙ୍କୁ ଏହି ଜର୍ଦ୍ଦନ ପାର ହୋଇ ଯିବାକୁ ହେବ। ଆଉ ଯିଓସୁଅ ରୁବେନୀୟମାନଙ୍କୁ ଓ ଗାଦୀୟମାନଙ୍କୁ ଓ ମନସ୍ସିର ଅର୍ଦ୍ଧବଂଶକୁ କହିଲେ, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ବିଶ୍ରାମ ପ୍ରଦାନ କରି ଏହି ଦେଶ ଦେବେ। ଏହା କହି ସଦାପ୍ରଭୁଙ୍କର ସେବକ ମୋଷା ତୁମ୍ଭମାନଙ୍କୁ ଯେଉଁ କଥା ଆଜ୍ଞା ଦେଇଥିଲେ ତାହା ସ୍ମରଣ କର। ମୋଷା ଜର୍ଦ୍ଦନର ପୂର୍ବ ପାରିରେ ତୁମ୍ଭମାନଙ୍କୁ ଯେଉଁ ଦେଶ ଦେଇଅଛନ୍ତି ସେଠାରେ ତୁମ୍ଭମାନଙ୍କର ସ୍ତ୍ରୀ ଲୋକ ଓ ବାଳକ ଓ ପଶୁମାନେ ରହିବେ, ମାତ୍ର ତୁମ୍ଭେମାନେ ତୁମ୍ଭମାନଙ୍କ ମହାବିକ୍ରମଶାଳୀ ଲୋକମାନେ ସସଜ୍ଜ ହୋଇ ଆପଣା ଭାଇମାନଙ୍କର ଆଗେ ଆଗେ ପାର ହୋଇଯିବ। ପୁଣି ସଦାପ୍ରଭୁ ତୁମ୍ଭମାନଙ୍କୁ ଯେପରି ବିଶ୍ରାମ ଦେଇଅଛନ୍ତି ସେପରି ତୁମ୍ଭମାନଙ୍କ ଭାଇମାନଙ୍କୁ ବିଶ୍ରାମ ଦେବାଯାଏ ମଧ୍ୟ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ସେମାନଙ୍କୁ ଯେଉଁ ଦେଶ ଦେବାକୁ ଉଦ୍ୟତ ଅଛନ୍ତି ତାହା ସେମାନେ ଅଧିକାର କରିବା ଯାଏ ତୁମେମାନେ ସେମାନଙ୍କର ଉପକାର କରିବ। ତହିଁ ଉତ୍ତାରେ ଜର୍ଦ୍ଦନର ପୂର୍ବ ପାରିରେ ସୂର୍ଯ୍ୟୋଦୟ ଦିଗରେ ସଦାପ୍ରଭୁଙ୍କ ସେବକ ମୋଷା ତୁମ୍ଭମାନଙ୍କୁ ଯେଉଁ ଦେଶ ଦେଇଅଛନ୍ତି ତୁମ୍ଭେମାନେ ଆପଣମାନଙ୍କର ସେହି ଅଧିକୃତ ଦେଶକୁ ଫେରିଆସି ତାହା ଅଧିକାର କରିବ। ଏଥିରେ ସେମାନେ ଯିଓସୁଅଙ୍କୁ ଉତ୍ତର ଦେଇ କହିଲେ, ତୁମ୍ଭେ ଆମମାନଙ୍କୁ ଯାହା ଯାହା ଆଜ୍ଞା କରିଅଛ ତାହା ସବୁ ଆମ୍ଭେମାନେ କରିବୁ, ଓ ତୁମ୍ଭେ ଆମମାନଙ୍କୁ ଯେକୌଣସି ସ୍ଥାନକୁ ପଠାଇବ ଆମ୍ଭେମାନେ ସେ ସ୍ଥାନକୁ ଯିବୁ। ଆମ୍ଭେମାନେ ସବୁ ବିଷୟରେ ଯେପରି ମୂଷାଙ୍କର କଥା ଶୁଣିଥିଲୁ ସେହିପରି ଆମ୍ଭେମାନେ ତୁମ୍ଭ କଥା ଶୁଣିବୁ। ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେପରି ମୋଷାଙ୍କ ସଙ୍ଗରେ ଥିଲେ ସେପରି ସେ ତୁମ୍ଭ ସଙ୍ଗରେ ହେଉନ୍ତୁ। ଯେଉଁ ବ୍ୟକ୍ତି ତୁମ୍ଭ ଆଜ୍ଞାର ବିରୁଦ୍ଧାଚରଣ କରିବ ଓ ତୁମ୍ଭେ ଯେ ଯେ କଥା ଆଦେଶ କରିବ ତାହା ସବୁ ଶୁଣିବ ନାହିଁ, ସେ ଯେ କେ ହେଉ ତାହାର ପ୍ରାଣଦଣ୍ଡ ହେବ। ତୁମେ କେବଳ ବଳବାନ ଓ ସାହସିକ ହୁଅ। ଯିଓସୁଅ ଦୁଇ ପର୍ବ। ଅନନ୍ତର ନୁନର ପୁତ୍ର ଯିଓସୁଅ ସିଟିମ୍ଠାରୁ ଚର ରୂପେ ଦୁଇ ମନୁଷ୍ୟଙ୍କୁ ଏହି କଥା କହି ଗୋପନରେ ପଠାଇଲେ, ତୁମେମାନେ ଯାଇ ସେହି ଦେଶ ଓ ଜିରିଓ ନଗରର ନିରୀକ୍ଷଣ କର। ତୁ ସେମାନେ ଯାଇ ରାହାବ ନାମ୍ନି ଏକ ବେଶ୍ୟାର ଗୃହରେ ଉପସ୍ଥିତ ହୋଇ ସେଠାରେ ବସା କଲେ। ଏଥିରେ କେହି ଜିରିଓ ରାଜାଙ୍କୁ କହିଲା, ଦେଖ ଆଜି ରାତ୍ର ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ଲୋକେ ଦେଶ ଅନୁସନ୍ଧାନ କରିବା ପାଇଁ ଏ ସ୍ଥାନକୁ ଆସିଅଛନ୍ତି। ତହିଁରେ ଜିରିଓ ରାଜା ରାହାବ ନିକଟକୁ କହି ପଠାଇଲେ, ଯେଉଁ ଲୋକମାନେ ତୁମ୍ଭ ନିକଟକୁ ଆସି ତୁମ୍ଭ ଗୃହରେ ପ୍ରବେଶ କରିଅଛନ୍ତି ସେମାନଙ୍କୁ ବାହାର କରିଆଣ, ଯେହେତୁ ସେମାନେ ସମସ୍ତ ଦେଶ ଅନୁସନ୍ଧାନ କରିବାକୁ ଆସିଅଛନ୍ତି। ଏଥିରେ ସେ ସ୍ତ୍ରୀ ସେହି ଦୁଇ ଲୋକଙ୍କୁ ନେଇ ଲୁଚାଇ ରଖିଲା, ଆଉ ସେ କହିଲା, ହଁ, ସେହି ଲୋକମାନେ ମୋ କତିକି ଆସିଥିଲେ, ମାତ୍ର ସେମାନେ କେଉଁଠାର ଲୋକ ତାହା ମୁଁ ଜାଣେ ନାହିଁ। ମାତ୍ର ଅନ୍ଧକାର ହୁଅନ୍ତେ ପ୍ରାୟ ନଗର ଦ୍ୱାର ବନ୍ଦ କରିବା ସମୟରେ ସେହି ଲୋକମାନେ ବାହାରିଗଲେ, ମାତ୍ର ସେମାନେ କେଉଁଆଡ଼େ ଗଲେ ତାହା ମୁଁ ଜାଣେ ନାହିଁ। ବେଗେ ସେମାନଙ୍କ ପଛେ ପଛେ ଗୋଡ଼ାଅ, ତେବେ ସେମାନଙ୍କୁ ଧରିପାରିବ। ମାତ୍ର ସେ ସ୍ତ୍ରୀ ସେମାନଙ୍କୁ ଛାତ ଉପରକୁ ନେଇ ଛାତ ଉପରେ ସଜାଇ ରଖିଥିବା ଆପଣା ମସିନା ଝାଟିରେ ଲୁଚାଇ ରଖିଥିଲା। ଏଣୁ ସେହି ଲୋକମାନେ ଜର୍ଦ୍ଦନ ବାଟରେ ଘାଟ ପର୍ଯ୍ୟନ୍ତ ଧାଇଁଲେ। ପୁଣି ଚରମାନଙ୍କୁ ଗୋଡ଼ାଇବା ଲୋକେ ବାହାରି ଯିବାକ୍ଷଣେ ଲୋକମାନେ ନଗର ଦ୍ୱାର ବନ୍ଦ କଲେ, ଆଉ ଚରମାନେ ଶୟନ କରିବା ପୂର୍ବେ ସେ ସ୍ତ୍ରୀ ଛାତ ଉପରେ ସେମାନଙ୍କ ନିକଟକୁ ଯାଇ ସେମାନଙ୍କୁ କହିଲା, ମୁଁ ଜାଣେ ସଦାପ୍ରଭୁ ତୁମମାନଙ୍କୁ ଏହି ଦେଶ ଦେଇଅଛନ୍ତି। ତୁମମାନଙ୍କ ବିଷୟ ଏକ ତ୍ରାସ ଆମମାନଙ୍କ ଉପରେ ପଡ଼ିଅଛି, ଓ ଏହି ଦେଶ ନିବାସୀ ସମସ୍ତେ ତୁମମାନଙ୍କ ଆଗରେ ତରଳି ଯାଉଅଛନ୍ତି, କାରଣ ତୁମ୍ଭେମାନେ ମିଶ୍ରରୁ ବାହାରି ଆସିବା ବେଳେ ସଦାପ୍ରଭୁ ତୁମମାନଙ୍କ ସମ୍ମୁଖରେ କି ପ୍ରକାରେ ସୁଫ ସମୁଦ୍ର ଜଳ ଶୁଷ୍କ କଲେ। ପୁଣି ତୁମ୍ଭେମାନେ ଜର୍ଦ୍ଦନ ସେପାରି ସ୍ଥିତ ସିହୋନ୍ ଓ ଓଗ୍ ନାମକ ଇମୋରିୟମାନଙ୍କର ଦୁଇ ରାଜାଙ୍କ ପ୍ରତି କି ପ୍ରକାର ବ୍ୟବହାର କରି ସେମାନଙ୍କୁ ବର୍ଜିତ ରୂପେ ବିନାଶ କରିଅଛ ତାହା ଆମ୍ଭେମାନେ ଶୁଣିଅଛୁ, ଆଉ ତାହା ଶୁଣିବା ମାତ୍ରେ ଆମ୍ଭମାନଙ୍କ ହୃଦୟ ତରଳିଗଲା। ପୁଣି ତୁମ୍ଭମାନଙ୍କର ମୁଖ ସକାଶୁ କୌଣସି ପୁରୁଷର ଆତ୍ମା ଆଉ ଉଠିଲା ନାହିଁ, କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଉପରିସ୍ତ ସ୍ୱର୍ଗରେ ଓ ନିଚସ୍ତ ପୃଥିବୀରେ ପରମେଶ୍ୱର ଅଟନ୍ତି। ଏଣୁ ଏବେ ବିନୟ କରୁଅଛି, ତୁମେମାନେ ସଦାପ୍ରଭୁଙ୍କ ନାମରେ ମୋ ସଙ୍ଗେ ଏକ ଶପଥ କର, ମୁଁ ତୁମମାନଙ୍କ ପ୍ରତି ଦୟା କରିଅଛି। ଏହେତୁ ତୁମେମାନେ ମଧ୍ୟ ଯେ ମୋ ପ୍ରତିକୂଳ ପ୍ରତି ଦୟା କରିବ, ଏ ବିଷୟରେ ମୋତେ ଏକ ସତ୍ୟ ଚିହ୍ନ ଦିଅ। ପୁଣି ତୁମେମାନେ ମୋର ପିତା ଓ ମୋର ମାତା ଓ ମୋର ଭାତୃଗଣ, ମୋର ଭଗିନୀଗଣ ଓ ସେମାନଙ୍କର ସମସ୍ତଙ୍କୁ ବଞ୍ଚାଇ ରଖିବ, ପୁଣି ମରଣରୁ ଆମ୍ଭମାନଙ୍କର ପ୍ରାଣ ଉଦ୍ଧାର କରିବ। ଏଥିରେ ସେମାନେ ତାହାଙ୍କୁ କହିଲେ, ତୁମେମାନେ ଯେବେ ଆମ୍ଭମାନଙ୍କର ଏହି କଥା ପ୍ରକାଶ ନ କରିବ, ତେବେ ତୁମମାନଙ୍କର ପ୍ରାଣ ବଦଳରେ ଆମ୍ଭମାନଙ୍କର ପ୍ରାଣ ଯିବ। ଯେତେବେଳେ ସଦାପ୍ରଭୁ ଆମ୍ଭମାନଙ୍କୁ ଏହି ଦେଶ ଦେବେ, ସେତେବେଳେ ଆମ୍ଭେମାନେ ତୁମ୍ଭ ପ୍ରତି ଦୟା ଓ ସତ୍ୟ ବ୍ୟବହାର କରିବା। ଏଥିରେ ସେ ସ୍ତ୍ରୀ ସେମାନଙ୍କୁ ଝରକା ବାଟେ ଦୌଡ଼ିରେ ଓହ୍ଲାଇଦେଲା, କାରଣ ତାହାର ଗୃହ ନଗର ପ୍ରାଚୀରରେ ଥିଲା ଓ ସେ ପ୍ରାଚୀର ଉପରେ ବାସ କରୁଥିଲା। ପୁଣି ସେ ସେମାନଙ୍କୁ କହିଲା, କେଜାଣି ଗୋଡ଼ାଇବା ଲୋକମାନେ ତୁମମାନଙ୍କୁ ହାବୁଡ଼ିବେ, ଏଥିପାଇଁ ତୁମେମାନେ ପର୍ବତକୁ ଯାଅ, ଆଉ ସେମାନେ ନେଉଟି ଆସିବା ପର୍ଯ୍ୟନ୍ତ ସେଠାରେ ତିନି ଦିନ ଲୁଚି ରୁହ, ତହି ଉତାରେ ତୁମେମାନେ ଆପଣା ବାଟରେ ଚାଲିଯିବ। ତହିଁରେ ସେହି ଲୋକମାନେ ତାହାଙ୍କୁ କହିଲେ, ତୁମ୍ଭେ ଆମ୍ଭମାନଙ୍କୁ ଯେଉଁ ଶପଥ କରାଇଅଛ ସେ ବିଷୟରେ ଆମ୍ଭେମାନେ ନିର୍ଦ୍ଦୋଷ ହେବା। ଦେଖ, ତୁମେ ଯେଉଁ ଝରକା ଦେଇ ଆମ୍ଭକୁ ଓହ୍ଲାଇଦେଲ, ଆମ୍ଭେମାନେ ଏ ଦେଶକୁ ଆସିଲା ବେଳେ ତୁମ୍ଭେ ସେହି ଝରକାରେ ଏହି ସିନ୍ଦୁରବର୍ଣ୍ଣ ସୂତା ଡୋରି ବାନ୍ଧି ରଖିବ। ପୁଣି ତୁମ୍ଭେ ଆପଣା ପିତା ଓ ଆପଣା ମାତା ଓ ଆପଣା ଭାତୃଗଣ ଓ ଆପଣା ପିତୃକୂଳର ସମସ୍ତଙ୍କୁ ଆପଣା ନିକଟରେ ଗୃହରେ ଏକତ୍ର କରିବ। ତେଣୁ ଯେ କେହି ତୁମ ଗୃହଦ୍ୱାରରୁ ବାହାରି ଦାଣ୍ଡକୁ ଯିବ, ତାହାର ରକ୍ତପାତ ଅପରାଧ ତାର ନିଜ ମସ୍ତକରେ ବର୍ତ୍ତିବ, ଆଉ ଆମ୍ଭେମାନେ ନିର୍ଦ୍ଦୋଷ ହେବୁ। ମାତ୍ର ଯେ କେହି ତୁମ୍ଭ ସଙ୍ଗେ ଗୃହ ମଧ୍ୟରେ ଥାଏ, ତା ଉପରେ ଯେବେ କେହି ହାତ ଦିଏ, ତେବେ ତାହାର ରକ୍ତପାତ ଅପରାଧ ଆମ୍ଭମାନଙ୍କ ମସ୍ତକରେ ବର୍ତ୍ତିବ। ମାତ୍ର ତୁମ୍ଭେ ଯେବେ ଆମ୍ଭମାନଙ୍କର ଏହି କଥା ପ୍ରକାଶ କର, ତେବେ ତୁମ୍ଭେ ଆମ୍ଭମାନଙ୍କୁ ଯେଉଁ ଶପଥ କରାଇଅଛ, ତୁମ୍ଭେ ସେହି ଶପଥରୁ ଆମ୍ଭେମାନେ ନିର୍ଦ୍ଦୋଷ ହେବୁ। ତହିଁରେ ସେ କହିଲା, ତୁମେମାନେ ଯେପରି କହିଲ ସେପରି ହେଉ। ଏ ଉତ୍ତାରେ ସେ ସେମାନଙ୍କୁ ବିଦାୟ କରନ୍ତେ, ସେମାନେ ପ୍ରସ୍ଥାନ କଲେ। ପୁଣି ସେ ସେହି ସିନ୍ଦୁରବର୍ଣ୍ଣ ଡୋରି ଝରକାରେ ବାନ୍ଧି ରଖିଲା। ତହୁଁ ସେମାନେ ପର୍ବତକୁ ଯାଇ ଗୋଡ଼ାଇବା ଲୋକମାନେ ଲେଉଟି ଆସିବା ଯାଏ ସେଠାରେ ତିନି ଦିନ ରହିଲେ। ଏଣୁ ଗୋଡ଼ାଇବା ଲୋକମାନେ ବାଟଯାକ ଖୋଜିଲେ, ମାତ୍ର ପାଇଲେ ନାହିଁ। ଏ ଉତ୍ତାରେ ସେହି ଦୁଇ ଲୋକ ଫେରି ପର୍ବତରୁ ଓହ୍ଲାଇଲେ, ପୁଣି ପାର ହୋଇ ନୁନର ପୁତ୍ର ଜିଓସୁଙ୍କ ନିକଟକୁ ଗଲେ, ଆଉ ସେମାନଙ୍କ ପ୍ରତି ଯାହା ଯାହା ଘଟିଥିଲା ତାହା ସବୁ ତାଙ୍କୁ କହିଲେ। ଆହୁରି ସେମାନେ ଜିଓସୁଙ୍କୁ କହିଲେ, ସତ୍ୟ ସଦାପ୍ରଭୁ ଏହି ସମସ୍ତ ଦେଶ ଆମମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି, ଏହାଛଡ଼ା ସେ ଦେଶ ନିବାସୀ ସମସ୍ତେ ଆମମାନଙ୍କ ସମ୍ମୁଖରେ ତରଳି ଯାଉଅଛନ୍ତି। ଜିଓସୁଅ ତିନି ପର୍ବ। ଅନନ୍ତର ଜିଓସୁଅ ଅତି ପ୍ରଭାତରେ ଉଠିଲେ, ପୁଣି ସେ ଇସ୍ରାଏଲ ସମସ୍ତ ସନ୍ତାନ ସିଟିମ୍ରୁ ଯାତ୍ରା କରି ଜର୍ଦ୍ଦନରେ ଉପସ୍ଥିତ ହେଲେ, ମାତ୍ର ସେମାନେ ପାର ହେବା ପୂର୍ବେ ସେଠାରେ ବସା କଲେ। ତ ତିନିଦିନ ଉତ୍ତାରେ ଅଧ୍ୟକ୍ଷମାନେ ଛାଉଣୀ ମଧ୍ୟ ଦେଇ ଗଲେ। ପୁଣି ସେମାନେ ଲୋକମାନଙ୍କୁ ଆଜ୍ଞା ଦେଇ କହିଲେ, ଯେତେବେଳେ ତୁମେମାନେ ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱର ନିୟମ ସିନ୍ଦୁକ ଓ ତହିଁର ବାହକ ଲେବୀୟ ଯାଜକମାନଙ୍କୁ ଦେଖିବ, ସେତେବେଳେ ତୁମେମାନେ ଆପଣା ଆପଣା ସ୍ଥାନରୁ ଉଠି ତହିଁର ପଛେ ପଛେ ଗମନ କରିବ। ତଥାପି ପରିମାଣ ଅନୁସାରେ ତୁମ୍ଭମାନଙ୍କର ଓ ତାହାଙ୍କ ମଧ୍ୟରେ ପ୍ରାୟ 2000 ହାତ ଅନ୍ତର ରହିବ। ତୁମେମାନେ ଆପଣମାନଙ୍କର ଗମନର ପଥ ଜାଣିବା ନିମନ୍ତେ ତାହା ନିକଟକୁ ଆସିବ ନାହିଁ, କାରଣ ଏଥିପୂର୍ବେ ତୁମେମାନେ ଏହି ପଥ ପାର ହୋଇ ଯାଇନାହ। ଏ ଉତ୍ତାରେ ଯୋଶୁଆ ଲୋକମାନଙ୍କୁ କହିଲେ, ତୁମେମାନେ ଆପଣା ଆପଣାକୁ ପବିତ୍ର କର, କାରଣ କାଲି ସଦାପ୍ରଭୁ ତୁମମାନଙ୍କ ମଧ୍ୟରେ ଆଶ୍ଚର୍ଯ୍ୟ କ୍ରିୟା କରିବେ। ପୁଣି ଯୋଶୁଆ ଯାଜକମାନଙ୍କୁ କହିଲେ, ନିୟମ ସିନ୍ଦୁକ ଘେନି ଲୋକମାନଙ୍କ ଆଗେ ଆଗେ ଗମନ କର। ତହିଁରେ ସେମାନେ ନିୟମ ସିନ୍ଦୁକ ଘେନି ଲୋକମାନଙ୍କ ଆଗେ ଆଗେ ଗମନ କଲେ। ଏଥିରେ ସଦାପ୍ରଭୁ ଯୋଶୁଆଙ୍କୁ କହିଲେ, ଆମ୍ଭେ ଆଜି ଦିନ ସମୁଦାୟ ଇସ୍ରାଏଲ୍ଙ୍କ ସାକ୍ଷାତରେ ତୁମ୍ଭକୁ ସମ୍ରାଟ କରିବାକୁ ଆରମ୍ଭ କରିବା। ତହିଁରେ ଆମ୍ଭେ ଯେପରି ମୂଷା ସାଙ୍ଗରେ ଥିଲୁ ସେହିପରି ତୁମ ସାଙ୍ଗରେ ହେବା, ଏହା ସେମାନେ ଜ୍ଞାତ ହେବେ। ଏ ନିମନ୍ତେ ତୁମେ ନିୟମ ସିନ୍ଦୁକ ବାହକ ଯାଜକମାନଙ୍କୁ ଆଜ୍ଞା ଦେଇ କୁହ, ତୁମେମାନେ ଜର୍ଦ୍ଦନ ଜଳଧାରରେ ଉପସ୍ଥିତ ହେଲେ ସେଠାରେ ଜର୍ଦ୍ଦନ ତୀରରେ ଠିଆ ହୋଇ ରହିବ। ତହିଁରେ ଯୋଶୁଆ ଇସ୍ରାଏଲ୍ ସନ୍ତାନଗଣକୁ କହିଲେ, ତୁମେମାନେ ଏ ସ୍ଥାନକୁ ଆସି ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱରଙ୍କ ବାକ୍ୟ ଶୁଣ। ଯୋଶୁଆ ଆହୁରି କହିଲେ, ଜୀବତ୍ ପରମେଶ୍ୱର ଯେ ତୁମମାନଙ୍କ ମଧ୍ୟରେ ଅଛନ୍ତି, ପୁଣି କିଣାନୀୟ ଓ ହିତୀୟ ଓ ହିଦୀୟ ଓ ପିରିସୀୟ ଓ ଗ୍ରୀଷାସୀୟ ଓ ଇମରୀୟ ଓ ଜିବୁସୀୟ ଲୋକମାନଙ୍କୁ ତୁମମାନଙ୍କ ସମ୍ମୁଖରୁ ନିତ୍ୟାନ୍ତ ତଡ଼ିଦେବେ, ତାହା ତୁମେମାନେ ଏହାଦ୍ୱାରା ଜାଣିପାରିବ। ଦେଖ, ସମଗ୍ର ଜଗତର ପ୍ରଭୁଙ୍କର ନିୟମ ସିନ୍ଦୁକ ତୁମମାନଙ୍କ ସମ୍ମୁଖରେ ଜର୍ଦ୍ଦନକୁ ଯାଉଅଛି। ଏ ନିମନ୍ତେ ତୁମେମାନେ ଇସ୍ରାଏଲ୍ ଏକ ବଂଶରୁ ଏକ ଏକ ଜଣ ଏ ରୂପେ 12 ବଂଶରୁ 12 ଜଣ ଗ୍ରହଣ କର। ସମଗ୍ର ଜଗତର ପ୍ରଭୁ ସଦାପ୍ରଭୁଙ୍କର ସିନ୍ଦୁକ ବାହକ ଯାଜକମାନଙ୍କର ପଦତଳ ଜର୍ଦ୍ଦନ ଜଳରେ ପ୍ରବିଷ୍ଟ ହେବା ମାତ୍ରେ ସେ ଜର୍ଦ୍ଦନର ଜଳ ଅର୍ଥାତ୍ ଉର୍ଦ୍ଧ୍ୱସ୍ଥାନରୁ ଯେଉଁ ଜଳ ବହି ଆସୁଛି ତାହା କଟା ହେବ ଓ ତାହା ଏକ ରାଶି ହୋଇ ସ୍ଥଗିତ ହେବ। ସେତେବେଳେ ଲୋକମାନେ ଜର୍ଦ୍ଦନ ପାର ହେବା ନିମନ୍ତେ ଆପଣା ଆପଣା ତମ୍ବୁରୁ ଯାତ୍ରା କରନ୍ତେ, ଯାଜକମାନେ ନିୟମ ସିନ୍ଦୁକ ବହି ଲୋକମାନଙ୍କ ସମ୍ମୁଖସ୍ଥ ହେଲେ। ଆଉ ଯଦ୍ୟପି ଶସ୍ୟଛେଦନର ସମସ୍ତ କାଳ ଜର୍ଦ୍ଦନର ସବୁତୀର ଉପରକୁ ବଢ଼ିଉଠେ, ତଥାପି ସିନ୍ଦୁକ ବାହକମାନେ ଯେତେବେଳେ ଜର୍ଦ୍ଦନ ସମୀପରେ ଉପସ୍ଥିତ ହେଲେ ସେତେବେଳେ ଜଳଧାରାରେ ସିନ୍ଦୁକ ବାହକ ଯାଜକମାନଙ୍କ ପାଦ ଜଳରେ ଡୁବିବା ମାତ୍ର ଉର୍ଦ୍ଧ୍ୱରୁ ଆଗତ ସମସ୍ତ ଜଳ ସ୍ଥଗିତ ହୋଇ ସର୍ତ୍ତନ ନିକଟବର୍ତ୍ତୀ ଆଦମ ନଗରଠାରୁ ଅତି ଦୂରରେ ଏକ ରାଶି ହୋଇଉଠିଲା। ପୁଣି ପଦାଭୂମିର ସମୁଦ୍ର ଅର୍ଥାତ୍ ଲବଣ ସମୁଦ୍ରଗାମୀ ଜଳ ସମ୍ପୂର୍ଣ୍ଣ ରୂପେ କଟା ହେଲା। ତହିଁରେ ଲୋକମାନେ ଜିରୁହ ସମ୍ମୁଖରେ ପାର ହୋଇଗଲେ। ଆଉ ସଦାପ୍ରଭୁଙ୍କ ନିୟମ ସିନ୍ଦୁକ ବାହକ ଯାଜକମାନେ ଜର୍ଦ୍ଦନ ମଧ୍ୟରେ ଶୁଷ୍କ ଭୂମିରେ ସ୍ଥିର ରୂପେ ସ୍ଥଗିତ ରହିଲେ। ତହିଁରେ ସମୁଦ୍ର ଇସ୍ରାଏଲ୍ ଗୋଷ୍ଠୀ ନିଶେଷ ରୂପେ ଜର୍ଦ୍ଦନ ପାର ହେବା ଯାଏ ସମସ୍ତେ ଶୁଷ୍କ ଭୂମି ଦେଇ ପାର ହୋଇଗଲେ। ଯୋଶୁଆ 4 ପର୍ବ। ଏହି ରୂପେ ସମୁଦାୟ ଗୋଷ୍ଠୀ ନିଶେଷ ରୂପେ ଜର୍ଦ୍ଦନ ପାର ହେଲା ଉତ୍ତାରେ ସଦାପ୍ରଭୁ ଯୋଶୁଆଙ୍କୁ କହିଲେ, ତୁମେମାନେ ଲୋକମାନଙ୍କର ଏକ ଏକ ବଂଶ ମଧ୍ୟରୁ ଏକ ଏକ ଜଣ ଏ ରୂପେ 12 ଜଣ ଗ୍ରହଣ କରି ସେମାନଙ୍କୁ ଆଜ୍ଞା ଦେଇ କୁହ, ଜର୍ଦ୍ଦନର ଯେଉଁ ମଧ୍ୟସ୍ଥାନରେ ଯାଜକମାନଙ୍କର ଚରଣ ସ୍ଥିର ହୋଇ ରହିଥିଲା ସେହି ସ୍ଥାନରୁ ତୁମେମାନେ 12 ପ୍ରସ୍ତର ଗ୍ରହଣ କରି ଆପଣାମାନଙ୍କ ସଙ୍ଗେ ସେପାରିକି ନେଇଯାଅ। ପୁଣି ଆଜି ରାତ୍ର ଯେଉଁ ସ୍ଥାନରେ ତୁମେମାନେ ବସା କରିବ ସେହି ସ୍ଥାନରେ ତାହା ରଖିବ। ତେବେ ଯୋଶୁଆ ଇସ୍ରାଏଲ୍ ସନ୍ତାନଗଣର ପ୍ରତ୍ୟେକ ବଂଶରୁ ଏକ ଏକ ଜଣ କରି ଯେଉଁ 12 ଜଣ ନିରୂପଣ କରିଥିଲେ ସେମାନଙ୍କୁ ଡାକିଲେ। ପୁଣି ଯୋଶୁଆ ସେମାନଙ୍କୁ କହିଲେ, ତୁମେମାନେ ସଦାପ୍ରଭୁ ଆପଣମାନଙ୍କ ପରମେଶ୍ୱରଙ୍କ ସିନ୍ଦୁକ ସମ୍ମୁଖରେ ଜର୍ଦ୍ଦନ ମଧ୍ୟକୁ ଯାଅ ଓ ତୁମମାନଙ୍କର ପ୍ରତ୍ୟେକ ଜଣ ଇସ୍ରାଏଲ୍ ସନ୍ତାନଗଣର ବଂଶ ସଂଖ୍ୟା ଅନୁସାରେ ଏକ ଏକ ପଥର ଆପଣା ଆପଣା କାନ୍ଧରେ ଘେନ, ତାହା ତୁମ୍ଭମାନଙ୍କ ମଧ୍ୟରେ ଚିହ୍ନ ସ୍ୱରୂପ ହେବ। ପୁଣି ତୁମ୍ଭମାନଙ୍କର ଏସବୁ ପଥର କ'ଣ? ଭବିଷ୍ୟତ କାଳରେ ତୁମ୍ଭମାନଙ୍କର ସନ୍ତାନଗଣ ଏହା ପଚାରିଲେ ତୁମେମାନେ ସେମାନଙ୍କୁ କହିବ, ସଦାପ୍ରଭୁଙ୍କ ନିୟମ ସିନ୍ଦୁକ ସମ୍ମୁଖରେ ଜର୍ଦ୍ଦନର ଜଳ କଟା ହୋଇଥିଲା, ତାହା ଜର୍ଦ୍ଦନ ପାର ହେବା ସମୟରେ ଜର୍ଦ୍ଦନର ଜଳ କଟା ହୋଇଥିଲା। ଏହେତୁ ଏହି ପ୍ରସ୍ତର ସବୁ ଇସ୍ରାଏଲ୍ ସନ୍ତାନଗଣ ପ୍ରତି ଅନନ୍ତକାଳ ଯାଏ ସ୍ମରଣୀୟ ହେବ। ଏ ଉତ୍ତାରେ ଇସ୍ରାଏଲ୍ ସନ୍ତାନଗଣ ଯୋଶୁଆଙ୍କର ଆଜ୍ଞାନୁସାରେ କର୍ମ କଲେ। ସଦାପ୍ରଭୁ ଯିହୋଶୁଙ୍କୁ ଯେପରି କହିଥିଲେ ସେପରି ସେମାନେ ଇସ୍ରାଏଲ ସନ୍ତାନଗଣର ବଂଶ ସଂଖ୍ୟାନୁସାରେ ଜର୍ଦ୍ଦନ ମଧ୍ୟରୁ ବାରଗୋଟି ପ୍ରସ୍ତର ଉଠାଇ ଆପଣମାନଙ୍କ ସଙ୍ଗେ ସେପାରିକି ନେଇ ବସା କରିବା ସ୍ଥାନରେ ରଖିଲେ। ଆହୁରି ଯେଉଁ ସ୍ଥାନରେ ନିୟମ ସିନ୍ଧୁକ ବାହକ ଯାଜକଗଣର ଚରଣ ସ୍ଥଗିତ ଥିଲା, ଜର୍ଦ୍ଦନର ସେହି ସ୍ଥାନରେ ଯିହୋଶୁଅ ବାରଗୋଟି ପ୍ରସ୍ତର ସ୍ଥାପନ କଲେ। ସେସବୁ ଆଜି ପର୍ଯ୍ୟନ୍ତ ସେହି ସ୍ଥାନରେ ଅଛି। ପୁଣି ଯିହୋଶୁଅଙ୍କ ପ୍ରତି ମୋଶାଙ୍କର ଆଦେଶ ଅନୁସାରେ ଯେ ସମସ୍ତ କଥା ଲୋକମାନଙ୍କୁ କହିବା ପାଇଁ ସଦାପ୍ରଭୁ ଯିହୋଶୁଅଙ୍କୁ ଆଜ୍ଞା ଦେଇଥିଲେ, ସେସବୁର ସମାପ୍ତି ପର୍ଯ୍ୟନ୍ତ ସିନ୍ଧୁକ ବାହକ ଯାଜକଗଣ ଜର୍ଦ୍ଦନ ମଧ୍ୟରେ ସ୍ଥଗିତ ହୋଇ ରହିଲେ, ଆଉ ଲୋକମାନେ ଶୀଘ୍ର ପାର ହୋଇଗଲେ। ଏହି ରୂପେ ସମସ୍ତ ଲୋକ ନିଶେଷ ରୂପେ ପାର ହେଲା ଉତ୍ତାରେ ସଦାପ୍ରଭୁଙ୍କ ସିନ୍ଧୁକ ଓ ଯାଜକଗଣ ଲୋକମାନଙ୍କ ସମ୍ମୁଖରେ ପାର ହୋଇଗଲେ। ସେ ସମୟରେ ରୁବେନର ସନ୍ତାନଗଣ ଓ ଗାଦର ସନ୍ତାନଗଣ ଓ ମନସିର ଅର୍ଦ୍ଧବଂଶ ଆପଣମାନଙ୍କ ପ୍ରତି ମୋଶାଙ୍କର ବାକ୍ୟାନୁସାରେ ସସଜ୍ଜ ହୋଇ ଇସ୍ରାଏଲ ସନ୍ତାନଗଣ ସମ୍ମୁଖରେ ପାର ହୋଇଗଲେ। ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ପ୍ରାୟ 40,000 ଯୁଦ୍ଧ କରିବା ପାଇଁ ସଦାପ୍ରଭୁଙ୍କ ସମ୍ମୁଖରେ ପାର ହୋଇ ଜିରିହ ପଦାକୁ ଗଲେ। ସେଦିନ ସଦାପ୍ରଭୁ ସମସ୍ତ ଇସ୍ରାଏଲ ସାକ୍ଷାତରେ ଯିହୋଶୁଅଙ୍କୁ ସମ୍ଭ୍ରାତ କଲେ। ତହିଁରେ ଲୋକମାନେ ଯେପରି ମୋଶାଙ୍କୁ ଭୟ କରିଥିଲେ ସେପରି ତାଙ୍କର ଯାବଜ୍ଜୀବନ ତାଙ୍କୁ ଭୟ କଲେ। ତ ସଦାପ୍ରଭୁ ଯିହୋଶୁଅଙ୍କୁ କହିଲେ, ସାକ୍ଷ୍ୟ ସିନ୍ଧୁକ ବାହି ଯାଜକମାନଙ୍କୁ ଜର୍ଦ୍ଦନରୁ ଉଠି ଆସିବାକୁ ଆଜ୍ଞା ଦିଅ। ଏଣୁ ଯିହୋଶୁଅ ଯାଜକମାନଙ୍କୁ ଆଜ୍ଞା ଦେଇ କହିଲେ, ତୁମେମାନେ ଜର୍ଦ୍ଦନରୁ ଉଠି ଆସ। ଏଥିରେ ସଦାପ୍ରଭୁଙ୍କ ନିୟମ ସିନ୍ଧୁକ ବାହି ଯାଜକମାନେ ଜର୍ଦ୍ଦନ ମଧ୍ୟରୁ ଉଠିଆସିବା ସମୟରେ ଯାଜକମାନେ ଶୁଷ୍କ ଭୂମିକୁ ତଳିପା ଉଠାନ୍ତେ, ଜର୍ଦ୍ଦନର ଜଳସମୂହ ସୋସ ସ୍ଥାନକୁ ଫେରିଆସି ପୂର୍ବପରି ସମସ୍ତ ତୀରମାନଙ୍କ ଉପରେ ଉଠିଲା। ଏହି ରୂପେ ଲୋକମାନେ ପ୍ରଥମ ମାସର 10ମ ଦିନରେ ଜର୍ଦ୍ଦନରୁ ଉଠିଆସି ଜିରୁହର ପୂର୍ବ ସୀମାସ୍ଥିତ ଗିଲଗଲରେ ଛାଉଣି ସ୍ଥାପନ କଲେ। ଆଉ ଲୋକମାନେ ଜର୍ଦ୍ଦନରୁ ଯେଉଁ 12 ପ୍ରସ୍ତର ନେଇଥିଲେ, ଯିହୋଶୁଅ ତାହା ସବୁ ଗିଲଗଲରେ ସ୍ଥାପନ କଲେ। ପୁଣି ସେ ଇସ୍ରାଏଲ ସନ୍ତାନଗଣକୁ କହିଲେ, ଏସବୁ ପଥର କ'ଣ? ଭବିଷ୍ୟତ କାଳରେ ତୁମ୍ଭମାନଙ୍କର ସନ୍ତାନଗଣ ଆପଣା ଆପଣା ପିତୃଗଣକୁ ଏହା ପଚାରିଲେ, ତୁମେମାନେ ଆପଣା ଆପଣା ସନ୍ତାନମାନଙ୍କୁ ଜଣାଇବ, ଇସ୍ରାଏଲ ଶୁଷ୍କଭୂମି ଦେଇ ଏହି ଜର୍ଦ୍ଦନ ପାର ହୋଇ ଆସିଥିଲା। କାରଣ ଆମ୍ଭେମାନେ ପାର ହେବା ଯାଏ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ସୁପସମୁଦ୍ର ପ୍ରତି ଯେପରି କରି ଆମ୍ଭମାନଙ୍କ ସମ୍ମୁଖରୁ ତାହା ଶୁଷ୍କ କରିଥିଲେ, ସେପରି ତୁମେମାନେ ପାର ହେବା ଯାଏ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କ ସମ୍ମୁଖରୁ ଜର୍ଦ୍ଦନ ଜଳ ଶୁଷ୍କ କଲେ। ଏଥିର ଅଭିପ୍ରାୟ ଏହି, ଯେପରି ପୃଥିବୀସ୍ଥ ସମୁଦାୟ ଲୋକ ସଦାପ୍ରଭୁଙ୍କ ହସ୍ତ ବଳବାନ ବୋଲି ଜାଣିପାରିବେ, ପୁଣି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କୁ ସର୍ବଦା ଭୟ କରିପାରିବେ। ଯିହୋଶୁଅ 5 ପର୍ବ। ଅନନ୍ତର ଆମ୍ଭେମାନେ ପାର ହେବା ଯାଏ ସଦାପ୍ରଭୁ ଇସ୍ରାଏଲ ସନ୍ତାନଗଣ ସମ୍ମୁଖରୁ ଜର୍ଦ୍ଦନ ଜଳ କି ରୂପେ ଶୁଷ୍କ କଲେ, ଏହା ଯେତେବେଳେ ଜର୍ଦ୍ଦନର ପଶ୍ଚିମ ପାରିସ୍ଥିତ ଇମୋରିୟ ରାଜଗଣ ଓ ସମୁଦ୍ର ନିକଟସ୍ଥ କିଣାଣୀୟ ରାଜଗଣ ଶୁଣିଲେ, ସେତେବେଳେ ସେମାନଙ୍କ ହୃଦୟ ତରଳିଗଲା ଓ ଇସ୍ରାଏଲ ସନ୍ତାନମାନଙ୍କର ମୁଖ ସକାଶୁ ସେମାନଙ୍କଠାରେ ଆତ୍ମା ଆଉ ରହିଲା ନାହିଁ। ସେ ସମୟରେ ସଦାପ୍ରଭୁ ଯିହୋଶୁଅଙ୍କୁ କହିଲେ, ତୁମ୍ଭେ ଶିଳାର ଛୁରୀମାନ ନିର୍ମାଣ କରି ପୁନର୍ବାର ଦ୍ୱିତୀୟ ଥର ଇସ୍ରାଏଲ ସନ୍ତାନଗଣକୁ ସୁନ୍ନତ କର। ଏଥିରେ ଯିହୋଶୁଅ ଶିଳା ଛୁରୀମାନ ନିର୍ମାଣ କରି ତୋକ୍ ପର୍ବତ ନିକଟରେ ଇସ୍ରାଏଲ ସନ୍ତାନଗଣର ସୁନ୍ନତ କରାଇଲେ। ପୁଣି ଯିହୋଶୁଅ ସୁନ୍ନତ କରାଇବାର କାରଣ ଏହି, ମିସରରୁ ବାହାରି ଆସିବା ସମସ୍ତ ଲୋକ ମଧ୍ୟରେ ଯେତେ ପୁରୁଷ ଥିଲେ, ଯୋଦ୍ଧା ମନୁଷ୍ୟ ସମସ୍ତେ ମିସରରୁ ବାହାରି ଆସିଲା ଉତ୍ତାରେ ପ୍ରାନ୍ତର ମଧ୍ୟରେ ବାଟରେ ମଲେ, ବାହାରି ଆସିଥିବା ସମସ୍ତ ଲୋକ ସୁନ୍ନତ ହୋଇଥିଲେ। ମାତ୍ର ମିସରରୁ ବାହାରି ଆସୁଆସୁ ଯେତେ ଲୋକ ବାଟରେ ପ୍ରାନ୍ତର ମଧ୍ୟରେ ଜନ୍ମିଥିଲେ ସେମାନଙ୍କର ସୁନ୍ନତ ହୋଇନଥିଲା। ମିସରରୁ ନିର୍ଗତ ସମସ୍ତ ଗୋଷ୍ଠୀ ଲୋକ ଯୋଦ୍ଧା ମନୁଷ୍ୟମାନେ ସଦାପ୍ରଭୁଙ୍କ ରବ ନ ଶୁଣିବା ସକାଶୁ ସେମାନଙ୍କର ସଂହାର ପର୍ଯ୍ୟନ୍ତ ଇସ୍ରାଏଲ ସନ୍ତାନଗଣର 40 ବର୍ଷ ପ୍ରାନ୍ତରରେ ଭ୍ରମଣ କଲେ। କାରଣ ସଦାପ୍ରଭୁ ଆମ୍ଭମାନଙ୍କୁ ଯେଉଁ ଦେଶ ଦେବା ବିଷୟରେ ସେମାନଙ୍କ ପୂର୍ବପୁରୁଷଗଣ ନିକଟରେ ଶପଥ କରିଥିଲେ, ସଦାପ୍ରଭୁ ସେମାନଙ୍କୁ ସେହି ଦୁଗ୍ଧମଧୁ ପ୍ରବାହୀ ଦେଶ ଦେଖିବାକୁ ଦେବେ ନାହିଁ ବୋଲି ଶପଥ କଲେ। ଏଣୁ ସେମାନଙ୍କ ପରିବର୍ତ୍ତରେ ସେମାନଙ୍କର ଯେଉଁ ସନ୍ତାନଗଣକୁ ସେ ଉଠାଇଲେ, ଯିହୋଶୁଅ ସେମାନଙ୍କର ସୁନ୍ନତ କରାଇଲେ। ସେମାନେ ଅସୁନ୍ନତ ଥିଲେ ଯେହେତୁ ପଥ ମଧ୍ୟରେ ସେମାନଙ୍କର ସୁନ୍ନତ କରାଯାଇ ନଥିଲା। ଏହି ସମସ୍ତ ଗୋଷ୍ଠୀ ଲୋକଙ୍କର ସୁନ୍ନତ କାର୍ଯ୍ୟ ସମାପ୍ତ ହେଲା ଉତ୍ତାରେ ସେମାନେ ଛାଉଣି ମଧ୍ୟରେ ଆପଣାପଣା ସ୍ଥାନରେ ସତେଜ ହେବା ପର୍ଯ୍ୟନ୍ତ ରହିଲେ। ଏ ଉତ୍ତାରେ ସଦାପ୍ରଭୁ ଜିଓସୁଙ୍କୁ କହିଲେ, ଆଜି ଆମ୍ଭେ ତୁମ୍ଭମାନଙ୍କଠାରୁ ମିସରର ଦୁର୍ନାମ ଘୁଞ୍ଚାଇଲୁ, ଏହେତୁ ଆଜି ଯାଏଁ ସେହି ସ୍ଥାନର ନାମ ଗିଲଗଲ ଘୁଞ୍ଚିବାର ରହିଲା। ଇସ୍ରାଏଲ ସନ୍ତାନଗଣ ଗିଲଗଲରେ ଛାଉଣୀ ସ୍ଥାପନ କଲେ। ପୁଣି ସେମାନେ ସେହି ମାସର ଚତୁର୍ଦ୍ଦଶ ଦିନ ସନ୍ଧ୍ୟାବେଳେ ଜିରିହୋ ପଦାରେ ନିସ୍ତାର ପର୍ବ ପାଳନ କଲେ, ଆଉ ନିସ୍ତାର ପର୍ବର ପରଦିନ ସେମାନେ ଦେଶର ପୁରାତନ ଶସ୍ୟ ଭୋଜନ କଲେ, ସେହି ତାଡ଼ିଶୂନ୍ୟ ରୁଟି ଓ ଭଜା ଶସ୍ୟ ଖାଇଲେ। ପୁଣି ଦେଶର ପୁରାତନ ଶସ୍ୟ ଭୋଜନ କରିବାର ପରଦିନ ମାନା ନିର୍ବୃତ ହେଲା, ତେଣୁ ଇସ୍ରାଏଲ ସନ୍ତାନଗଣ ଆଉ ମାନା ପାଇଲେ ନାହିଁ, ମାତ୍ର ସେମାନେ ସେହି ବର୍ଷ କିଣାଣ ଦେଶର ଫଳ ଭୋଜନ କଲେ। ପୁଣି ଜିଓସିଓ ଜିରିହୋ ନିକଟରେ ଥିବାବେଳେ ଏପରି ହେଲା ଯେ ସେ ଚକ୍ଷୁ ମେଲାଇ ଅନାଇଲେ, ଆଉ ଦେଖ ନିଷ୍କ୍ରୋଶ ଖଡ଼ଗ ହସ୍ତ ଏକ ପୁରୁଷ ତାଙ୍କ ସମ୍ମୁଖରେ ଛିଡ଼ା ହେଲେ। ଏଥିରେ ଜିଓସିଓ ତାଙ୍କ ନିକଟକୁ ଯାଇ ତାଙ୍କୁ ପଚାରିଲେ, ତୁମେ ଆମମାନଙ୍କ ପକ୍ଷ କି ଆମମାନଙ୍କ ବିପକ୍ଷମାନଙ୍କ ପକ୍ଷ? ତେଣୁ ସେ କହିଲେ, ନା, ମାତ୍ର ଆମେ ସଦାପ୍ରଭୁଙ୍କ ସୈନ୍ୟର ସେନାପତି, ଏବେ ଆସିଲୁ। ତହିଁରେ ଜିଓସିଓ ଭୂମିରେ ମୁହଁମାଡ଼ି ପଡ଼ି ପ୍ରଣାମ କରି ତାହାଙ୍କୁ କହିଲେ, ମୋହର ପ୍ରଭୁ, ଆପଣା ଦାସକୁ କି ଆଜ୍ଞା ଦେଉଛନ୍ତି? ତେଣୁ ସଦାପ୍ରଭୁଙ୍କ ସୈନ୍ୟର ସେନାପତି ଜିଓସିଓଙ୍କୁ କହିଲେ, ତୁମ୍ଭ ପାଦରୁ ପାଦୁକା କାଢ଼, କାରଣ ଯେଉଁ ସ୍ଥାନରେ ତୁମେ ଠିଆ ହୋଇଛ ତାହା ପବିତ୍ର। ଆଉ ଜିଓସିଓ ସେପରି କଲେ। ଜିଓସିଓ ଛଅ ପର୍ବ। ସେହି ସମୟରେ ଇସ୍ରାଏଲ ସନ୍ତାନଗଣ ସକାଶୁ ଜିରିହୋ ରୁଦ୍ଧ ଥିଲା, ଦୃଢ଼ ରୂପେ ରୁଦ୍ଧ ହୋଇଥିଲା, କେହି ବାହାରକୁ ଗଲା ନାହିଁ ଓ କେହି ଭିତରକୁ ଆସିଲା ନାହିଁ। ତେଣୁ ସଦାପ୍ରଭୁ ଜିଓସିଓଙ୍କୁ କହିଲେ, ଦେଖ, ଆମ୍ଭେ ତୁମ୍ଭ ହସ୍ତରେ ଜିରିହୋ ନଗର ଓ ତହିଁର ରାଜା ଓ ବିକ୍ରମଶାଳୀ ଲୋକମାନଙ୍କୁ ସମର୍ପଣ କଲୁ। ତୁମେମାନେ ନଗର ବେଷ୍ଟନ କରିବ, ସମସ୍ତ ଯୋଦ୍ଧା ଥରେ ନଗର ଚାରିଆଡ଼େ ପ୍ରଦକ୍ଷିଣ କରିବେ, ଏହି ପ୍ରକାରେ ତୁମେ ଛଅ ଦିନ କରିବ। ପୁଣି ସାତ ଜଣ ଯାଜକ ସିନ୍ଧୁକର ଅଗ୍ରସର ହୋଇ ମହାଶବ୍ଦ କରି ସାତ ତୁରି ବହିବେ, ଆଉ ସପ୍ତମ ଦିନ ତୁମେମାନେ ସାତ ଥର ନଗର ପ୍ରଦକ୍ଷିଣ କରିବ ଓ ଯାଜକମାନେ ତୁରି ବଜାଇବେ। ଏଥିରେ ଯେତେବେଳେ ସେମାନେ ମହାଶବ୍ଦକାରୀ ସିଙ୍ଗାରେ ଦୀର୍ଘଧ୍ୱନି କରିବେ ଓ ଯେତେବେଳେ ତୁମେମାନେ ସେହି ତୁରି ଶବ୍ଦ ଶୁଣିବ, ସେତେବେଳେ ସମସ୍ତ ଲୋକ ମହାଜୟଧ୍ୱନିରେ ଜୟଧ୍ୱନି କରିବେ। ତହିଁରେ ନଗରର ପ୍ରାଚୀର ପଡ଼ି ସମଭୂମି ହେବ ଓ ଲୋକମାନେ ପ୍ରତ୍ୟେକ ଆପଣା ଆପଣା ସମ୍ମୁଖସ୍ଥ ପଥ ଦେଇ ଉଠିଯିବେ। ତେଣୁ ନୁନର ପୁତ୍ର ଜିଓସିଓ ଯାଜକମାନଙ୍କୁ ଡାକି କହିଲେ, ତୁମେମାନେ ନିୟମ ସିନ୍ଧୁକ ଘେନ ଓ ସାତ ଜଣ ଯାଜକ ସଦାପ୍ରଭୁଙ୍କ ସିନ୍ଧୁକର ଅଗ୍ରସର ହୋଇ ମହାଶବ୍ଦକାରୀ ସାତ ତୁରି ବହନ୍ତୁ। ଏଥିରେ ସେମାନେ ଲୋକମାନଙ୍କୁ କହିଲେ, ତୁମେମାନେ ଅଗ୍ରସର ହୋଇ ନଗର ବେଷ୍ଟନ କର ଓ ସସଜ୍ଜ ଲୋକେ ସଦାପ୍ରଭୁଙ୍କ ସିନ୍ଧୁକ ସମ୍ମୁଖବର୍ତ୍ତୀ ହୋଇ ଗମନ କରନ୍ତୁ। ତେଣୁ ଜିଓସିଓ ଲୋକମାନଙ୍କୁ କହିଲା ଉତ୍ତାରେ ସାତ ଜଣ ଯାଜକ ସଦାପ୍ରଭୁଙ୍କ ସମ୍ମୁଖରେ ମହାଶବ୍ଦକାରୀ ତୁରି ବହି ବଜାଇ ବଜାଇ ଚାଲିଲେ ଓ ସଦାପ୍ରଭୁଙ୍କ ନିୟମ ସିନ୍ଧୁକ ସେମାନଙ୍କ ପଛେ ପଛେ ଚଳିଲା, ଆଉ ସସଜ୍ଜ ଲୋକମାନେ ତୁରିବାଦକ ଯାଜକମାନଙ୍କ ଆଗେ ଆଗେ ଚାଲିଲେ। ପୁଣି ଯାଜକମାନେ ତୁରି ବଜାଇ ଯାଉ ଯାଉ ପଶ୍ଚାତଗାମୀ ଲୋକମାନେ ସିନ୍ଧୁକର ପଛେ ପଛେ ଗମନ କଲେ। ମାତ୍ର ଜିଓସିଓ ଲୋକମାନଙ୍କୁ ଆଜ୍ଞା ଦେଇ କହିଥିଲେ, ତୁମେମାନେ ଜୟଧ୍ୱନି କରିବ ନାହିଁ, କିଏ ଆପଣା ରବ ଶୁଣାଇବ ନାହିଁ, କିମ୍ବା ତୁମମାନଙ୍କ ମୁଖରୁ କୌଣସି ବାକ୍ୟ ନିର୍ଗତ ହେବ ନାହିଁ। ମୁଁ ଜୟଧ୍ୱନି କରିବାକୁ ଆଜ୍ଞା ଦେଲେ ତୁମେମାନେ ଜୟଧ୍ୱନି କରିବ। ଏହି ରୂପେ ସେ ସଦାପ୍ରଭୁଙ୍କ ସିନ୍ଧୁକକୁ ନଗରର ଚାରିଆଡ଼େ ଥରେ ଲେଖାଏଁ ପ୍ରଦକ୍ଷିଣ କରାଇଲେ। ତେଣୁ ଲୋକମାନେ ଛାଉଣୀକି ଆସିଲେ ଆଉ ଛାଉଣୀରେ ବାସ କଲେ। ଅନନ୍ତର ଜିଓସିଓ ଅତି ପ୍ରଭାତରେ ଉଠିଲେ, ପୁଣି ଯାଜକମାନେ ସଦାପ୍ରଭୁଙ୍କ ସିନ୍ଧୁକ ଘେନିଲେ, ଆଉ ସାତ ଯାଜକ ମହାଶବ୍ଦକାରୀ ସାତ ତୁରି ଧରି ସଦାପ୍ରଭୁଙ୍କ ସିନ୍ଧୁକ ଆଗେ ଆଗେ କ୍ରମାଗତ ଗମନ କରି ତୁରି ବଜାଇଲେ। ସସଜ ଲୋକମାନେ ସେମାନଙ୍କ ଅଗ୍ରସର ହୋଇ ଚାଲିଲେ, ପୁଣି ପଶ୍ଚାତବର୍ତ୍ତୀ ଲୋକମାନେ ସଦାପ୍ରଭୁଙ୍କର ସିନ୍ଧୁକ ପଛେ ପଛେ ଚାଲିଲେ। ଯାଜକମାନେ ତୁରି ବଜାଇ ବଜାଇ ଗମନ କଲେ, ଆଉ ଦ୍ୱିତୀୟ ଦିନ ସେମାନେ ଥରେ ନଗର ପ୍ରଦକ୍ଷିଣ କରି ଛାଉଣୀକି ଫେରିଆସିଲେ। ଏହି ରୂପେ ସେମାନେ ଛଅ ଦିନ କଲେ। ତେଣୁ ସପ୍ତମ ଦିନ ପ୍ରଭାତରେ ଅରୁଣୋଦୟ ସମୟରେ ସେମାନେ ଉଠି ସେହି ରୂପେ ସାତ ଥର ନଗର ପ୍ରଦକ୍ଷିଣ କଲେ। ପୁଣି ଯାଜକମାନେ ସପ୍ତମ ଥର ତୁରି ବଜାଇଲା ବେଳେ ଜିଓସିଓ ଲୋକମାନଙ୍କୁ କହିଲେ, ଜୟଧ୍ୱନି କର, କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ଏ ନଗର ଦେଲେ। ମାତ୍ର ନଗର ଓ ତନ୍ମଧ୍ୟସ୍ଥ ସମସ୍ତ ବସ୍ତୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବର୍ଜିତ ହେବ, କେବଳ ରାହବ ବେଶ୍ୟା ସେ ଗୃହରେ ଓ ତାହା ସଙ୍ଗେ ଥିବା ସମସ୍ତ ଲୋକ ଜୀବିତ ରହିବେ, କାରଣ ସେ ଆମ୍ଭମାନଙ୍କ ପ୍ରେରିତ ଦୂତମାନଙ୍କୁ ଲୁଚାଇ ରଖିଥିଲା, ଆଉ ତୁମେମାନେ ସେହି ବର୍ଜିତ ଦ୍ରବ୍ୟରୁ ଆପଣମାନଙ୍କୁ କୌଣସି ମତେ ରକ୍ଷା କରିବ, ନହେଲେ କେଜାଣି ତୁମେମାନେ ତାହା ବର୍ଜିତ କଲାଉତାରେ ସେହି ବର୍ଜିତ ବସ୍ତୁରୁ କିଛି ଗ୍ରହଣ କରିବ, ତାହା କଲେ ତୁମେମାନେ ଇସ୍ରାଏଲ ଛାଉଣିକି ବର୍ଜିତ କରିବ ଓ ତାକୁ ଦୁଃଖ ଦେବ। ମାତ୍ର ସମୁଦାୟ ରୂପା ଓ ସୁନା ପୁଣି ସମସ୍ତ ପିତ୍ତଳ ଓ ଲୁହାର ପାତ୍ର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର, ତାହା ସବୁ ସଦାପ୍ରଭୁଙ୍କ ଭଣ୍ଡାରକୁ ଆସିବ। ଏହି ରୂପେ ଲୋକମାନେ ଜୟଧ୍ୱନି କଲେ ଓ ଯାଜକମାନେ ତୁରି ବଜାଇଲେ, ପୁଣି ଲୋକମାନେ ତୁରିଧ୍ୱନି ଶୁଣି ମହାଜୟଧ୍ୱନିରେ ଜୟଧ୍ୱନି କରନ୍ତେ, ପ୍ରାଚୀର ପଡ଼ି ସମଭୂମି ହେଲା। ତେଣୁ ଲୋକମାନେ ପ୍ରତ୍ୟେକ ଆପଣା ଆପଣା ସମ୍ମୁଖସ୍ଥ ପଥ ଦେଇ ନଗରକୁ ଉଠିଗଲେ ଓ ନଗର ହସ୍ତଗତ କଲେ। ପୁଣି ସେମାନେ ପୁରୁଷ ଓ ସ୍ତ୍ରୀ, ଯୁବା ଓ ବୃଦ୍ଧ, ପୁଣି ଗୋରୁ ଓ ମେଷ ଓ ଗର୍ଦ୍ଧବ ଆଦି ଯାହା ଯାହା ନଗରରେ ଥିଲା ସେସବୁକୁ ଖଡ଼ଗ ମୁଖରେ ବର୍ଜିତ ରୂପେ ବିନାଶ କଲେ। ମାତ୍ର ଯେଉଁ ଦୁଇ ବ୍ୟକ୍ତି ଦେଶ ଅନୁସନ୍ଧାନ କରିଥିଲେ, ଜୋସ ସେମାନଙ୍କୁ କହିଲେ, ତୁମେମାନେ ସେହି ବେଶ୍ୟା ଘରକୁ ଯାଅ, ପୁଣି ତାହା ନିକଟରେ ଯେଉଁ ଶପଥ କରିଅଛ ତଦନୁସାରେ ସେହି ସ୍ତ୍ରୀକି ଓ ତାହାର ଯାହା ଯାହା ଅଛି ସେସବୁକୁ ସେଠାରୁ ବାହାର କରି ଆଣ। ଏଥିରେ ସେହି ଯୁବା ଚରମାନେ ଗଲେ, ପୁଣି ରାହାବକୁ ଓ ତାହାର ପିତା ଓ ତାହାର ମାତା ଓ ତାହାର ଭାଇମାନଙ୍କୁ, ପୁଣି ଯାହା ଯାହା ତାହାର ଥିଲା ସେସବୁ ବାହାର କରି ଆଣିଲେ, ମଧ୍ୟ ସେମାନେ ତାହାର ଜ୍ଞାତି ସମସ୍ତଙ୍କୁ ବାହାର କରି ଆଣିଲେ, ଆଉ ସେମାନଙ୍କୁ ଇସ୍ରାଏଲ ଛାଉଣି ବାହାରେ ରଖିଲେ। ଆହୁରି ଲୋକମାନେ ନଗର ଓ ତନ୍ମଧ୍ୟସ୍ଥିତ ସକଳ ବସ୍ତୁ ଅଗ୍ନିରେ ଦଗ୍ଧ କଲେ। କେବଳ ରୂପା ଓ ସୁନା, ପୁଣି ପିତ୍ତଳ ଓ ଲୁହାର ପାତ୍ର ସଦାପ୍ରଭୁଙ୍କ ଗୃହର ଭଣ୍ଡାରରେ ରଖିଲେ। ମାତ୍ର ଯୋଶୁ ରାହାବ ବେଶ୍ୟାକୁ ଓ ତାହାର ପିତୃ ପରିବାରକୁ ଓ ତାହାର ସର୍ବସ୍ୱ ଜୀବିତ ରଖିଲେ। ପୁଣି ସେ ଆଜି ପର୍ଯ୍ୟନ୍ତ ଇସ୍ରାଏଲ ମଧ୍ୟରେ ବସତି କରୁଅଛି, କାରଣ ଜିରିହୋ ଅନ୍ୱେଷଣ କରିବା ପାଇଁ ଯୋଶୁ ଯେଉଁ ଦୂତମାନଙ୍କୁ ପଠାଇଥିଲେ ସେମାନଙ୍କୁ ସେ ଲୁଚାଇ ରଖିଥିଲା। ସେ ସମୟରେ ଯୋଶୁ ସେମାନଙ୍କୁ ଶପଥ କରାଇ କହିଲେ, ଯେ କେହି ଉଠି ପୁନର୍ବାର ଏହି ଜିରିହୋ ନଗର ନିର୍ମାଣ କରେ ସେ ସଦାପ୍ରଭୁଙ୍କ ସାକ୍ଷାତରେ ଶାପଗ୍ରସ୍ତ ହେଉ। ସେ ଆପଣା ଜ୍ୟେଷ୍ଠ ପୁତ୍ରର ମୃତ୍ୟୁ ସହିତ ତହିଁର ଭିତ୍ତିମୂଳ ସ୍ଥାପନ କରିବ ଓ ଆପଣା କନିଷ୍ଠ ପୁତ୍ରର ମୃତ୍ୟୁ ସହିତ ତହିଁର ଦ୍ୱାରମାନ ସ୍ଥାପନ କରିବ। ଏହି ରୂପେ ସଦାପ୍ରଭୁ ଯୋଶୁଙ୍କର ସହବର୍ତ୍ତୀ ହେଲେ ଓ ତାଙ୍କର କୀର୍ତ୍ତି ଦେଶଯାକ ବ୍ୟାପିଲା। ଯୋଶୁ ସାତ ପର୍ବ। ମାତ୍ର ଇସ୍ରାଏଲ ସନ୍ତାନଗଣ ବର୍ଜିତ ବସ୍ତୁ ବିଷୟରେ ସତ୍ୟ ଲଙ୍ଘନ କଲେ, କାରଣ ଯିଉଦା ବଂଶୀୟ ଶେତହର ପୌତ୍ର, ସଦୀର ପୌତ୍ର, କର୍ମୀର ପୁତ୍ର ଆଖନ ବର୍ଜିତ ବସ୍ତୁରୁ କିଛି ହରଣ କଲା। ତହିଁରେ ଇସ୍ରାଏଲ ସନ୍ତାନଗଣ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା। ଏଥିମଧ୍ୟରେ ଯୋଶୁ ଜିରିହୋଠାରୁ ବୈଥଲର ପୂର୍ବ ଦିଗସ୍ଥିତ ବୈଥାବନର ପାର୍ଶ୍ୱସ୍ଥ ଅୟକୁ ଲୋକ ପଠାଇ ସେମାନଙ୍କୁ କହିଲେ, ଉଠ ଯାଇ ଦେଶ ଅନୁସନ୍ଧାନ କର। ଏଥିରେ ଲୋକମାନେ ଯାଇ ଅୟନଗର ଅନୁସନ୍ଧାନ କଲେ। ଏଉତାରେ ସେମାନେ ଯୋଶୁଙ୍କ ନିକଟକୁ ଫେରିଆସି ତାଙ୍କୁ କହିଲେ, ସମସ୍ତ ଲୋକ ନ ଯାଆନ୍ତୁ, କେବଳ 2-3 ସହସ୍ର ଲୋକ ଯାଇ ଅୟନଗର ପରାସ୍ତ କରନ୍ତୁ, ସେଠାରେ ସମସ୍ତ ଲୋକଙ୍କୁ ପରିଶ୍ରମ କରାଅ ନାହିଁ, ଯେହେତୁ ସେଠାର ଲୋକେ ଅଳ୍ପମାତ୍ର। ତେଣୁ ଲୋକମାନଙ୍କ ମଧ୍ୟରୁ 90-300 ସେଠାକୁ ଗଲେ, ମାତ୍ର ଅୟନଗରସ୍ଥ ଲୋକମାନଙ୍କ ସମ୍ମୁଖରୁ ପଳାଇଲେ। ପୁଣି ଅୟର ଲୋକମାନେ ସେମାନଙ୍କ ମଧ୍ୟରୁ 36 ଜଣଙ୍କୁ ଆଘାତ କଲେ। ନଗର ଦ୍ୱାରରୁ ସବାରିମ୍ ପର୍ଯ୍ୟନ୍ତ ସେମାନଙ୍କୁ ତଡ଼ି ନେଇ ଗଡ଼ନ୍ତି ବାଟରେ ଆଘାତ କଲେ। ତହିଁରେ ଲୋକମାନଙ୍କ ହୃଦୟ ତରଳି ପାଣି ହୋଇଗଲା। ଏଥିରେ ଯୋଶୁ ଓ ଇସ୍ରାଏଲ ପ୍ରାଚୀନଗଣ ଆପଣା ଆପଣା ବସ୍ତ୍ର ଚିରି ସଦାପ୍ରଭୁଙ୍କ ସିନ୍ଧୁକ ସମ୍ମୁଖରେ ଅଧମୁଖ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଭୂମିରେ ପଡ଼ି ରହିଲେ, ଆଉ ଆପଣା ଆପଣା ମସ୍ତକରେ ଧୂଳି ପକାଇଲେ। ପୁଣି ଯୋଶୁ କହିଲେ, ହାୟ ହାୟ, ହେ ପ୍ରଭୁ ସଦାପ୍ରଭୁ, ତୁମ୍ଭେ ଏହି ଲୋକମାନଙ୍କୁ ଜର୍ଦ୍ଦନ ପାର କରାଇ ଆଣିଲ କାହିଁକି, କି ଆମ୍ଭମାନଙ୍କୁ ଇମୋରିଓମାନଙ୍କ ହସ୍ତରେ ସମର୍ପଣ କରି ବିନାଶ କରିବାକୁ? ଆହା, ଯେବେ ଆମ୍ଭେମାନେ ସନ୍ତୁଷ୍ଟ ହୋଇ ଜର୍ଦ୍ଦନ ସେପାରିରେ ଥାନ୍ତୁ। ହେ ପ୍ରଭୁ, ମୁଁ କ'ଣ କହିବି, ଇସ୍ରାଏଲ ତ ଶତ୍ରୁ ସମ୍ମୁଖରୁ ପିଠି କରିସାରିଲାଣି, କାରଣ କିଣାଣିଆମାନେ ଏ ଦେଶ ନିବାସୀ ସମସ୍ତେ ଏହା ଶୁଣିବେ, ପୁଣି ଆମ୍ଭମାନଙ୍କୁ ଚାରିଆଡ଼େ ଘେରି ପୃଥିବୀରୁ ଆମ୍ଭମାନଙ୍କ ନାମ ଉଚ୍ଛିନ୍ନ କରିବେ, ତହିଁରେ ତୁମ୍ଭେ ଆପଣା ମହାନାମ ନିମନ୍ତେ କ'ଣ କରିବ? ତେଣୁ ସଦାପ୍ରଭୁ ଯୋଶୁଙ୍କୁ କହିଲେ, ଉଠ, ଏ କ'ଣ, ତୁମେ କାହିଁକି ଅଧମୁଖ ହୋଇ ପଡ଼ିଅଛ? ଇସ୍ରାଏଲ ପାପ କରିଅଛନ୍ତି, ମଧ୍ୟ ଆମ୍ଭେ ସେମାନଙ୍କୁ ଯେଉଁ ନିୟମ ଆଜ୍ଞା କରିଥିଲୁ ତାହା ସେମାନେ ଲଙ୍ଘନ କରିଅଛନ୍ତି, ମଧ୍ୟ ସେମାନେ ବର୍ଜିତ ବସ୍ତୁରୁ କିଛି ନେଇଅଛନ୍ତି, ମଧ୍ୟ ଚୋରି କରିଅଛନ୍ତି, ମଧ୍ୟ ପ୍ରବଞ୍ଚନ କରିଅଛନ୍ତି, ଆଉ ମଧ୍ୟ ଆପଣାମାନଙ୍କ ସାମଗ୍ରୀ ମଧ୍ୟରେ ତାହା ରଖିଅଛନ୍ତି। ଏଥିଲାଗି ଇସ୍ରାଏଲ ସନ୍ତାନଗଣ ବର୍ଜିତ ହେବାରୁ ଆପଣା ଶତ୍ରୁମାନଙ୍କ ସମ୍ମୁଖରେ ଠିଆ ହୋଇପାରୁନାହାନ୍ତି। ସେମାନେ ଆପଣା ଶତ୍ରୁମାନଙ୍କ ସମ୍ମୁଖରୁ ପିଠି କରି ଫେରୁଅଛନ୍ତି। ତୁମେମାନେ ଆପଣମାନଙ୍କ ମଧ୍ୟରୁ ସେହି ବର୍ଜିତ ବସ୍ତୁ ଉତ୍ପାଟନ ନ କଲେ ଆମ୍ଭେ ଆଉ ତୁମମାନଙ୍କ ସଙ୍ଗରେ ରହିବା ନାହିଁ। ଉଠ, ଲୋକମାନଙ୍କୁ ପବିତ୍ର କର, ଆଉ କୁହ ତୁମେମାନେ କାଲି ପାଇଁ ଆପଣା ଆପଣାକୁ ପବିତ୍ର କର, କାରଣ ସଦାପ୍ରଭୁ ଇସ୍ରାଏଲ ପରମେଶ୍ୱର ଏହି କଥା କହନ୍ତି। ହେ ଇସ୍ରାଏଲ, ତୁମ ମଧ୍ୟରେ ବର୍ଜିତ ବସ୍ତୁ ଅଛି, ଆପଣା ମଧ୍ୟରୁ ସେହି ବର୍ଜିତ ବସ୍ତୁ ଦୂର କରିବା ଯାଏ ତୁମ୍ଭେ ଆପଣା ଶତ୍ରୁମାନଙ୍କ ସମ୍ମୁଖରେ ଠିଆ ହୋଇପାରିବ ନାହିଁ। ଏ ନିମନ୍ତେ ତୁମ୍ଭେମାନେ ପ୍ରାତଃକାଳରେ ଆପଣା ଆପଣା ବଂଶାନୁସାରେ ନିକଟକୁ ଅଣାଯିବ। ତହିଁରେ ସଦାପ୍ରଭୁ ଯେଉଁ ବଂଶ ନିର୍ଣ୍ଣୟ କରିବେ, ସେହି ବଂଶର ଏକ ଏକ ଗୋଷ୍ଠୀ ନିକଟକୁ ଆସିବେ, ଓ ସଦାପ୍ରଭୁ ଯେଉଁ ଗୋଷ୍ଠୀ ନିର୍ଣ୍ଣୟ କରିବେ, ସେହି ଗୋଷ୍ଠୀର ଏକ ଏକ ପରିବାର ନିକଟକୁ ଆସିବେ। ପୁଣି ସଦାପ୍ରଭୁ ଯେଉଁ ପରିବାର ନିର୍ଣ୍ଣୟ କରିବେ, ସେହି ପରିବାରର ଏକ ଏକ ପୁରୁଷ ନିକଟକୁ ଆସିବେ। ତହିଁରେ ଯାହାଠାରେ ବର୍ଜିତ ବସ୍ତୁ ଥିବାର ନିର୍ଣ୍ଣୟ କରାଯିବ, ସେ ଓ ତାହାର ସର୍ବସ୍ୱ ଅଗ୍ନିରେ ଦଗ୍ଧ ହେବ। ଯେହେତୁ ସେ ସଦାପ୍ରଭୁଙ୍କ ନିୟମ ଲଙ୍ଘନ କଲା, ସେ ଇସ୍ରାଏଲ ମଧ୍ୟରେ ମୂଢ଼ତାର କର୍ମ କଲା। ଅନନ୍ତର ଜିଓସୁଅ ଅତି ପ୍ରଭାତରେ ଉଠି ଇସ୍ରାଏଲକୁ ଆପଣା ଆପଣା ବଂଶ ଅନୁସାରେ ନିକଟକୁ ଅଣାଇଲେ। ତହିଁରେ ଜିଉଦା ବଂଶ ନିର୍ଣ୍ଣିତ ହେଲା। ତହୁ ସେ ଜିଉଦା ଗୋଷ୍ଠୀକି ନିକଟକୁ ଅଣାନ୍ତେ ସେରହ ଗୋଷ୍ଠୀ ନିର୍ଣ୍ଣିତ ହେଲା। ତହୁ ସେ ସେରହ ଗୋଷ୍ଠୀର ଏକ ଏକ ପୁରୁଷ ନିକଟକୁ ଅଣାନ୍ତେ ସର୍ଦି ନିର୍ଣ୍ଣିତ ହେଲା। ତହୁ ସେ ତାହାର ପରିବାର ଏକ ଏକ ପୁରୁଷ ନିକଟକୁ ଅଣାନ୍ତେ ଜିଉଦା ବଂଶୀୟ ସେରହର ପୌତ୍ର ସର୍ଦିର ପୌତ୍ର କର୍ମୀର ପୁତ୍ର ଆଖନ ନିର୍ଣ୍ଣିତ ହେଲା। ତେବେ ଜିଓସୁ ଆଖନକୁ କହିଲେ, ହେ ମୋହର ପୁତ୍ର, ବିନୟ କରୁଅଛି, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ଗୌରବ ଦିଅ ଓ ତାହାଙ୍କ ନିକଟରେ ସ୍ୱୀକାର କର। ଆଚ୍ଛା, ତୁମେ କ'ଣ କରିଅଛ ମୋତେ କୁହ, ମୋଠୁ ତାହା ଲୁଚାଅ ନାହିଁ। ତହିଁରେ ଆଖନ ଉତ୍ତର କରି ଜିଓସୁଙ୍କୁ କହିଲା, ସତ୍ୟ, ମୁଁ ସଦାପ୍ରଭୁ ଇସ୍ରାଏଲ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିଅଛି, ମୁଁ ଅମୁକ ଅମୁକ କାର୍ଯ୍ୟ କରିଅଛି। ମୁଁ ଲୁଟିତ ଦ୍ରବ୍ୟ ମଧ୍ୟରେ ଖଣ୍ଡିଏ ସୁନ୍ଦର ବାବିଲୀୟ ବସ୍ତ୍ର ଓ ଦୁଇ ଶେକଲ ରୂପା ଓ ପଚାଶ ଶେକଲ ପରିମିତ ଏକ ସୁନା ମୁଣ୍ଡା ଦେଖି ଲୋଭ କରି ତାହା ନେଲି। ଆଉ ଦେଖ, ସେସବୁ ମୋ ତମ୍ବୁ ମଧ୍ୟରେ ଭୂମିରେ ପୋତା ଅଛି, ଆଉ ରୂପା ତହିଁ ତଳେ ଅଛି। ଏଥିରେ ଜିଓସୁଅ ଦୂତ ପଠାନ୍ତେ, ସେମାନେ ତମ୍ବୁକୁ ଦୌଡ଼ିଗଲେ, ଆଉ ଦେଖ ତାହା ତାହାର ତମ୍ବୁରେ ପୋତା ଓ ତହିଁ ତଳେ ରୂପା ଅଛି। ତେବେ ସେମାନେ ତମ୍ବୁ ମଧ୍ୟରୁ ସେସବୁ ନେଇ ଜିଓସୁଙ୍କର ଓ ଇସ୍ରାଏଲର ସମସ୍ତ ସନ୍ତାନଗଣର ନିକଟକୁ ଆଣିଲେ, ପୁଣି ସଦାପ୍ରଭୁଙ୍କ ସମ୍ମୁଖରେ ତାହା ଥୋଇଲେ। ପୁଣି ଜିଓସୁଅ ସମଗ୍ର ଇସ୍ରାଏଲ ସେରହର ସନ୍ତାନ ସେହି ଆଖନକୁ ଓ ସେହି ରୂପା ବସ୍ତ୍ର ଓ ସୁନାମୁଣ୍ଡା ଓ ତାର ପୁତ୍ର ଓ କନ୍ୟାମାନଙ୍କୁ ଓ ତାର ଗୋରୁ ଓ ଗଧ ଓ ମେଣ୍ଢା ଓ ତମ୍ବୁ ସର୍ବସ୍ୱ ନେଇ ଆଖରର ଉପତ୍ୟକକୁ ଆଣିଲେ। ପୁଣି ଜିଓସୁଅ କହିଲେ, ତୁମେ କାହିଁକି ଆମ୍ଭମାନଙ୍କୁ ଦୁଃଖ ଦେଲ? ସଦାପ୍ରଭୁ ଆଜି ତୁମ୍ଭକୁ ଦୁଃଖ ଦେବେ। ଏଥିରେ ସମଗ୍ର ଇସ୍ରାଏଲ ତାହାକୁ ପ୍ରସ୍ତରାଘାତ କରି ବଧ କଲେ। ପୁଣି ସେମାନେ ସେସବୁକୁ ଅଗ୍ନିରେ ଦଗ୍ଧ କରି ପ୍ରସ୍ତରରେ ପୋତି ପକାଇଲେ, ଆଉ ସେମାନେ ତାହା ଉପରେ ଏକ ବୃହତ୍ ପ୍ରସ୍ତର ଢିପି କଲେ, ତାହା ଆଜି ଯାଏ ଅଛି। ଏହି ରୂପେ ସଦାପ୍ରଭୁ ଆପଣ ପ୍ରଚଣ୍ଡ କ୍ରୋଧରୁ ନିବୃତ୍ତ ହେଲେ। ଏହେତୁ ସେହି ସ୍ଥାନ ଆଜି ଯାଏ ଆଖେର ଦୁଃଖ ଉପତ୍ୟକା ବୋଲି ଖ୍ୟାତ ଅଛି। ଅନନ୍ତର ସଦାପ୍ରଭୁ ଜିଓସୁଙ୍କୁ କହିଲେ, ଭୟ କର ନାହିଁ, କିମ୍ବା ନିରାଶ ହୁଅ ନାହିଁ, ସମସ୍ତ ସୈନ୍ୟ ସଙ୍ଗେ ନେଇ ଉଠି ଅୟକୁ ଯାତ୍ରା କର। ଦେଖ, ଆମ୍ଭେ ଅୟର ରାଜାକୁ ଓ ତାହାର ଲୋକମାନଙ୍କୁ ଓ ତାହାର ନଗର ଓ ତାହାର ଦେଶକୁ ତୁମ୍ଭ ହସ୍ତରେ ସମର୍ପଣ କଲୁ। ତୁମେ ଜିରିହୋ ଓ ତହିଁର ରାଜା ପ୍ରତି ଯେ ରୂପେ କଲ, ଅୟ ଓ ତହିଁର ରାଜା ପ୍ରତି ସେ ରୂପେ କରିବ। କେବଳ ତୁମ୍ଭେମାନେ ତହିଁର ଲୁଟ୍ ଦ୍ରବ୍ୟ ଓ ପଶୁ ଆପଣାମାନଙ୍କ ନିମନ୍ତେ ନେବ। ତୁମେ ନଗରର ପଶ୍ଚାତ୍ ଆପଣାର ଏକ ଦଳ ସୈନ୍ୟ ଗୋପନ କରି ରଖ। ତେଣୁ ଜିଓସୁଅ ଓ ସକଳ ସୈନ୍ୟ ଉଠି ଅୟକୁ ଯାତ୍ରା କଲେ। ପୁଣି ଜିଓସୁଅ 30,000 ମହାବିକ୍ରମଶାଳୀ ଲୋକ ମନୋନୀତ କରି ରାତ୍ରିରେ ସେମାନଙ୍କୁ ପଠାଇଲେ। ପୁଣି ସେ ସେମାନଙ୍କୁ ଆଜ୍ଞା ଦେଇ କହିଲେ, ଦେଖ, ତୁମେମାନେ ନଗର ପ୍ରତିକୂଳରେ ନଗରର ପଛ ଭାଗରେ ଗୋପନରେ ରହିବ, ନଗରଠାରୁ ବହୁ ଦୂରକୁ ଯିବ ନାହିଁ, ମାତ୍ର ସମସ୍ତେ ପ୍ରସ୍ତୁତ ହୋଇଥିବ। ତହିଁତାରେ ମୁଁ ଓ ମୋର ସଙ୍ଗୀ ସମସ୍ତ ଲୋକ ନଗର ନିକଟକୁ ଯିବୁ। ତହିଁରେ ଯେତେବେଳେ ସେମାନେ ପୂର୍ବପରି ଆମ୍ଭମାନଙ୍କ ବିରୁଦ୍ଧରେ ବାହାର ହୋଇ ଆସିବେ, ସେତେବେଳେ ଆମ୍ଭେମାନେ ସେମାନଙ୍କ ଆଗରୁ ପଳାଇବୁ। ତହୁଁ ସେମାନେ ଆମ୍ଭମାନଙ୍କ ପଛେ ପଛେ ଆସିଲେ। ଆମ୍ଭେମାନେ ସେମାନଙ୍କୁ ନଗରରୁ କ୍ରମେ କ୍ରମେ ଦୂରକୁ ଆକର୍ଷଣ କରି ଆଣିବୁ, କାରଣ ସେମାନେ କହିବେ, ଏମାନେ ପୂର୍ବପରି ଆମ୍ଭମାନଙ୍କ ଆଗରୁ ପଳାଉଛନ୍ତି। ଏହି ରୂପେ ଆମ୍ଭେମାନେ ସେମାନଙ୍କ ସମ୍ମୁଖରୁ ପଳାଇବୁ। ତହୁଁ ତୁମେମାନେ ଗୋପନ ସ୍ଥାନରୁ ଉଠି ନଗର ଅଧିକାର କରିବ, କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତାହା ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କରିବେ। ତୁମେମାନେ ନଗର ଆକ୍ରମଣ କଲାକ୍ଷଣେ ନଗରରେ ଅଗ୍ନି ଲଗାଇବ। ତୁମେମାନେ ସଦାପ୍ରଭୁଙ୍କ ବାକ୍ୟାନୁସାରେ କର୍ମ କରିବ। ଦେଖ, ଏହା ମୁଁ ତୁମ୍ଭମାନଙ୍କୁ ଆଜ୍ଞା କଲି। ଏହି ରୂପେ ଜିଓସୁଆ ସେମାନଙ୍କୁ ପ୍ରେରଣ କଲେ, ଆଉ ସେମାନେ ଯାଇ ଅୟର ପଶ୍ଚିମରେ ବୈଥଲ ଓ ଅୟର ମଧ୍ୟସ୍ଥାନରେ ଗୋପନରେ ରହିଲେ। ମାତ୍ର ଜିଓସୁଆ ଲୋକମାନଙ୍କ ମଧ୍ୟରେ ସେ ରାତ୍ର ରହିଲେ। ଅନନ୍ତର ଜିଓସୁଆ ଅତି ପ୍ରଭାତରେ ଉଠି ଲୋକମାନଙ୍କୁ ଗଣନା କଲେ। ତହିଁ ଉତାରେ ସେ ଇସ୍ରାଏଲର ପ୍ରାଚୀନ ବର୍ଗ ଲୋକମାନଙ୍କ ଆଗେ ଆଗେ ଅୟକୁ ଯାତ୍ରା କଲେ। ପୁଣି ତାଙ୍କ ସଙ୍ଗୀ ସମସ୍ତ ସୈନ୍ୟ ଯାଇ ନିକଟବର୍ତ୍ତୀ ହୋଇ ନଗର ସମ୍ମୁଖରେ ଉପସ୍ଥିତ ହେଲେ ଓ ଅୟର ଉତ୍ତର ଦିଗରେ ଛାଉଣି ସ୍ଥାପନ କଲେ। ସେମାନଙ୍କର ଓ ଅୟର ମଧ୍ୟରେ ଏକ ଉପତ୍ୟକା ଥିଲା। ପୁଣି ସେ ନ୍ୟୁନାଧିକ 5000 ଲୋକ ନେଇ ନଗରର ପଶ୍ଚିମ ଦିଗରେ ବୈଥଲ ଓ ଅୟର ମଧ୍ୟସ୍ଥାନରେ ଗୋପନରେ ରଖିଲେ। ଏହି ରୂପେ ସେମାନେ ନଗରର ଉତ୍ତର ଦିଗସ୍ଥ ସମସ୍ତ ଛାଉଣିକି ଓ ନଗରର ପଶ୍ଚିମ ଦିଗସ୍ଥ ଆପଣମାନଙ୍କର ଗୁପ୍ତ ଦଳକୁ ରଖିଲେ। ପୁଣି ଜିଓସୁଓ ସେ ରାତ୍ରି ତଳଭୂମି ମଧ୍ୟକୁ ଗମନ କଲେ। ସେତେବେଳେ ଅୟର ରାଜା ତାହା ଦେଖନ୍ତେ ସେ ଓ ତାହାଙ୍କ ସମସ୍ତ ଲୋକ ପ୍ରଭାତରେ ଉଠିଲେ ଓ ନଗରସ୍ଥ ଲୋକମାନେ ଇସ୍ରାଏଲ ସହିତ ଯୁଦ୍ଧ କରିବାକୁ ବାହାରି ନିରୂପିତ ସମୟରେ ପଦାଭୂମି ସମ୍ମୁଖରେ ଉପସ୍ଥିତ ହେଲେ। ମାତ୍ର ତାଙ୍କ ବିରୁଦ୍ଧରେ ଏକ ଦଳ ସୈନ୍ୟ ନଗର ପଛେ ଗୋପନରେ ଅଛନ୍ତି ବୋଲି ସେ ଜାଣିନଥିଲେ। ଏଉତାରେ ଜିଓସୁଓ ଓ ସମଗ୍ର ଇସ୍ରାଏଲ ସେମାନଙ୍କ ସମ୍ମୁଖରେ ଆପଣମାନଙ୍କୁ ପରାସ୍ତ ହେଲା ପରି ଦେଖାଇଲେ, ପ୍ରାନ୍ତର ପଥ ଦେଇ ପଳାୟନ କଲେ। ତହିଁରେ ନଗରସ୍ଥିତ ସମସ୍ତ ଲୋକ ସେମାନଙ୍କ ପଛେ ପଛେ ଗୋଡ଼ାଇବା ପାଇଁ ଏକତ୍ର ଡକାଗଲେ। ପୁଣି ସେମାନେ ଜିଓସୁଓଙ୍କ ପଛେ ଗୋଡ଼ାଉ ଗୋଡ଼ାଉ ନଗରରୁ ଦୂରକୁ ଆକର୍ଷିତ ହେଲେ। ପୁଣି ଇସ୍ରାଏଲର ପଛରେ ଯିଏ ନଗଲା, ଏପରି ଜଣେ ହେଲେ କି ଅୟ କି ବୈଥଲ୍ୟ ଅବଶିଷ୍ଟ ନଥିଲା, ସମସ୍ତେ ନଗରର ମୁକ୍ତ କରି ଇସ୍ରାଏଲ ପଛେ ପଛେ ଗୋଡ଼ାଇଲେ। ସେତେବେଳେ ସଦାପ୍ରଭୁ ଜିଓସୁଙ୍କୁ କହିଲେ, ତୁମ୍ଭେ ଆପଣା ହସ୍ତସ୍ଥିତ ବଚ୍ଛା ଅୟ ନଗର ଆଡ଼େ ବିସ୍ତାର କର, କାରଣ ଆମ୍ଭେ ତାହା ତୁମ୍ଭ ହସ୍ତଗତ କରାଇବା। ତହିଁରେ ଜିଓସୁ ଆପଣା ହସ୍ତସ୍ଥିତ ବଚ୍ଛା ନଗର ଚାରିଆଡ଼େ ବିସ୍ତାର କଲେ। ସେ ହସ୍ତ ବିସ୍ତାର କରିବା ମାତ୍ରେ ଗୋପନରେ ଥିବା ସୈନ୍ୟଦଳ ଶୀଘ୍ର ଆପଣା ଆପଣା ସ୍ଥାନରୁ ଉଠି ଦୌଡ଼ିଯାଇ ନଗରରେ ପ୍ରବେଶ କରି ତାହା ହସ୍ତଗତ କଲେ ଓ ଶୀଘ୍ର ନଗରରେ ଅଗ୍ନି ଲଗାଇଲେ। ଏଉ ତାର ଅୟର ଲୋକମାନେ ଆପଣା ପଛକୁ ଅନାଇ ଦେଖିଲେ, ଆଉ ଦେଖ, ନଗରର ଧୂମ ଆକାଶକୁ ଉଠୁଅଛି, ମାତ୍ର ଏଆଡ଼େ କି ସିଆଡ଼େ ପଳାଇବାକୁ ସେମାନଙ୍କର ବଳ ନଥିଲା। ଆଉ ଯେଉଁମାନେ ପ୍ରାନ୍ତରକୁ ପଳାଉଥିଲେ ସେମାନେ ଫେରି ଗୋଡ଼ାଇବା ଲୋକମାନଙ୍କୁ ଆକ୍ରମଣ କଲେ। ପୁଣି ଗୋପନରେ ଥିବା ସୈନ୍ୟଦଳ ନଗର ହସ୍ତଗତ କରିଛନ୍ତି ଓ ନଗରର ଧୂମ ଉଠୁଅଛି, ଏହା ଦେଖି ଜିଓସୁଓ ଓ ସମସ୍ତ ଇସ୍ରାଏଲ ଫେରି ଅୟର ଲୋକମାନଙ୍କୁ ବଧ କଲେ, ଆଉ ଅନ୍ୟ ଦଳରୁ ନଗରରୁ ବାହାରି ସେମାନଙ୍କ ବିରୁଦ୍ଧରେ ଆସିଲେ। ଏହି ରୂପେ ସେମାନେ ଏପାଖେ କେତେକ ଓ ସେପାଖେ କେତେକ ହୋଇ ଇସ୍ରାଏଲ ମଧ୍ୟରେ ପଡ଼ିଲେ। ତେଣୁ ଇସ୍ରାଏଲ ସେମାନଙ୍କୁ ଏପରି ସଂହାର କଲେ ଯେ ସେମାନଙ୍କ ମଧ୍ୟରୁ କେହି ଅବଶିଷ୍ଟ ରହିଲା ନାହିଁ, କେହି ପଳାଇ ପାରିଲା ନାହିଁ। ମାତ୍ର ସେମାନେ ଅୟର ରାଜାଙ୍କୁ ଜୀବିତ ଧରି ଜିଓସୁଙ୍କ ନିକଟକୁ ଆଣିଲେ। ଏହି ରୂପେ ଯେ ପ୍ରାନ୍ତରରେ ଅୟ ନିବାସୀ ଲୋକମାନେ ସେମାନଙ୍କ ପଛେ ପଛେ ଗୋଡ଼ାଉଥିଲେ, ସେହି କ୍ଷେତ୍ରରେ ଇସ୍ରାଏଲ ସେମାନଙ୍କୁ ବଧ କରି ସାରିଲା ଉତାରେ ଓ ସେମାନେ ନିଶେଷିତ ହେବା ଯାଏ ଖଡ଼ଗ ମୁଖରେ ପଡ଼ିଲା ଉତ୍ତାରେ ସମଗ୍ର ଇସ୍ରାଏଲ ଫେରିଆସି ଖଡ଼ଗ ସମ୍ମୁଖରେ ଅୟକୁ ସଂହାର କଲେ। ପୁଣି ସେହିଦିନ ଅୟ ନିବାସୀ ସମସ୍ତ ଲୋକ, ସ୍ତ୍ରୀ ପୁରୁଷ ସର୍ବସୁଦ୍ଧା 12000 ଲୋକ ହତ ହେଲେ, କାରଣ ଅୟ ନିବାସୀ ସମସ୍ତଙ୍କୁ ବର୍ଜିତ ରୂପେ ବିନାଶ କରିବା ଯାଏ ଜିଓସୁଓ ଆପଣା ଯେଉଁ ହସ୍ତ ବଚ୍ଛା ଧରି ବିସ୍ତାର କରିଥିଲେ ସେ ତାହା ସଙ୍କୁଚିତ କଲେ ନାହିଁ। ଜିଓସୁଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଇସ୍ରାଏଲ ଲୋକମାନେ କେବଳ ସେହି ନଗରର ପଶୁ ଓ ଲୁଟ୍ ଦ୍ରବ୍ୟ ସବୁ ଆପଣମାନଙ୍କ ନିମନ୍ତେ ଗ୍ରହଣ କଲେ। ପୁଣି ଜିଓସୁଓ ଅୟ ନଗରକୁ ଅଗ୍ନିରେ ଦଗ୍ଧ କରି ଅନନ୍ତକାଳୀନ ଢିପି ଓ ଆଜି ଯାଏ ଏକ ଶୂନ୍ୟସ୍ଥାନ କଲେ। ଏଉତାରେ ସେ ଅୟର ରାଜାଙ୍କୁ ସନ୍ଧ୍ୟା ପର୍ଯ୍ୟନ୍ତ ବୃକ୍ଷରେ ଟଙ୍ଗାଇ ରଖିଲେ। ମାତ୍ର ସୂର୍ଯ୍ୟାସ୍ତ ସମୟରେ ଜିଓସୁଓ ଆଜ୍ଞା ଦିଅନ୍ତେ ଲୋକମାନେ ତାଙ୍କ ଶବ ବୃକ୍ଷରୁ ତଳକୁ ଆଣି ନଗର ଦ୍ୱାର ପ୍ରବେଶ ସ୍ଥାନରେ ପକାଇ ତହିଁ ଉପରେ ପ୍ରସ୍ତରର ଏକ ବଡ଼ ଢିପି କଲେ, ତାହା ଆଜି ଯାଏ ଅଛି। ଏଉତାରେ ଜିଓସୁଅ ଏବଲ ପର୍ବତରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦୀ ନିର୍ମାଣ କଲେ। ସଦାପ୍ରଭୁଙ୍କ ସେବକ ମୋସା ଇସ୍ରାଏଲ ସନ୍ତାନଗଣକୁ ଯେ ରୂପେ ଆଜ୍ଞା ଦେଇଥିଲେ ସେ ରୂପେ ମୋସାଙ୍କର ବ୍ୟବସ୍ଥା ଗ୍ରନ୍ଥର ଲେଖାନୁସାରେ ଜହିଁ ଉପରେ କୌଣସି ମନୁଷ୍ୟ ଲୁହା ଉଞ୍ଚାଇ ନାହିଁ ଏପରି ଅଚଞ୍ଚା ପଥରର ଏକ ଯଜ୍ଞବେଦୀ ସେ ନିର୍ମାଣ କଲେ। ତହିଁ ଉପରେ ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମ ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ। ପୁଣି ସେ ସେହି ପ୍ରସ୍ତର ଉପରେ ଇସ୍ରାଏଲ ସନ୍ତାନଗଣ ସମ୍ମୁଖରେ ମୋସାଙ୍କ ଦ୍ୱାରା ଲିଖିତ ବ୍ୟବସ୍ଥା ଗ୍ରନ୍ଥର ଅଂଶ ଉତ୍ତାରି ଲେଖିଲେ। ଏ ଉତ୍ତାରେ ସମୁଦାୟ ଇସ୍ରାଏଲ ଓ ସେମାନଙ୍କ ପ୍ରାଚୀନ ବର୍ଗ ଓ ଅଧ୍ୟକ୍ଷଗଣ ଓ ସେମାନଙ୍କ ବିଚାର କର୍ତ୍ତୃଗଣ ଯେପରି ବିଦେଶୀ ସେପରି ଗୃହଜାତ ଅଧେ ଗରିସୀମ ପର୍ବତ ଆଗରେ ଅଧେ ଏବଲ ପର୍ବତ ଆଗରେ ସଦାପ୍ରଭୁଙ୍କ ନିୟମ ସିନ୍ଧୁକ ବାହି ଲେବୀୟ ଯାଜକମାନଙ୍କ ସମ୍ମୁଖରେ ସିନ୍ଧୁକର ଏପାଖେ ଓ ସେପାଖେ ଠିଆ ହେଲେ। କାରଣ ପ୍ରଥମ ଇସ୍ରାଏଲୀୟ ଲୋକମାନଙ୍କୁ ଆଶୀର୍ବାଦ କରିବା ପାଇଁ ସଦାପ୍ରଭୁଙ୍କ ସେବକ ମୋସା ସେମାନଙ୍କୁ ଆଦେଶ ଦେଇଥିଲେ। ତୋ ବ୍ୟବସ୍ଥା ଗ୍ରନ୍ଥର ସମସ୍ତ ଲେଖାନୁସାରେ ସେ ଆଶୀର୍ବାଦ ଓ ଅଭିଶାପ ବିଷୟକ ବ୍ୟବସ୍ଥାର ସମସ୍ତ କଥା ପାଠ କଲେ। ଜୁଅସୁଅ ଇସ୍ରାଏଲୀୟ ସମସ୍ତ ସମାଜର ଓ ସ୍ତ୍ରୀଗଣ ଓ ବାଳକଗଣର ଓ ସେମାନଙ୍କ ମଧ୍ୟରେ ପରିଚିତ ବିଦେଶୀମାନଙ୍କ ସମ୍ମୁଖରେ ଯାହା ପାଠ କଲେ ନାହିଁ, ମୋସାଙ୍କର ସମସ୍ତ ଆଦେଶ ମଧ୍ୟରେ ଏପରି ଗୋଟିଏ କଥା ନଥିଲା। ଜିଓସୁଅ ନ ପର୍ବ। ଅନନ୍ତର ଜର୍ଦ୍ଦନ ଏପାରସ୍ଥ ସମୁଦାୟ ରାଜଗଣ ଅର୍ଥାତ୍ ପର୍ବତ ଓ ତଳଭୂମି ନିବାସୀ ଲିବାନନ୍ ସମ୍ମୁଖସ୍ଥ ସମୁଦ୍ରର ସମସ୍ତ ତୀର ନିବାସୀ ହିତୀୟ ଓ ଇମରୀୟ ଓ କିଣାଣୀୟ ଓ ପିରିସୀୟ ଓ ହିଦୀୟ ଓ ଜିବୁସୀୟ ରାଜଗଣ ଏହି କଥା ଶୁଣିଲେ। ତହିଁରେ ସେମାନେ ଏକ ମନରେ ଜିଓସୁଅ ଓ ଇସ୍ରାଏଲ ସହିତ ଯୁଦ୍ଧ କରିବାକୁ ଏକତ୍ର ହେଲେ। ମାତ୍ର ଜିରିହ ପ୍ରତି ଓ ଅୟ ପ୍ରତି ଜିଓସୁଅ ଯେ ଯେ କର୍ମ କରିଥିଲେ ତାହା ଯେତେବେଳେ ଗିବିଓନ୍ ନିବାସୀମାନେ ଶୁଣିଲେ ସେତେବେଳେ ସେମାନେ ମଧ୍ୟ ସତର୍କ ହୋଇ କର୍ମ କଲେ। ସେମାନେ ଯାଇ ରାଜଦୂତ ବେଶ ଧରି ଆପଣା ଆପଣା ଗର୍ଦ୍ଧବ ଉପରେ ପୁରୁଣା ଅଖା ପୁଣି ପୁରୁଣା ଓ ଚିରା ଗଣ୍ଠିପଡ଼ା ଦ୍ରାକ୍ଷାରସ କୁମ୍ଫା ନଦିଲେ, ଆଉ ସେମାନଙ୍କ ପାଦରେ ପୁରୁଣା ଓ ତାଳିପଡ଼ା ଜୋତା ପୁଣି ଦେହରେ ପୁରୁଣା ଲୁଗା ଦେଲେ। ପୁଣି ସେମାନଙ୍କ ପାଥେୟ ରୋଟି ଶୁଖିଲା ଓ ଗମରା ହୋଇଯାଇଥିଲା। ଏହି ରୂପେ ସେମାନେ ଗିଲଗଲସ୍ଥିତ ଛାଉଣିକି ଜିଓସୁଅଙ୍କ ନିକଟକୁ ଯାଇ ତାଙ୍କୁ ଓ ଇସ୍ରାଏଲ ଲୋକମାନଙ୍କୁ କହିଲେ, ଆମେମାନେ ଦୂରଦେଶରୁ ଆସିଲୁ, ଏଣୁ ତୁମେମାନେ ଏବେ ଆମ୍ଭମାନଙ୍କ ସହିତ ନିୟମ ସ୍ଥିର କର। ତହିଁରେ ଇସ୍ରାଏଲୀୟ ଲୋକମାନେ ସେହି ହିଦୀୟ ଲୋକମାନଙ୍କୁ ଉତ୍ତର ଦେଲେ, କେଜାଣି ତୁମେମାନେ ଆମ୍ଭମାନଙ୍କ ମଧ୍ୟରେ ବାସ କରୁଥିବ, ଆମେମାନେ କିପରି ତୁମମାନଙ୍କ ସହିତ ନିୟମ କରିପାରିବୁ? ତୁ ସେମାନେ ଜିଓସୁଅଙ୍କୁ କହିଲେ, ଆମ୍ଭେମାନେ ଆପଣମାନଙ୍କର ଦାସ। ଯେହେତୁ ଜିଓସୁଅ ସେମାନଙ୍କୁ କହିଲେ, ତୁମେମାନେ କିଏ ପୁଣି କେଉଁଠାରୁ ଆସିଅଛ? ସେମାନେ ତାହା କହିଲେ, ସଦାପ୍ରଭୁ ଆପଣଙ୍କ ପରମେଶ୍ୱରଙ୍କ ନାମ ସକାଶୁ ଆପଣଙ୍କ ଦାସମାନେ ଅତି ଦୂରଦେଶରୁ ଆସିଛନ୍ତି, କାରଣ ତାହାଙ୍କର କୀର୍ତ୍ତି ଓ ସେ ମିଶରରେ ଯେ ଯେ ସମସ୍ତ କର୍ମ କରିଅଛନ୍ତି, ପୁଣି ସେ ଜର୍ଦ୍ଦନ ସେପାରିସ୍ଥ ହିସ୍ବୋନ୍ ରାଜା ସିହୋନ୍ ଓ ଅଷ୍ଟାରୋତ୍ ନିବାସୀ ବାସନ ରାଜା ଓଗ୍ ଇମୋରିଆମାନଙ୍କର ଏହି ଦୁଇ ରାଜା ପ୍ରତି ଯେ ଯେ କର୍ମ କରିଅଛନ୍ତି ତାହା ସବୁ ଆମ୍ଭେମାନେ ଶୁଣିଅଛୁ। ଏହେତୁ ଆମ୍ଭମାନଙ୍କର ପ୍ରାଚୀନ ବର୍ଗ ଓ ଦେଶ ନିବାସୀ ସମସ୍ତେ ଆମ୍ଭମାନଙ୍କୁ କହିଲେ, ତୁମ୍ଭେମାନେ ହସ୍ତରେ ପାଥେୟ ଦ୍ରବ୍ୟ ନେଇ ସେମାନଙ୍କ ସହିତ ସାକ୍ଷାତ କରିବାକୁ ଯାଇ ସେମାନଙ୍କୁ ଏହି କଥା କୁହ, ଆମ୍ଭେମାନେ ଆପଣମାନଙ୍କର ଦାସ, ଏଣୁ ଆପଣମାନେ ଆମ୍ଭମାନଙ୍କ ସହିତ ନିୟମ ସ୍ଥିର କରନ୍ତୁ। ଆମ୍ଭେମାନେ ଆପଣମାନଙ୍କ ନିକଟକୁ ଆସିବା ନିମନ୍ତେ ଯାତ୍ରା କରିବା ଦିନ ଗୃହରୁ ତତଲା ରୁଟି ଆଣିଥିଲୁ, ମାତ୍ର ଏବେ ଦେଖନ୍ତୁ ତାହା ଶୁଖିଲା ଓ ଗମରା ହୋଇଯାଇଛି। ପୁଣି ଏହିସବୁ ଦ୍ରାକ୍ଷାରସ କୁମ୍ପା ଭର୍ତ୍ତି କରି ଆଣିଥିଲୁ, ତାହା ନୂଆ ଥିଲା, ମାତ୍ର ଦେଖନ୍ତୁ ସବୁ ଆସି ଚିରିଯାଇଛି, ଆଉ ଆମ୍ଭମାନଙ୍କର ଏହି ଲୁଗା ଓ ଜୋତା ଅତି ଦୂର ଯାତ୍ରା ସକାଶୁ ପୁରୁଣା ହୋଇଯାଇଛି। ତହିଁରେ ଲୋକମାନେ ସେମାନଙ୍କ ପାଥେୟ ଦ୍ରବ୍ୟ ଗ୍ରହଣ କଲେ, ଆଉ ସଦାପ୍ରଭୁଙ୍କ ମୁଖରୁ ପରାମର୍ଶ ଲୋଡ଼ିଲେ ନାହିଁ। ପୁଣି ଜିଓସୁଅ ସେମାନଙ୍କ ସହିତ ସନ୍ଧି କଲେ ଓ ସେମାନଙ୍କୁ ଜୀବିତ ରଖିବାକୁ ନିୟମ କଲେ, ଆଉ ମଣ୍ଡଳୀର ଅଧିପତିମାନେ ସେମାନଙ୍କ ନିକଟରେ ଶପଥ କଲେ। ଏହି ରୂପେ ସେମାନେ ସେମାନଙ୍କ ସହିତ ନିୟମ ସ୍ଥିର କରିବାର ତିନିଦିନ ଗତ ହୁଅନ୍ତେ ସେମାନେ ଶୁଣିଲେ ଯେ ଏମାନେ ଆମ୍ଭମାନଙ୍କର ନିକଟସ୍ଥ ଲୋକ ଓ ଆମ୍ଭମାନଙ୍କ ମଧ୍ୟରେ ବାସ କରୁଅଛନ୍ତି। ଏ ଉତ୍ତାରେ ଇସ୍ରାଏଲ ସନ୍ତାନଗଣ ଯାତ୍ରା କରି ତୃତୀୟ ଦିବସରେ ସେମାନଙ୍କ ନଗରମାନଙ୍କରେ ଉପସ୍ଥିତ ହେଲେ। ଗିବିଓନ୍ ଓ କଫିରା ଓ ବେରତ୍ ଓ କିରିୟତ୍ ଜିଆମ୍ ସେମାନଙ୍କ ନଗର ଥିଲା। ମାତ୍ର ମଣ୍ଡଳୀର ଅଧିପତିଗଣ ସଦାପ୍ରଭୁ ଇସ୍ରାଏଲ ପରମେଶ୍ୱରଙ୍କ ନାମରେ ସେମାନଙ୍କ ସହିତ ଶପଥ କରିଥିବାରୁ ଇସ୍ରାଏଲ ସନ୍ତାନଗଣ ସେମାନଙ୍କୁ ଆଘାତ କଲେ ନାହିଁ। ଏହେତୁ ସମସ୍ତ ମଣ୍ଡଳୀ ଅଧିପତିମାନଙ୍କ ବିରୁଦ୍ଧରେ ବଚସା କରିବାକୁ ଲାଗିଲେ। ତହିଁର ଅଧିପତିଗଣ ସମସ୍ତ ମଣ୍ଡଳୀକି କହିଲେ, ଆମ୍ଭେମାନେ ସେମାନଙ୍କ ସହିତ ସଦାପ୍ରଭୁ ଇସ୍ରାଏଲ ପରମେଶ୍ୱରଙ୍କ ନାମରେ ଶପଥ କରିଅଛୁ, ଏହେତୁ ଏବେ ସେମାନଙ୍କୁ ସ୍ପର୍ଶ କରି ନ ପାରୁ। ଆମ୍ଭେମାନେ ସେମାନଙ୍କ ପ୍ରତି ଏହା କରିବା, ସେମାନଙ୍କୁ ଜୀବନରେ ରଖିବା, ନହେଲେ ସେମାନଙ୍କ ସହିତ ଯେଉଁ ଶପଥ କରିଅଛୁ ସେହି ଶପଥ ସକାଶୁ ଆମ୍ଭମାନଙ୍କ ପ୍ରତି କ୍ରୋଧ ଉପସ୍ଥିତ ହେବ। ଏ ନିମନ୍ତେ ଅଧିପତିମାନେ ସେମାନଙ୍କୁ କହିଲେ, ଏମାନେ ଜୀବିତ ଥାନ୍ତୁ, ମାତ୍ର ଅଧିପତିଗଣର ବାକ୍ୟାନୁସାରେ ସେମାନେ ସମସ୍ତ ମଣ୍ଡଳୀର କାଠକଟାଳୀ ଓ ଜଳଢଳାଳି ହେବେ। ଏଉତାରେ ଝିଅସୁଅ ସେମାନଙ୍କୁ ଡକାଇ କହିଲେ, ଆମ୍ଭେମାନେ ତୁମ୍ଭମାନଙ୍କଠାରୁ ଅତି ଦୂରସ୍ଥ ଲୋକ, ଏହା କହି କିଏ ତ ତୁମ୍ଭେମାନେ ଆମ୍ଭମାନଙ୍କୁ ପ୍ରବଞ୍ଚନା କଲ? ତୁମ୍ଭେମାନେ ତ ଆମ୍ଭମାନଙ୍କ ମଧ୍ୟରେ ବାସ କରୁଅଛ, ଏ ନିମନ୍ତେ ଏବେ ତୁମେମାନେ ଶାପଗ୍ରସ୍ତ ହେଲ, ଆମ୍ଭ ପରମେଶ୍ୱରଙ୍କ ଗୃହର କାଠକଟାଳୀ ଓ ଜଳ କଢ଼ାଳି ହେବା ପାଇଁ ତୁମମାନଙ୍କ ମଧ୍ୟରୁ ବନ୍ଧା ଦାସର ଅଭାବ ହେବ ନାହିଁ। ଏଥିରେ ସେମାନେ ଜୋସୁଙ୍କୁ ଉତ୍ତର କରି କହିଲେ, ତୁମ୍ଭମାନଙ୍କୁ ଏହି ସମସ୍ତ ଦେଶ ଦେବାକୁ ଓ ତୁମ୍ଭମାନଙ୍କ ସମ୍ମୁଖରୁ ଏହି ଦେଶ ନିବାସୀ ସମସ୍ତ ଲୋକଙ୍କୁ ବିନାଶ କରିବାକୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ସେବକ ମୂଷାଙ୍କୁ ଯେପରି ଆଜ୍ଞା ଦେଇଥିଲେ, ତାହା ନିଶ୍ଚିତ ରୂପେ ତୁମ୍ଭ ଦାସମାନଙ୍କୁ କୁହାଯାଇଅଛି। ଏହେତୁ ଆମ୍ଭେମାନେ ତୁମ୍ଭମାନଙ୍କ ସମ୍ମୁଖରେ ଆପଣା ଆପଣା ପ୍ରାଣ ବିଷୟରେ ଅତିଶୟ ଭୀତ ହୋଇ ଏହି କାର୍ଯ୍ୟ କରିଅଛୁ। ଏବେ ଦେଖନ୍ତୁ, ଆମ୍ଭେମାନେ ଆପଣଙ୍କ ହସ୍ତରେ ଅଛୁ, ଆମ୍ଭମାନଙ୍କ ପ୍ରତି ଯାହା କରିବା ଆପଣଙ୍କ ଦୃଷ୍ଟିରେ ଉତ୍ତମ ଓ ନ୍ୟାୟ ତାହା କରନ୍ତୁ। ତହିଁରେ ସେ ସେମାନଙ୍କ ପ୍ରତି ତାହା ହିଁ କରି ଇସ୍ରାଏଲ ସନ୍ତାନଗଣ ହସ୍ତରୁ ରକ୍ଷା କଲେ, ଏଣୁ ସେମାନେ ସେମାନଙ୍କୁ ବଧ କଲେ ନାହିଁ। ଆଉ ଜିଓସୋ ସେମାନଙ୍କୁ ସେହି ଦିନରୁ ଆଜି ଯାଏ ସଦାପ୍ରଭୁଙ୍କ ମନୋନୀତ ସ୍ଥାନରେ ମଣ୍ଡଳୀର ଓ ସଦାପ୍ରଭୁଙ୍କର ଯଜ୍ଞବେଦୀର କାଠକଟାଳୀ ଓ ଜଳକଢ଼ାଳି କଲେ। ଜିଓସୁଅ ଦଶ ପର୍ବ। ଅନନ୍ତର ଜିଓସୁଅ ଅୟକୁ ହସ୍ତଗତ କରି ବର୍ଜିତ ରୂପେ ବିନାଶ କରିଅଛନ୍ତି, ପୁଣି ଜିରିହୋ ଓ ତହିଁର ରାଜା ପ୍ରତି ଯେ ରୂପେ କରିଥିଲେ ସେ ରୂପେ ଅୟ ଓ ତହିଁର ରାଜା ପ୍ରତି କରିଅଛନ୍ତି। ଆଉ ଗିବିଓନ୍ ନିବାସୀମାନେ ଇସ୍ରାଏଲ ସହିତ ସନ୍ଧି କରି ସେମାନଙ୍କ ମଧ୍ୟବର୍ତ୍ତୀ ହୋଇଅଛନ୍ତି। ଏସବୁ କଥା ଜେରୁସାଲମର ରାଜା ଅଦନିଷେଧକ ଶୁଣନ୍ତେ ଲୋକମାନେ ଅତିଶୟ ଭୀତ ହେଲେ, କାରଣ ଗିବିଓନ୍ ଏକ ରାଜଧାନୀ ତୁଲ୍ୟ ବୃହତ୍ ନଗର ଓ ଅୟ ଅପେକ୍ଷା ବଡ଼ ଥିଲା, ପୁଣି ତହିଁର ଲୋକମାନେ ବୀର ଥିଲେ। ଏଣୁ ଜେରୁସାଲମର ରାଜା ଅଦନିଷେଧକ ହିବ୍ରୋନ୍ର ହୋହୋମ୍ ରାଜାର ଜିମୁତର କିରାମ ରାଜାର ଲାକିସ୍ର ଜାଫିୟ ରାଜାର ଇଗ୍ଲୋନ୍ର ଦବିର ରାଜାର ନିକଟକୁ କହି ପଠାଇଲା, ମୋ ନିକଟକୁ ଆସି ମୋର ସାହାଯ୍ୟ କର, ଆସ ଆମ୍ଭେମାନେ ଗିବିଓନୀୟ ଲୋକମାନଙ୍କୁ ଆଘାତ କରୁ, କାରଣ ସେମାନେ ଜିଓସୁଅ ଓ ଇସ୍ରାଏଲ ସନ୍ତାନଗଣ ସହିତ ସନ୍ଧି କରିଅଛନ୍ତି। ଏ ନିମନ୍ତେ ଜେରୁସାଲମର ରାଜା ହିବ୍ରୋନ୍ର ରାଜା ଜିମୁତର ରାଜା ଲାକିସ୍ର ରାଜା ଇଗ୍ଲୋନ୍ର ରାଜା ଇମୋରିଆମାନଙ୍କର ଏହି ପାଞ୍ଚ ରାଜା ଆପଣା ଆପଣା ସମସ୍ତ ସୈନ୍ୟ ସହିତ ଏକତ୍ର ଉଠିଯାଇ ଗିବିଓନ୍ ସମ୍ମୁଖରେ ଛାଉଣି ସ୍ଥାପନ କରି ତହିଁ ବିରୁଦ୍ଧରେ ଯୁଦ୍ଧ କଲେ। ଏଥିରେ ଗିବିଓନୀୟ ଲୋକମାନେ ଗିଲଗଲସ୍ଥିତ ଛାଉଣିକି ଜିଓସୁଅଙ୍କ ନିକଟକୁ କହି ପଠାଇଲେ, ତୁମ୍ଭେ ଆପଣାର ଏହି ଦାସମାନଙ୍କୁ ଆପଣାର ହାତ କାଢ଼ି ନ ନିଅ, ଶୀଘ୍ର ଆମ୍ଭମାନଙ୍କ ନିକଟକୁ ଆସ, ଆମ୍ଭମାନଙ୍କୁ ଉଦ୍ଧାର କର ଓ ଆମ୍ଭମାନଙ୍କର ଉପକାର କର, କାରଣ ପର୍ବତ ନିବାସୀ ଇମୋରିଆମାନଙ୍କର ସମସ୍ତ ରାଜା ଆମ୍ଭମାନଙ୍କ ବିରୁଦ୍ଧରେ ଏକତ୍ର ହୋଇଅଛନ୍ତି। ତହିଁରେ ଜିଓସୁଅ ଓ ତାଙ୍କ ସହିତ ସମସ୍ତ ଯୋଦ୍ଧା ଓ ମହାବିକ୍ରମଶାଳୀ ସମସ୍ତ ଲୋକ ଗିଲଗଲରୁ ଯାତ୍ରା କଲେ। ଏଥିରେ ସଦାପ୍ରଭୁ ଜିଓସୁଅଙ୍କୁ କହିଲେ, ସେମାନଙ୍କୁ ଭୟ ନ କର, କାରଣ ଆମ୍ଭେ ସେମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କଲୁ, ସେମାନଙ୍କ ମଧ୍ୟରୁ ଜଣେ ହେଲେ ତୁମ୍ଭ ସମ୍ମୁଖରେ ଛିଡ଼ା ହୋଇପାରିବ ନାହିଁ। ତେଣୁ ଜିଓସୁଅ ଅକସ୍ମାତ୍ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ, କାରଣ ସେ ଗିଲଗଲଠାରୁ ରାତ୍ରିଯାକ ଚାଲିଥିଲେ। ସେତେବେଳେ ସଦାପ୍ରଭୁ ଇସ୍ରାଏଲ ସାକ୍ଷାତରେ ସେମାନଙ୍କୁ ଉଦ୍ବିଗ୍ନ କଲେ ଓ ସେ ଗିବିଓନ୍ର ସେମାନଙ୍କୁ ମହାସଂହାରରେ ସଂହାର କଲେ, ପୁଣି ବୈଥାରଣର ଘାଟି ପଥ ଦେଇ ସେମାନଙ୍କୁ ଘୋଡ଼ାଇ ଦେଲେ, ଆଉ ଅସେକା ଓ ମକେଦା ପର୍ଯ୍ୟନ୍ତ ସେମାନଙ୍କୁ ଆଘାତ କଲେ। ଏଥିରେ ସେମାନେ ଇସ୍ରାଏଲ ସମ୍ମୁଖରୁ ପଳାଉ ପଳାଉ ଯେତେବେଳେ ବୈତରଣରେ ଗଡ଼ାଣି ପଥରେ ଉପସ୍ଥିତ ହେଲେ, ସେତେବେଳେ ସଦାପ୍ରଭୁ ଆସେକା ପର୍ଯ୍ୟନ୍ତ ସେମାନଙ୍କ ଉପରେ ଆକାଶରୁ ବଡ଼ ବଡ଼ ଶିଳାବୃଷ୍ଟି କଲେ, ତହିଁରେ ସେମାନେ ମଲେ। ଇସ୍ରାଏଲ ସନ୍ତାନମାନେ ଖଡ଼ଗରେ ଯେତେ ଲୋକ ବଧ କରିଥିଲେ ତତଧିକ ଲୋକ ଶିଳାବୃଷ୍ଟିରେ ମଲେ। ସଦାପ୍ରଭୁ ଇସ୍ରାଏଲ ସନ୍ତାନଗଣ ସମ୍ମୁଖରେ ଇମୋରିଓମାନଙ୍କୁ ସମର୍ପଣ କରିବା ଦିନ ଜିଓସୁଆ ସଦାପ୍ରଭୁଙ୍କୁ କହିଲେ, ପୁଣି ସେ ଇସ୍ରାଏଲ ସାକ୍ଷାତରେ କହିଲେ, ସୂର୍ଯ୍ୟ ଗିବିଓନ ଉପରେ ତୁମେ ସ୍ତବ୍ଧ ହୁଅ, ଆଉ ଚନ୍ଦ୍ର ତୁମେ ଅୟାଲୋନ ତଳଭୂମିରେ ସ୍ତବ୍ଧ ହୁଅ। ତହିଁରେ ଲୋକମାନେ ଆପଣା ଶତ୍ରୁମାନଙ୍କଠାରୁ ପରିଶୋଧ ନେବା ପର୍ଯ୍ୟନ୍ତ ସୂର୍ଯ୍ୟ ସ୍ତବ୍ଧ ହେଲା ଓ ଚନ୍ଦ୍ର ସ୍ଥଗିତ ହେଲା। ଏହାକି ଜାସର ପୁସ୍ତକରେ ଲେଖା ନାହିଁ। ଆଉ ସୂର୍ଯ୍ୟ ଆକାଶର ମଧ୍ୟସ୍ଥାନରେ ସ୍ଥଗିତ ରହିଲା ଓ ପ୍ରାୟ ସମ୍ପୂର୍ଣ୍ଣ ଏକଦିନ ଅସ୍ତ ଯିବାକୁ ଚଞ୍ଚଳ ହେଲା ନାହିଁ। ଯେଉଁଦିନ ସଦାପ୍ରଭୁ ମନୁଷ୍ୟର ରବ ଏ ରୂପେ ଶୁଣିଲେ, ଏଥିପୂର୍ବେ ବା ଏ ଉତ୍ତାରେ ଏପରି ଦିନ ଆଉ ହୋଇନାହିଁ, କାରଣ ସଦାପ୍ରଭୁ ଇସ୍ରାଏଲ ପକ୍ଷରେ ଯୁଦ୍ଧ କଲେ। ଏ ଉତ୍ତାରେ ଜିଓସୁଆ ଓ ତାଙ୍କ ସହିତ ସମୁଦାୟ ଇସ୍ରାଏଲ ଗିଲଗଲ ଛାଉଣିକି ଲେଉଟି ଆସିଲେ। ଏଥିମଧ୍ୟରେ ସେହି ପାଞ୍ଚ ରାଜା ପଳାଇ ମକେଦା ଗୁମ୍ଫାରେ ଆପଣମାନଙ୍କୁ ଲୁଚାଇଲେ। ତେଣୁ ସେହି ପାଞ୍ଚ ରାଜା ମକେଦା ଗୁମ୍ଫାରେ ଲୁଚି ରହିଅଛନ୍ତି। ଏକଥା ଜିଓସୁଙ୍କୁ କୁହାଯାଆନ୍ତେ, ଜିଓସୁଆ କହିଲେ, ବଡ଼ ବଡ଼ ପଥର ଗୁମ୍ଫା ମୁହଁକୁ ଗଡ଼ାଇ ଦିଅ ଓ ସେମାନଙ୍କୁ ରକ୍ଷା କରିବା ପାଇଁ ଲୋକ ନିଯୁକ୍ତ କର, ମାତ୍ର ତୁମେମାନେ ସ୍ଥଗିତ ହୋଇ ରୁହ ନାହିଁ, ଆପଣ ଶତ୍ରୁମାନଙ୍କ ପଛେ ପଛେ ଗୋଡ଼ାଅ, ସେମାନଙ୍କ ପଛରେ ଥିବା ଲୋକଙ୍କୁ ଉଚ୍ଛିନ୍ନ କର, ସେମାନଙ୍କୁ ତାଙ୍କ ନଗର ଭିତରକୁ ଯିବାକୁ ଦିଅ ନାହିଁ, କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ସେମାନଙ୍କୁ ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି। ଏଥିରେ ଜିଓସୁଅ ଓ ଇସ୍ରାଏଲ ସନ୍ତାନଗଣ ସେମାନଙ୍କ ସର୍ବନାଶ ପର୍ଯ୍ୟନ୍ତ ଓ ସେମାନଙ୍କ ଅବଶିଷ୍ଟ ଲୋକମାନେ କୌଣସି କୌଣସି ପ୍ରାଚୀର ବେଷ୍ଟିତ ନଗରକୁ ପଳାଇବା ପର୍ଯ୍ୟନ୍ତ ସେମାନଙ୍କୁ ମହାସଂହାରରେ ସଂହାର କଲେ। ତେଣୁ ସମସ୍ତ ଲୋକ ମକେଦା ଛାଉଣିକି ଜିଓସୁଙ୍କ ନିକଟକୁ କୁଶଳରେ ଫେରିଆସିଲେ। ଇସ୍ରାଏଲ ସନ୍ତାନଗଣର କାହାରି ପ୍ରତିକୂଳରେ କେହି ଜିହ୍ୱା ପଜାଇଲେ ନାହିଁ। ଅନନ୍ତର ଜିଓସୁଆ କହିଲେ, ସେ ଗୁମ୍ଫା ମୁହଁ ମୁକୁଳା କରି ଗୁମ୍ଫାରୁ ସେ ପାଞ୍ଚ ରାଜାଙ୍କୁ ବାହାର କରି ମୋ ନିକଟକୁ ଆଣ। ତହିଁରେ ସେମାନେ ସେପରି କଲେ। ପୁଣି ଜେରୁସାଲାମର ରାଜାକୁ, ହିବ୍ରୋନର ରାଜାକୁ, ଜିମୁତର ରାଜାକୁ, ଲାଖିସିକ୍ର ରାଜାକୁ, ଇଗ୍ଲୋନର ରାଜାକୁ, ଏ ପାଞ୍ଚ ରାଜାଙ୍କୁ ସେହି ଗୁମ୍ଫାରୁ ବାହାର କରି ତାଙ୍କ ନିକଟକୁ ଆଣିଲେ। ଏହି ରୂପେ ସେମାନେ ସେହି ରାଜାମାନଙ୍କୁ ଜିଓସୁଙ୍କ ନିକଟକୁ ଆଣିଲା ଉତ୍ତାରେ ଜିଓସୁଆ ଇସ୍ରାଏଲର ସମସ୍ତ ପୁରୁଷଙ୍କୁ ଡାକି ତାଙ୍କ ସଙ୍ଗେ ଯାଇଥିବା ସେନାପତିମାନଙ୍କୁ କହିଲେ, ନିକଟକୁ ଆସି ଏହି ରାଜାମାନଙ୍କ ବେକରେ ପାଦ ଦିଅ। ତହିଁରେ ସେମାନେ ନିକଟକୁ ଆସି ସେମାନଙ୍କ ବେକରେ ପାଦ ଦେଲେ। ପୁଣି ଜିଓସୁଆ ସେମାନଙ୍କୁ କହିଲେ, ଭୟ ନ କର, ଅବା ନିରାଶ ନ ହୁଅ, ବଳବାନ ଓ ସାହସିକ ହୁଅ, କାରଣ ତୁମ୍ଭେମାନେ ଯେଉଁମାନଙ୍କ ସଙ୍ଗେ ଯୁଦ୍ଧ କରିବ ତୁମ୍ଭମାନଙ୍କର ସେହି ସମସ୍ତ ଶତ୍ରୁଙ୍କୁ ସଦାପ୍ରଭୁ ଏହି ପ୍ରକାର କରିବେ। ଏଉତାରେ ଜିଓସୁଆ ଆଘାତ ଦ୍ୱାରା ସେମାନଙ୍କୁ ବଧ କରି ପାଞ୍ଚ ବୃକ୍ଷରେ ଟଙ୍ଗାଇଲେ, ଆଉ ସେମାନେ ସନ୍ଧ୍ୟା ପର୍ଯ୍ୟନ୍ତ ସେହି ବୃକ୍ଷମାନଙ୍କରେ ଟଙ୍ଗା ହୋଇ ରହିଲେ। ପୁଣି ସୂର୍ଯ୍ୟାସ୍ତ ସମୟରେ ଜିଓସୁଆ ଆଜ୍ଞା ଦିଅନ୍ତେ, ଲୋକମାନେ ସେହି ବୃକ୍ଷମାନଙ୍କରୁ ସେମାନଙ୍କୁ ତଳକୁ ନେଲେ ଓ ଯେଉଁ ଗୁମ୍ଫାରେ ସେମାନେ ଆପଣମାନଙ୍କୁ ଲୁଚାଇଥିଲେ ତହିଁ ମଧ୍ୟରେ ପକାଇଦେଲେ ଓ ସେହି ଗୁମ୍ଫା ମୁହଁରେ ବଡ଼ ପଥର ଥୋଇଲେ, ତାହା ଆଜି ଯାଏଁ ଅଛି। ଅନନ୍ତର ଜିଓସୁଆ ସେହିଦିନ ମକେଦା ହସ୍ତଗତ କରି ଖଡ଼ଗଧାରରେ ନଗରକୁ ଓ ତହିଁର ରାଜାକୁ ଆଘାତ କଲେ। ସେମାନଙ୍କୁ ଓ ତନ୍ମଧ୍ୟସ୍ଥିତ ସମସ୍ତ ପ୍ରାଣୀକୁ ବଜ୍ରତ ରୂପେ ବିନାଶ କଲେ, କାହାକୁ ଅବଶିଷ୍ଟ ରଖିଲେ ନାହିଁ। ପୁଣି ସେ ଯେପରି ଜିରିହୋ ରାଜା ପ୍ରତି କରିଥିଲେ ସେପରି ମକେଦା ରାଜା ପ୍ରତି କଲେ। ଅନନ୍ତର ଜିଓସୁଆ ଓ ତାଙ୍କ ସଙ୍ଗେ ସମସ୍ତ ଇସ୍ରାଏଲ ମକେଦାରୁ ଲିବାନକୁ ଗଲେ ଓ ଲିବାନ ପ୍ରତିକୂଳରେ ଯୁଦ୍ଧ କଲେ। ତହିଁରେ ସଦାପ୍ରଭୁ ତାହାକୁ ମଧ୍ୟ ତହିଁର ରାଜାକୁ ଇସ୍ରାଏଲ ହସ୍ତରେ ସମର୍ପଣ କଲେ। ତେଣୁ ସେ ତାହା କଲେ ଓ ତନ୍ମଧ୍ୟସ୍ଥିତ ସମସ୍ତ ପ୍ରାଣୀକୁ ଖଡ଼ଗଧାରରେ ଆଘାତ କଲେ, ସେ କାହାକୁ ଅବଶିଷ୍ଟ ରଖିଲେ ନାହିଁ। ସେ ଯେପରି ଜିରିହୋ ରାଜା ପ୍ରତି କରିଥିଲେ ସେପରି ତହିଁର ରାଜା ପ୍ରତି କଲେ। ଏ ଉତ୍ତାରେ ଜିଓସୁଆ ଓ ତାଙ୍କ ସଙ୍ଗେ ସମସ୍ତ ଇସ୍ରାଏଲ ଲିବାନରୁ ଲାଖିସ୍କୁ ଯାଇ ତହିଁ ନିକଟରେ ଛାଉଣି କରି ତହିଁ ବିରୁଦ୍ଧରେ ଯୁଦ୍ଧ କଲେ। ତହିଁରେ ସଦାପ୍ରଭୁ ଲାଖିସ୍କୁ ଇସ୍ରାଏଲର ହସ୍ତଗତ କରନ୍ତେ, ସେମାନେ ଦ୍ୱିତୀୟ ଦିନ ଲାଖିସ୍ ଆକ୍ରମଣ କରି ଯେପରି ଲିବାନ ପ୍ରତି କରିଥିଲେ ସେହିପରି ତାହାକୁ ଓ ତନ୍ମଧ୍ୟସ୍ଥିତ ସମସ୍ତ ପ୍ରାଣୀଙ୍କୁ ଖଡ଼ଗଧାରରେ ଆଘାତ କଲେ। ସେ ସମୟରେ ଗେସରର ରାଜା ହୋମର ଲାଖିସ୍ର ସହାୟତା କରିବାକୁ ଆସିଥିଲା। ତେଣୁ ଜିଓସୁଆ ତାହାର କାହାକୁ ଅବଶିଷ୍ଟ ନ ରଖିବା ଯାଏ ତାହାକୁ ଓ ତାହାର ଲୋକମାନଙ୍କୁ ଆଘାତ କଲେ। ତେଣୁ ଯିହୋଶୁଅ ଓ ତାଙ୍କ ସଙ୍ଗେ ସମସ୍ତ ଇସ୍ରାଏଲ ଲାଖିସ୍ରୁ ଇଗ୍ଲୋନ୍କୁ ଗଲେ ଓ ସେମାନେ ତହିଁ ନିକଟରେ ଛାଉଣି କରି ତହିଁ ବିରୁଦ୍ଧରେ ଯୁଦ୍ଧ କଲେ। ପୁଣି ସେହିଦିନ ସେମାନେ ତାହା ହସ୍ତଗତ କରି ତାକୁ ଖଡ଼ଗଧାରରେ ଆଘାତ କଲେ। ସେ ଯେପରି ଲାଖିସ୍ ପ୍ରତି କରିଥିଲେ ସେହିପରି ତହିଁ ମଧ୍ୟସ୍ଥ ସମସ୍ତ ପ୍ରାଣୀକି ସେହିଦିନ ବର୍ଜିତ ରୂପେ ବିନାଶ କଲେ। ଏଉତାରେ ଯିହୋଶୁଅ ଓ ତାଙ୍କ ସଙ୍ଗେ ସମସ୍ତ ଇସ୍ରାଏଲ ଇଗ୍ଲୋନ୍ରୁ ହିବ୍ରୋନ୍କୁ ଗଲେ ଓ ସେମାନେ ତହିଁରେ ପ୍ରତିକୂଳରେ ଯୁଦ୍ଧ କଲେ। ପୁଣି ସେମାନେ ତାହା ହସ୍ତଗତ କରି ତାହାକୁ ଓ ତହିଁର ରାଜାକୁ ଆଉ ତହିଁର ସମସ୍ତ ନଗର ଓ ତନ୍ମଧ୍ୟସ୍ଥିତ ସମସ୍ତ ପ୍ରାଣୀକୁ ଖଡ଼ଗଧାରରେ ଆଘାତ କଲେ, ଯେପରି ସେ ଇଗ୍ଲୋନ୍ ପ୍ରତି କରିଥିଲେ। ତଦନୁସାରେ ସେ କାହାକୁ ଅବଶିଷ୍ଟ ରଖିଲେ ନାହିଁ, ମାତ୍ର ସେ ତାହାକୁ ତନ୍ମଧ୍ୟସ୍ଥିତ ସମସ୍ତ ପ୍ରାଣୀକୁ ବର୍ଜିତ ରୂପେ ବିନାଶ କଲେ। ଅନନ୍ତର ଯିହୋଶୁଅ ଓ ତାଙ୍କ ସଙ୍ଗେ ସମସ୍ତ ଇସ୍ରାଏଲ ଦବିରକୁ ଫେରିଲେ ଓ ତହିଁ ପ୍ରତିକୂଳରେ ଯୁଦ୍ଧ କଲେ। ପୁଣି ସେ ତାହା ଓ ତହିଁର ରାଜା ତହିଁର ନଗର ସବୁ ହସ୍ତଗତ କଲେ, ଆଉ ସେମାନେ ଖଡ଼ଗଧାରରେ ସେମାନଙ୍କୁ ଆଘାତ କରି ତନ୍ମଧ୍ୟସ୍ଥିତ ସମସ୍ତ ପ୍ରାଣୀଙ୍କୁ ବର୍ଜିତ ରୂପେ ବିନାଶ କଲେ। ସେ କାହାକୁ ଅବଶିଷ୍ଟ ରଖିଲେ ନାହିଁ, ଯେପରି ସେ ହିବ୍ରୋନ୍ ପ୍ରତି ମଧ୍ୟ ଲିବାନ ଓ ତହିଁର ରାଜା ପ୍ରତି କରିଥିଲେ, ସେପରି ସେ ଦବିର ଓ ତହିଁର ରାଜା ପ୍ରତି କଲେ। ଏହି ରୂପେ ଯିହୋଶୁଅ ପର୍ବତମୟ ଦେଶ ଓ ଦକ୍ଷିଣ ପ୍ରଦେଶ, ତଳଭୂମି, ଅଧିପତ୍ୟାକାଦି ସମସ୍ତ ଦେଶ ଓ ତହିଁର ସମସ୍ତ ରାଜାଙ୍କୁ ପରାସ୍ତ କରି ବଧ କଲେ। ସେ କାହାକୁ ଅବଶିଷ୍ଟ ରଖିଲେ ନାହିଁ, ମାତ୍ର ସେ ସଦାପ୍ରଭୁ ଇସ୍ରାଏଲ ପରମେଶ୍ୱରଙ୍କର ଆଜ୍ଞା ଅନୁସାରେ ନିଶ୍ୱାସ ପ୍ରଶ୍ୱାସ ଧରି ସମସ୍ତଙ୍କୁ ବର୍ଜିତ ରୂପେ ବିନାଶ କଲେ। ପୁଣି ଯିହୋଶୁଅ କାଦେଶ ବର୍ଣ୍ଣେୟଠାରୁ ଘସା ପର୍ଯ୍ୟନ୍ତ ସେମାନଙ୍କୁ ଓ ଗିଭିଅନ୍ ପର୍ଯ୍ୟନ୍ତ ଗୋଶନର ସମସ୍ତ ଦେଶ ପରାସ୍ତ କଲେ। ପୁଣି ଯିହୋଶୁଅ ଏହି ସମସ୍ତ ଦେଶ ଓ ରାଜଗଣକୁ ଏକାବେଳେ ହସ୍ତଗତ କଲେ, କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଇସ୍ରାଏଲ ପକ୍ଷରେ ଯୁଦ୍ଧ କଲେ। ଏଉତାରେ ଯିହୋଶୁଅ ଓ ତାଙ୍କ ସଙ୍ଗେ ସମସ୍ତ ଇସ୍ରାଏଲ ଗିଲଗଲ ଛାଉଣିକି ଫେରିଆସିଲେ। ଯିହୋଶୁଅ ଏଗାର ପର୍ବ। ଅନନ୍ତର ହାତସୋର ରାଜା ଜାବିନ ସେହି ବିଷୟ ଶୁଣନ୍ତେ ସେ ମାକଦନର ରାଜା ଜାବବ ଓ ସିମ୍ରନର ରାଜା ଅକ୍ସଫର ରାଜା ନିକଟକୁ, ପୁଣି ଉତ୍ତରଦେଶୀୟ ପର୍ବତରେ କିନ୍ନେତର ଦକ୍ଷିଣସ୍ଥ ପଦାଭୂମିରେ ଓ ତଳଭୂମିରେ ଓ ପଶ୍ଚିମସ୍ଥ ଦୋର ନାମକ ଉପପର୍ବତରେ ଥିବା ରାଜଗଣ ନିକଟକୁ, ଅର୍ଥାତ୍ ପୂର୍ବ ଓ ପଶ୍ଚିମ ଦେଶୀୟ କିଣାଣିମାନଙ୍କର ଓ ଇମୋରିୟମାନଙ୍କର ଓ ହିତୀୟମାନଙ୍କର ଓ ପିରିସିୟମାନଙ୍କର ଓ ପର୍ବତସ୍ଥ ଜିବୁସିୟମାନଙ୍କର ହର୍ମୋନର ଅଧସ୍ଥିତ ମିସ୍ପ୍ରି ଦେଶୀୟ ହିଦିୟମାନଙ୍କ ନିକଟକୁ ଲୋକ ପଠାଇଲେ। ତହିଁରେ ସେମାନେ ଆପଣା ଆପଣା ସୈନ୍ୟ ସହିତ ଅପାର ଲୋକ, ସମୁଦ୍ର ତୀରସ୍ଥ ବାଲୁକାତୁଲ୍ୟ, ଲୋକାରଣ୍ୟ ହୋଇ ଅନେକ ଅନେକ ଅଶ୍ୱ ଓ ରଥେ ସଂଜ୍ଞା ନେଇ ବାହାର ହେଲେ। ପୁଣି ଏ ସମସ୍ତ ରାଜା ଏକତ୍ର ମିଳିଲେ ଓ ଇସ୍ରାଏଲ ସହିତ ଯୁଦ୍ଧ କରିବା ପାଇଁ ଆସି ମେରମ୍ ନାମକ ଜଳାଶୟ ନିକଟରେ ଏକତ୍ର ଛାଉଣି ସ୍ଥାପନ କଲେ। ତେଣୁ ସଦାପ୍ରଭୁ ଯିହୋଶୁଅଙ୍କୁ କହିଲେ, ସେମାନଙ୍କ ସମ୍ମୁଖରେ ଭୀତ ନ ହୁଅ, କାରଣ କାଲି ଏହି ସମୟରେ ଆମ୍ଭେ ସେ ସମସ୍ତଙ୍କୁ ଇସ୍ରାଏଲ ସମ୍ମୁଖରେ ହତ କରି ସମର୍ପଣ କରିବା। ତୁମେ ସେମାନଙ୍କ ଅଶ୍ୱଗଣର ପାଦଶିରା କାଟିବ ଓ ସେମାନଙ୍କ ରଥ ସବୁ ଅଗ୍ନିରେ ଦଗ୍ଧ କରିବ। ପୁଣି ଯିହୋଶୁଅ ଓ ସମସ୍ତ ଯୋଦ୍ଧା ମେରମ୍ ଜଳାଶୟ ନିକଟରେ ଅକସ୍ମାତ୍ ସେମାନଙ୍କ ବିରୁଦ୍ଧରେ ଆସି ସେମାନଙ୍କୁ ଆକ୍ରମଣ କଲେ। ତହିଁରେ ସଦାପ୍ରଭୁ ସେମାନଙ୍କୁ ଇସ୍ରାଏଲ ହସ୍ତରେ ସମର୍ପଣ କରନ୍ତେ, ସେମାନେ ସେମାନଙ୍କୁ ଆଘାତ କଲେ ଓ ମହାସିଦୋନ ଓ ମିସ୍ତ୍ରିଫତ୍ ମୟମ୍ ପର୍ଯ୍ୟନ୍ତ, ପୂର୍ବ ଦିଗରେ ମିସ୍ପ୍ରିର ସମସ୍ଥଳୀ ପର୍ଯ୍ୟନ୍ତ ସେମାନଙ୍କୁ ଘୋଡ଼ାଇ ନେଲେ। ପୁଣି ସେମାନଙ୍କର କେହି ଅବଶିଷ୍ଟ ନ ରହିବା ଯାଏଁ ସେମାନଙ୍କୁ ସଂହାର କଲେ, ଆଉ ଯିହୋଶୁଅ ସେମାନଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ କର୍ମ କଲେ। ସେ ସେମାନଙ୍କ ଅଶ୍ୱଗଣର ପାଦଶିରା କାଟି ପକାଇଲେ ଓ ସେମାନଙ୍କ ରଥ ସବୁ ଅଗ୍ନିରେ ଦଗ୍ଧ କଲେ। ସେହି ସମୟରେ ଯିହୋଶୁଅ ଫେରିଆସି ହାତସୋର ହସ୍ତଗତ କଲେ ଓ ତହିଁର ରାଜାକୁ ଖଡ୍ଗରେ ଆଘାତ କଲେ। ପୂର୍ବକାଳରେ ହାତସୋର ସେହିସବୁ ରାଜ୍ୟ ମସ୍ତକ ଥିଲା, ଆଉ ଲୋକମାନେ ତହିଁର ନିବାସୀ ସମସ୍ତ ପ୍ରାଣୀକୁ ଖଡ୍ଗଧାରରେ ଆଘାତ କରି ବର୍ଜିତ ରୂପେ ବିନାଶ କଲେ। ନିଶ୍ୱାସ ପ୍ରଶ୍ୱାସ ଧରି କେହି ଅବଶିଷ୍ଟ ରହିଲା ନାହିଁ ଓ ସେ ହାତସୋରକୁ ଅଗ୍ନିରେ ଦଗ୍ଧ କଲେ। ପୁଣି ଯିହୋଶୁଅ ସେହି ରାଜଗଣର ସମସ୍ତ ନଗର ଓ ସେସବୁର ରାଜାମାନଙ୍କୁ ହସ୍ତଗତ କଲେ ଓ ସଦାପ୍ରଭୁଙ୍କ ସେବକ ମୂଷାଙ୍କ ଆଜ୍ଞାନୁସାରେ ଖଡ୍ଗଧାରରେ ସେମାନଙ୍କୁ ଆଘାତ କରି ବର୍ଜିତ ରୂପେ ବିନାଶ କଲେ। ମାତ୍ର ଆପଣା ଆପଣା ଟିକର ଉପରେ ସ୍ଥାପିତ ନଗରମାନ ମଧ୍ୟରୁ କେବଳ ହାତସର ବିନୁ ଆଉ କୌଣସି ନଗର ଇସ୍ରାଏଲ ଦଗ୍ଧ କଲେ ନାହିଁ, ତାହା ଜିଓସୁଅ ଦଗ୍ଧ କଲେ। ଆଉ ଇସ୍ରାଏଲ ସନ୍ତାନଗଣ ସେସବୁ ନଗରର ଦ୍ରବ୍ୟାଦି ଓ ପଶୁଗଣକୁ ଆପଣାମାନଙ୍କ ନିମନ୍ତେ ଲୁଟ୍ କରିନେଲେ। ମାତ୍ର ନିଶେଷ ରୂପେ ବଧ କରିବା ଯାଏଁ ସେମାନେ ଖଡ୍ଗଧାରରେ ପ୍ରତ୍ୟେକ ମନୁଷ୍ୟକୁ ଆଘାତ କଲେ। ପୁଣି ସେମାନେ ନିଶ୍ୱାସ ପ୍ରଶ୍ୱାସ ଧରି କାହାକୁ ଅବଶିଷ୍ଟ ରଖିଲେ ନାହିଁ। ସଦାପ୍ରଭୁ ଆପଣା ସେବକ ମୂଷାଙ୍କୁ ଯେ ରୂପ ଆଜ୍ଞା ଦେଇଥିଲେ ସେ ରୂପେ ମୂଷା ଜୋଶୁଆଙ୍କୁ ଆଜ୍ଞା ଦେଲେ, ଆଉ ଜୋଶୁଆ ତଦନୁସାରେ କର୍ମ କଲେ। ସଦାପ୍ରଭୁ ମୂଷାଙ୍କୁ ଯେ ଯେ ଆଜ୍ଞା ଦେଇଥିଲେ ସେସବୁ ମଧ୍ୟରୁ କୌଣସି କଥା ସେ ଅନ୍ୟଥା କଲେ ନାହିଁ। ଏହି ରୂପେ ଜୋଶୁଆ ସେସବୁ ପ୍ରଦେଶ, ସେଠାରେ ପର୍ବତମୟ ଦେଶ ଓ ସମସ୍ତ ଦକ୍ଷିଣାଞ୍ଚଳ ଓ ଗୋଶନର ସମସ୍ତ ପ୍ରଦେଶ, ତଳଭୂମି ଓ ପଦାଭୂମି ଓ ଇସ୍ରାଏଲର ପର୍ବତମୟ ଦେଶ ଓ ତହିଁର ତଳଭୂମି, ସେୟରଗାମୀ ହାଲକ ପର୍ବତଠାରୁ ହର୍ମନ ପର୍ବତର ନିଚସ୍ଥ ଲିବାନନ ସମସ୍ତଳୀରେ ଥିବା ଗାଲଗାଦ ପର୍ଯ୍ୟନ୍ତ ସମସ୍ତ ଦେଶ ହସ୍ତଗତ କଲେ। ପୁଣି ସେ ସେମାନଙ୍କର ସମସ୍ତ ରାଜାଙ୍କୁ ଧରି ଆଘାତପୂର୍ବକ ବଧ କଲେ। ଜୁଓସୋ ସେହି ରାଜାମାନଙ୍କର ସଙ୍ଗେ ଅନେକ ଦିନ ଯୁଦ୍ଧ କଲେ। ଗିବିଓନ ନିବାସୀ ହିଦିୟ ଲୋକମାନଙ୍କ ଛଡ଼ା ଆଉ କୌଣସି ନଗରୀୟ ଲୋକମାନେ ଇସ୍ରାଏଲ ସନ୍ତାନଗଣ ସଙ୍ଗରେ ସନ୍ଧି କଲେ ନାହିଁ। ସେମାନେ ଯୁଦ୍ଧ କରି ଅନ୍ୟ ସମସ୍ତ ହସ୍ତଗତ କଲେ, କାରଣ ସେମାନେ ଇସ୍ରାଏଲ ସହିତ ଯୁଦ୍ଧ କରିବାକୁ ଆସି ଯେପରି ବର୍ଜିତ ରୂପେ ବିନଷ୍ଟ ହୋଇ ଦୟା ନ ପାଇବେ, ମାତ୍ର ମୂଷାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଉଚ୍ଛିନ୍ନ ହେବେ, ଏଥିନିମନ୍ତେ ସେମାନଙ୍କ ହୃଦୟ କଠିନ କରିବାକୁ ସଦାପ୍ରଭୁଙ୍କର ମାନସ ଥିଲା। ଆଉ ସେହି ସମୟରେ ଜୋଶୁଆ ଆସି ପର୍ବତମୟ ଦେଶରୁ, ହିବ୍ରୋଣରୁ, ଦବିରରୁ, ଅନାବରୁ ଓ ଜିଉଦାର ସମସ୍ତ ପର୍ବତମୟ ଦେଶରୁ ଓ ଇସ୍ରାଏଲର ସମସ୍ତ ପର୍ବତମୟ ଦେଶରୁ ଅନାକ୍ୟମାନଙ୍କୁ ଉଚ୍ଛିନ୍ନ କଲେ। ଜୋଶୁଆ ସେମାନଙ୍କ ନଗର ସମେତ ସେମାନଙ୍କୁ ବର୍ଜିତ ରୂପେ ବିନାଶ କଲେ। ଇସ୍ରାଏଲ ସନ୍ତାନଗଣ ଦେଶରେ ଅନାକ୍ୟମାନଙ୍କର କେହି ଅବଶିଷ୍ଟ ରହିଲେ ନାହିଁ, କେବଳ ଘସାରେ, ଗାଥ ଓ ଅସ୍ଦଦ୍ରେ କେହି କେହି ରହିଲେ। ଏହି ରୂପେ ମୂଷାଙ୍କ ପ୍ରତି ସଦାପ୍ରଭୁଙ୍କ ବାକ୍ୟାନୁସାରେ ଜୋଶୁଆ ସେ ସମସ୍ତ ଦେଶ ହସ୍ତଗତ କଲେ ଓ ଜୋଶୁଆ ପ୍ରତ୍ୟେକ ବଂଶର ବିଭାଗାନୁସାରେ ଅଧିକାର କରିବାକୁ ଇସ୍ରାଏଲଙ୍କୁ ତାହା ଦେଲେ, ତହୁଁ ଦେଶ ଯୁଦ୍ଧରୁ ବିଶ୍ରାମ ପାଇଲା। ଜୋଶୁଆ ବାର ପର୍ବ। ଇସ୍ରାଏଲ ସନ୍ତାନଗଣ ଯେଉଁ ଦେଶୀୟ ରାଜାମାନଙ୍କୁ ବଧ କରି ଜର୍ଦ୍ଦନ ସେପାରି ସୂର୍ଯ୍ୟୋଦୟ ଆଡ଼େ ଅର୍ଣ୍ଣନ ଉପତ୍ୟକାରୁ ହର୍ମନ ପର୍ବତ ପର୍ଯ୍ୟନ୍ତ ଓ ପୂର୍ବ ଦିଗସ୍ଥିତ ସମସ୍ତ ପଦାଭୂମି ଅଧିକାର କଲେ ସେମାନେ ଏହି। ହିଜ୍ବନ ନିବାସୀ ଇମୋରିୟମାନଙ୍କର ସିହୋନ ରାଜା, ସେ ଅର୍ଣ୍ଣନ ଉପତ୍ୟକା ନିକଟସ୍ଥ ଅୟାରେଠାରୁ ଉପତ୍ୟକାର ମଧ୍ୟବର୍ତ୍ତୀ ନଗର ଗିଲିୟଦର ଅର୍ଦ୍ଧଦେଶଠାରୁ ଅମ୍ମନ ସନ୍ତାନଗଣର ସୀମାସ୍ଥିତ ଜବକ ନଦୀ ପର୍ଯ୍ୟନ୍ତ ଓ ପଦାଭୂମିସ୍ଥିତ କିନ୍ନେତ୍ର ହ୍ରଦର ପୂର୍ବ ତୀର ପର୍ଯ୍ୟନ୍ତ ଓ ବେଥ ଜିସ୍ମୋତୋର ପଥରେ ପଦାଭୂମିସ୍ଥିତ ଲବଣ ସମୁଦ୍ରର ପୂର୍ବ ତୀର ପର୍ଯ୍ୟନ୍ତ ଓ ପିସ୍ଗାର ଅଧସ୍ଥିତ ଦକ୍ଷିଣ ଦେଶରେ କର୍ତ୍ତୃତ୍ୱ କଲେ। ପୁଣି ବାସନୀୟ ଓଗ୍ ରାଜାର ଅଞ୍ଚଳ ଅଧିକାର କଲେ। ସେ ଅବଶିଷ୍ଟ ରଫାଇୟର ବଂଶଜାତ, ସେ ଅଷ୍ଟାରୋତ୍ ଓ ହିଦ୍ରିୟେରେ ବାସ କଲା। ପୁଣି ସେ ହର୍ମୋନ ପର୍ବତରେ ଓ ସଲ୍ଖାରେ ଓ ଗସୁରୀୟମାନଙ୍କର ଓ ମାଖାଥିୟମାନଙ୍କର ସୀମା ପର୍ଯ୍ୟନ୍ତ ସମୁଦାୟ ବାସନ ଦେଶରେ ଓ ହିସ୍ବୋନର ରାଜା ସିଓନ ସୀମା ପର୍ଯ୍ୟନ୍ତ ଗିଲିୟଦର ଅର୍ଦ୍ଧଦେଶରେ କର୍ତ୍ତୃତ୍ୱ କଲେ। ସଦାପ୍ରଭୁଙ୍କର ସେବକ ମୂଷା ଓ ଇସ୍ରାଏଲ ସନ୍ତାନଗଣ ଏମାନଙ୍କୁ ବଧ କଲେ। ପୁଣି ସଦାପ୍ରଭୁଙ୍କ ସେବକ ମୂଷା ସେହି ଦେଶ ଅଧିକାର କରିବା ପାଇଁ ରୁବେନୀୟ ଓ ଗାଦୀୟ ଲୋକମାନଙ୍କୁ ଓ ମନସିର ଅର୍ଦ୍ଧବଂଶକୁ ଦେଲେ। ଜର୍ଦ୍ଦନ ଏପରି ପଶ୍ଚିମ ଦିଗରେ ଲିବାନନର ସମସ୍ତଳୀସ୍ଥିତ ବାଲଗାଦଠାରୁ ସେୟାରଗାମୀ ହାଲତ ପର୍ଯ୍ୟନ୍ତ ଜିଓସୁଅ ଓ ଇସ୍ରାଏଲ ସନ୍ତାନଗଣ ଦେଶୀୟ ଯେଉଁ ଯେଉଁ ରାଜାଙ୍କୁ ବଧ କଲେ ଓ ଜିଓସୁଅ ଯେଉଁ ଯେଉଁ ପର୍ବତମୟ ଦେଶ ଓ ତଳଭୂମି ଓ ପଦାଭୂମି ଓ ଅଧିତ୍ୟକା ଓ ପ୍ରାନ୍ତର ଓ ଦକ୍ଷିଣାଞ୍ଚଳସ୍ଥିତ ହିତୀୟ, ଇମୋରିୟ ଓ କିଣାନୀୟ ଓ ପିରିସୀୟ, ହିଦୀୟ ଓ ଜିବୁସୀୟ ଦେଶ ଅଧିକାର କରିବା ପାଇଁ ସ୍ୱସ ବିଭାଗ ଅନୁସାରେ ଇସ୍ରାଏଲ ବଂଶମାନଙ୍କୁ ଦେଲେ। ଏହିସବୁ ରାଜା ଏହି ଜିରିଓର ରାଜା ଏକ, ବୈଥଲର ନିକଟସ୍ଥ ଅୟର ରାଜା ଏକ, ଜେରୁସାଲାମ ରାଜା ଏକ, ହିବ୍ରୋନ ରାଜା ଏକ, ଜିମୋତର ରାଜା ଏକ, ଲାଖିସର ରାଜା ଏକ, ଇଗ୍ଲନ ରାଜା ଏକ, ଗେସର ରାଜା ଏକ, ଦବିର ରାଜା ଏକ, ଗେଦର ରାଜା ଏକ, ହର୍ମାର ରାଜା ଏକ, ଅରାଦର ରାଜା ଏକ, ଲିବାନାର ରାଜା ଏକ, ଅଦୁମ୍ମଲ ରାଜା ଏକ, ମକ୍କେଦାର ରାଜା ଏକ, ବୈଥଲ ରାଜା ଏକ, ତପୁହର ରାଜା ଏକ, ହେଫର ରାଜା ଏକ, ଅଫେକର ରାଜା ଏକ, ଲାସାରଣର ରାଜା ଏକ, ମାଦନର ରାଜା ଏକ, ହାତସର ରାଜା ଏକ, ସିମ୍ରଣ ମରଣର ରାଜା ଏକ, ଅକ୍ସେଫର ରାଜା ଏକ, ତାନକର ରାଜା ଏକ, ମଗିଦୋର ରାଜା ଏକ, କେଦସର ରାଜା ଏକ, କର୍ମିଲସ୍ତ ଜଗ୍ନିଜାମର ରାଜା ଏକ, ଦୋର ଉପପର୍ବସ୍ଥିତ ଦୋରର ରାଜା ଏକ, ଗିଲଗଲସ୍ତ ଗୋମିୟର ରାଜା ଏକ, ତିସାର ରାଜା ଏକ, ସର୍ବସୁଦ୍ଧା ଏକତ୍ରିଶ ରାଜା। ଜିଓସିଓ ତେର ପର୍ବ। ଏହି ସମୟରେ ଜିଓସିଓ ବୃଦ୍ଧ ଓ ଗତବୟସ୍କ ହୋଇଥିଲେ। ପୁଣି ସଦାପ୍ରଭୁ ତାହାଙ୍କୁ କହିଲେ, ତୁମେ ବୃଦ୍ଧ ଓ ଗତବୟସ୍କ ହେଲ, ମାତ୍ର ଏବେ ହେଁ ବହୁତ ଦେଶ ଅଧିକାର କରିବାକୁ ଅବଶିଷ୍ଟ ଅଛି। ସେ ଅବଶିଷ୍ଟ ଦେଶ ଏହି ପଲେଷ୍ଟିୟମାନଙ୍କ ସମସ୍ତ ମଣ୍ଡଳ ଓ ଗସୁରିୟମାନଙ୍କର ସମସ୍ତ ଅଞ୍ଚଳ, ଅର୍ଥାତ୍ ମିଶର ସମ୍ମୁଖସ୍ଥିତ ସିଂହଠାରୁ ଇକ୍ରୋଣର ଉତ୍ତର ସୀମା ପର୍ଯ୍ୟନ୍ତ କିଣାଣିୟମାନଙ୍କ ଦେଶ, ଘସାତୀୟ, ଅସ୍ଦୋୟ, ଅସ୍କଲିନୀୟ, ଗାତୀୟ ଓ ଇସ୍କ୍ରୋଣର ପଲେଷ୍ଟିୟ ଏହି ପାଞ୍ଚ ଅଧିପତିମାନଙ୍କର ଦେଶ, ଆଉ ଦକ୍ଷିଣ ଦିଗସ୍ଥ ଅର୍ଦ୍ଧୀୟମାନଙ୍କର ଦେଶ, କିଣାଣିୟମାନଙ୍କର ସମସ୍ତ ଦେଶ ଓ ଇମରୀୟମାନଙ୍କର ସୀମାସ୍ଥିତ ଅଫେକ୍ ପର୍ଯ୍ୟନ୍ତ ସିଦନୀୟମାନଙ୍କର ଅଧୀନ ମିଆରା। ପୁଣି ଗିବ୍ଲିୟମାନଙ୍କର ଦେଶ ହର୍ମନ ପର୍ବତର ତଳସ୍ଥିତ ବାଲଗାଦଠାରୁ ହମାତ୍ରେ ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ସୂର୍ଯ୍ୟୋଦୟ ଦିଗସ୍ତ ସମସ୍ତ ଲିବାନୋନ, ଲିବାନୋନଠାରୁ ମିଶ୍ର ଫୋତମୈମ ପର୍ଯ୍ୟନ୍ତ ପର୍ବତ ନିବାସୀ ସମସ୍ତ ସିଦନମାନଙ୍କର ଦେଶ, ଆମେ ଇସ୍ରାଏଲ ସନ୍ତାନଗଣ ସମ୍ମୁଖରୁ ସେମାନଙ୍କୁ ତଡ଼ିଦେବା। ତୁମ୍ଭେ ଆମ ଆଜ୍ଞାନୁସାରେ ତା ଅଧିକାର କରିବା ପାଇଁ ଇସ୍ରାଏଲଙ୍କୁ କେବଳ ବାଣ୍ଟି ଦିଅ। ଏ ନିମନ୍ତେ ଏବେ ଅଧିକାର ନିମିତ୍ତ ନ ବଂଶକୁ ଓ ମନସିର ଅଧବଂଶକୁ ଏହି ଦେଶ ବିଭାଗ କରିଦିଅ। ତାହା ସଙ୍ଗେ ରୁବେନୀୟ ଓ ଗାଦୀୟ ଲୋକମାନେ ଜର୍ଦ୍ଦନର ପୂର୍ବ ପାରିରେ ମୂଷାଦତ ଆପଣା ଆପଣା ଅଧିକାର ପାଇଛନ୍ତି, ଯେହେତୁ ସଦାପ୍ରଭୁଙ୍କ ସେବକ ମୂଷା ସେମାନଙ୍କୁ ଅର୍ନନ୍ ଉପତ୍ୟକା ନିକଟସ୍ଥ ଅରେୟାରଠାରୁ ଏବଂ ଉପତ୍ୟକା ମଧ୍ୟବର୍ତ୍ତୀ ନଗର ଦିବନ ପର୍ଯ୍ୟନ୍ତ ମେଦବାର ସମସ୍ତ ସମଭୂମି ଆଉ ଅମନ ସନ୍ତାନଗଣର ସୀମା ପର୍ଯ୍ୟନ୍ତ ହିଜବୋନରେ କର୍ତ୍ତୃକକାରୀ ଇମୋରିୟମାନଙ୍କର ସିହନ ରାଜାର ସମସ୍ତ ନଗର, ପୁଣି ଗିଲିୟଦ ରାଶ୍ରିୟମାନଙ୍କର ମାଖାଥିୟମାନଙ୍କର ଅଞ୍ଚଳ ଓ ସମୁଦ୍ରାୟ ହର୍ମନ ପର୍ବତ ସଲ୍ଖା ପର୍ଯ୍ୟନ୍ତ ସମସ୍ତ ବାସନ, ଅର୍ଥାତ୍ ଅଷ୍ଟାରତ୍ରେ ଓ ଇଦ୍ରିୟେରେ ରାଜତ୍ୱକାରୀ ରଫାୟମାନଙ୍କ ମଧ୍ୟରେ ଅବଶିଷ୍ଟ ଓଗ୍ ବାସନ ରାଜ୍ୟ ଦେଇଥିଲା, କାରଣ ମୂଷା ଏମାନଙ୍କୁ ପରାଜୟ କରି ଘଉଡ଼ାଇ ଦେଇଥିଲେ। ତଥାପି ଇସ୍ରାଏଲ ସନ୍ତାନଗଣ ରାଶ୍ରିୟମାନଙ୍କୁ ଓ ମାଥାକ୍ଷୀୟମାନଙ୍କୁ ଘଉଡ଼ାଇ ଦେଲେ ନାହିଁ। ସେହି ରାଶ୍ରିୟ ଓ ମାଥାକ୍ଷୀୟମାନେ ଆଜି ଯାଏ ଇସ୍ରାଏଲ ମଧ୍ୟରେ ବାସ କରୁଛନ୍ତି, କେବଳ ଲେବି ବଂଶକୁ ସେ କିଛି ଅଧିକାର ଦେଲେ ନାହିଁ। ତାହା ପ୍ରତି ସଦାପ୍ରଭୁଙ୍କ ବାକ୍ୟାନୁସାରେ ସଦାପ୍ରଭୁ ଇସ୍ରାଏଲ ପରମେଶ୍ୱରଙ୍କର ଅଗ୍ନିକୃତ ଉପହାର ତାହାର ଅଧିକାର ହେଲା। ପୁଣି ମୋସା ରୁବେନ ବଂଶର ସନ୍ତାନଗଣକୁ ସେମାନଙ୍କ ବଂଶ ଅନୁସାରେ ଅଧିକାର ଦେଲେ। ଅର୍ନନ୍ ଉପତ୍ୟକା ନିକଟସ୍ଥ ଅରାୟରଠାରୁ ସେମାନଙ୍କ ସୀମା ଥିଲା ଓ ଉପତ୍ୟକା ମଧ୍ୟବର୍ତ୍ତୀ ନଗର ଓ ମେଦବା ନିକଟସ୍ଥ ସମସ୍ତ ସମଭୂମି, ହିସ୍ବୋନ୍ ଓ ସମଭୂମିସ୍ଥିତ ଦିବୋନ୍ ଓ ବାମତ ବାଲ୍ ଓ ବୈଥମାଲ ମିଓନ, ଜହସ୍, କଦେମୋତ୍, ମେଫାତ୍ ଓ କରିଆଖିମ୍, ସିବ୍ମା ଓ ତଳଭୂମିର ପର୍ବତସ୍ଥ ସେରତ୍ ସହର ଓ ବୈପିୟର ଅସଦତ୍ ପିକ୍ସା ଓ ବୈତ୍ ଜିସ୍ମୋତ୍ ତହିଁର ଏହି ସମସ୍ତ ନଗର, ପୁଣି ସମଭୂମିସ୍ଥିତ ସମସ୍ତ ନଗର ଓ ହିସ୍ବୋନରେ ରାଜତ୍ୱକାରୀ ଇମୋରିୟମାନଙ୍କର ସିହୋନ ରାଜାର ସମୁଦାୟ ରାଜ୍ୟ, କାରଣ ମୂଷା ତାହାକୁ ଓ ସେହି ଦେଶ ନିବାସୀ ମିଦିୟନର ପ୍ରଧାନ ବର୍ଗ ଇବି ଓ ରେକମ୍ ଓ ସୁର ଓ ହୁର ଓ ରେବା ନାମକ ସିଓନର ଏହି ଅଧିପତିମାନଙ୍କୁ ବିନାଶ କରିଥିଲେ। ଇସ୍ରାଏଲ ସନ୍ତାନଗଣ ଖଡ଼ଗଧାରରେ ଯେଉଁମାନଙ୍କୁ ବଧ କରିଥିଲେ ସେମାନଙ୍କ ମଧ୍ୟରେ ବିୟର୍ର ପୁତ୍ର ମନ୍ତ୍ରଜ୍ଞ ବିଲିୟମ୍ଙ୍କୁ ମଧ୍ୟ ବଧ କରିଥିଲେ। ଆଉ ଜର୍ଦ୍ଦନ ଓ ତହିର ଅଞ୍ଚଳ ରୁବେନ୍ର ସନ୍ତାନଗଣର ସୀମା ଥିଲା। ରୁବେନ୍ ସନ୍ତାନମାନଙ୍କର ବଂଶାନୁସାରେ ଏହିସବୁ ନଗର ତହିର ଗ୍ରାମ ସମେତ ସେମାନଙ୍କର ଅଧିକାର ହେଲା। ଆଉ ମୋସା ଗାଦାବଂଶୀୟ ଗାଦ ସନ୍ତାନମାନଙ୍କୁ ସେମାନଙ୍କ ବଂଶାନୁସାରେ ଅଧିକାର ଦେଲେ। ଜାସେର ଓ ଗିଲିୟଦର ସମସ୍ତ ନଗର ଓ ରଦାର ସମ୍ମୁଖସ୍ଥ ଅରୈୟର ପର୍ଯ୍ୟନ୍ତ ଅମ୍ମନ ସନ୍ତାନଗଣର ଅର୍ଦ୍ଧ ଦେଶ ସେମାନଙ୍କର ସୀମା ହେଲା। ପୁଣି ହିସ୍ବନ୍ଠାରୁ ରାମତ୍ ମିସ୍ପି ଓ ବଟନିମି ପର୍ଯ୍ୟନ୍ତ, ମହନିୟମ୍ଠାରୁ ଦବିର ସୀମା ପର୍ଯ୍ୟନ୍ତ, ଓ ତଳଭୂମିରେ ବୈଥାରମ୍ ଓ ବୈଥନିମ୍ରା ଓ ସୁକତ୍ ଓ ସାଫନ୍ ଓ ହିସ୍ବନ୍ ଓ ସିହୋନ୍ ରାଜାର ଅବଶିଷ୍ଟ ରାଜ୍ୟ। ପୁଣି ଜର୍ଦ୍ଦନର ପୂର୍ବ ତୀରସ୍ଥ କିନ୍ନେରତ୍ ହ୍ରଦର ପ୍ରାନ୍ତ ପର୍ଯ୍ୟନ୍ତ ଜର୍ଦ୍ଦନ ଓ ତହିଁର ଅଞ୍ଚଳ। ଗାଦର ସନ୍ତାନମାନଙ୍କର ବଂଶାନୁସାରେ ଏହିସବୁ ନଗର ତହିଁର ଗ୍ରାମ ସମେତ ସେମାନଙ୍କର ଅଧିକାର ହେଲା। ଆଉ ମୋସା ମନସିର ଅର୍ଦ୍ଧବଂଶକୁ ଅଧିକାର ଦେଲେ। ମନସି ସନ୍ତାନଗଣର ବଂଶାନୁସାରେ ତାହା ସେମାନଙ୍କର ଅର୍ଦ୍ଧବଂଶର ହେଲା। ସେମାନଙ୍କର ସୀମା ମହନିୟମ୍ଠାରୁ ସମସ୍ତ ବାସନ ଦେଶ, ବାସନର ରାଜା ଓଗୋର ସମସ୍ତ ରାଜ୍ୟ ଓ ବାସନର ଅନ୍ତର୍ଗତ ଜାଇର୍ର ସମସ୍ତ ଉପନଗର, ଏ ରୂପେ 60 ନଗର। ପୁଣି ଅର୍ଦ୍ଧ ଗିଲିୟଦ୍ ଓ ଅଷ୍ଟାରୋତ୍ ଓ ହିଦ୍ରିୟ ଓ ଓଗୋର ବାସନ ରାଜ୍ୟସ୍ଥିତ ଏହି ନଗର ମନସିର ପୁତ୍ର ମାଖିର୍ର ସନ୍ତାନଗଣର ବଂଶାନୁସାରେ ମାଖିର୍ର ସନ୍ତାନଗଣର ଅର୍ଦ୍ଧବଂଶର ହେଲା। ଜର୍ଦ୍ଦନ ପୂର୍ବ ପାରିରେ ଜିରିଓ ନିକଟସ୍ଥ ମୟାବ ପଦାରେ ମୂଷା ଏହିସବୁ ଅଧିକାର ବିଭାଗ କରିଦେଲେ। ମାତ୍ର ମୂଷା ଲେବି ବଂଶକୁ କୌଣସି ଅଧିକାର ଦେଲେ ନାହିଁ। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ସେମାନଙ୍କ ପ୍ରତି ଆପଣା ବାକ୍ୟାନୁସାରେ ସେମାନଙ୍କ ଅଧିକାର ଅଟନ୍ତି। ଜୋଶୁଆ 14 ପର୍ବ। କିଣାଣ ଦେଶର ଇସ୍ରାଏଲ ସନ୍ତାନଗଣ ଏହିସବୁ ଅଧିକାର ପାଇଲେ। ଇଲିଆସର ଯାଜକ ଓ ନୁନର ପୁତ୍ର ଜୋଶୁଆ ଓ ଇସ୍ରାଏଲ ସନ୍ତାନଗଣର ପିତୃବଂଶୀୟ ପ୍ରଧାନବର୍ଗ, ଯେପରି ସଦାପ୍ରଭୁ ମୋସାଙ୍କ ଦ୍ୱାରା ଆଜ୍ଞା ଦେଇଥିଲେ, ତଦନୁସାରେ ସେମାନେ ତାହା 9 ବଂଶକୁ ଓ ଅର୍ଦ୍ଧବଂଶକୁ ଗୁଲିବାଣ୍ଟ ଦ୍ୱାରା ବିଭାଗ କରିନେଲେ। କାରଣ ମୋସା ଜର୍ଦ୍ଦନ ପୂର୍ବ ପାରିରେ 2 ବଂଶ ଓ ଅର୍ଦ୍ଧବର୍ଷକୁ ଅଧିକାର ଦେଇଥିଲେ, ମାତ୍ର ସେମାନଙ୍କ ମଧ୍ୟରେ ଲେବ୍ୟମାନଙ୍କୁ କୌଣସି ଅଧିକାର ଦେଲେ ନାହିଁ। ଜୋସେଫର ସନ୍ତାନଗଣ ମନସି ଓ ଇଫ୍ରେମ୍ 2 ବଂଶ ଥିଲେ। ପୁଣି ସେମାନେ ଲେବ୍ୟମାନଙ୍କୁ କେତେକ ବସତି ନଗର ଓ ପଶୁ ଓ ସମ୍ପତ୍ତି ନିମନ୍ତେ ତଳି ଭୂମି ଛଡ଼ା ଦେଶ ମଧ୍ୟରେ ଆଉ କୌଣସି ଅଂଶ ଦେଲେ ନାହିଁ। ସଦାପ୍ରଭୁ ମୋସାଙ୍କୁ ଯେପରି ଆଜ୍ଞା ଦେଇଥିଲେ, ତଦନୁସାରେ ଇସ୍ରାଏଲ ସନ୍ତାନଗଣ କର୍ମ କରି ଦେଶ ବିଭାଗ କଲେ। ସେ ସମୟରେ ଜିହୁଦା ସନ୍ତାନଗଣ ଗିଲଗଲରେ ଜୋଶୁଆଙ୍କ ନିକଟକୁ ଆସିଲେ। ତୁମ କନିଷ୍ୟ ଜିଫୁନ୍ନିର ପୁତ୍ର କାଲେବ ତାଙ୍କୁ କହିଲେ, ସଦାପ୍ରଭୁ ତୁମ୍ଭ ବିଷୟରେ ଓ ଆମ୍ଭ ବିଷୟରେ ପରମେଶ୍ୱରଙ୍କ ଲୋକ ମୋସାଙ୍କୁ କାଦେଶ ବନ୍ୟର ଯାହା କହିଥିଲେ ତାହା ତୁମେ ଜାଣ। ମୋର 40 ବର୍ଷ ବୟସରେ ସଦାପ୍ରଭୁଙ୍କ ସେବକ ମୋସା ଦେଶ ଅନୁସନ୍ଧାନ କରିବା ପାଇଁ କାଦେଶ ବର୍ଣ୍ଣେୟଠାରୁ ମୋତେ ପଠାଇଥିଲେ। ତହିଁରେ ମୁଁ ଆପଣା ମନରେ ଯାହା ଥିଲା ତଦନୁସାରେ ତାଙ୍କୁ ସମ୍ବାଦ ଆଣିଦେଲି। ତଥାପି ମୋହର ଯେଉଁ ଭାତୃଗଣ ମୋର ସଙ୍ଗେ ଯାଇଥିଲେ ସେମାନେ ଲୋକମାନଙ୍କ ହୃଦୟ ତରଳାଇ ପକାଇଲେ, ମାତ୍ର ମୁଁ ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁ ମୋର ପରମେଶ୍ୱରଙ୍କ ଅନୁଗତ ହେଲି। ଏହେତୁ ମୋସା ସେହିଦିନ ଶପଥ କରି କହିଲେ, ଯେଉଁ ଭୂମିରେ ତୁମର ପାଦ ପଡ଼ିଅଛି ତାହା ଅବଶ୍ୟ ତୁମର, ଓ ଯୁଗାନୁକ୍ରମେ ତୁମ ସନ୍ତାନଗଣର ଅଧିକାର ହେବ, ଯେହେତୁ ତୁମେ ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁ ଆମ୍ଭ ପରମେଶ୍ୱରଙ୍କ ଅନୁଗତ ହୋଇଅଛ। ଏବେ ଦେଖ, ପ୍ରାନ୍ତରରେ ଇସ୍ରାଏଲ ଭ୍ରମଣ କରିବା ବେଳେ ସଦାପ୍ରଭୁ ମୋସାଙ୍କୁ ସେହି ଯେଉଁ କଥା କହିଥିଲେ, ତଦ୍ବଦି ସଦାପ୍ରଭୁ ଆପଣା ବାକ୍ୟାନୁସାରେ ମୋତେ 45 ବର୍ଷ ହେଲା ଜୀବିତ ରଖିଛନ୍ତି। ଏଣୁ ଏବେ ଦେଖ, ମୁଁ ଆଜି 4.5 ବର୍ଷ ବୟସ୍କ ହୋଇଅଛି। ତଥାପି ମୂଷା ଯେଉଁଦିନ ମୋତେ ପଠାଇଥିଲେ ସେଦିନ ମୁଁ ଯେପରି ବଳବାନ ଥିଲି ସେପରି ଆଜି ଅଛି। ଯୁଦ୍ଧ କରିବା ପାଇଁ ଓ ବାହାରେ ଭିତରେ ଯିବା ଆସିବା ପାଇଁ ସେ ସମୟରେ ମୋହର ଯେପରି ବଳ ଥିଲା ସେପରି ଏବେ ମଧ୍ୟ ମୋହର ବଳ ଅଛି। ଏହେତୁ ସେଦିନ ଏହି ଯେଉଁ ପର୍ବତ ବିଷୟରେ ସଦାପ୍ରଭୁ କହିଥିଲେ ତାହା ମୋତେ ଦିଅ, କାରଣ ଅନାକୀୟମାନେ ସେଠାରେ ଥାଆନ୍ତି ଓ ନଗରମାନ ବୃହତ୍ ଓ ପ୍ରାଚୀର ବେଷ୍ଟିତ, ଏହା ତୁମେ ସେଦିନ ଶୁଣିଥିଲ। ହୋଇପାରେ ସଦାପ୍ରଭୁ ମୋର ସଙ୍ଗରେ ହେବେ, ପୁଣି ମୁଁ ସଦାପ୍ରଭୁଙ୍କ ବାକ୍ୟାନୁସାରେ ସେମାନଙ୍କୁ ତଡ଼ିଦେବି। ଏଥିରେ ଜୀବସୁଅ ତାହାଙ୍କୁ ଆଶୀର୍ବାଦ କଲେ। ପୁଣି ସେ ଜିଫୁନିର ପୁତ୍ର କାଲେବକୁ ଅଧିକାରାର୍ଥେ ହିବ୍ରୋନ୍ ଦେଲେ। ଏହେତୁ ଆଜି ପର୍ଯ୍ୟନ୍ତ ହିବ୍ରୋନ୍ କନସୀୟ ଜିଫୁନିର ପୁତ୍ର କାଲେବଙ୍କର ଅଧିକାର ହୋଇଅଛି, ଯେହେତୁ ସେ ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁ ଇସ୍ରାଏଲ ପରମେଶ୍ୱରଙ୍କର ଅନୁଗତ ହୋଇଥିଲେ। ପୂର୍ବକାଳରେ ଏହି ହିବ୍ରୋନ୍ର ନାମ କିରିୟଥବ ଅର୍ବର ନଗର ଥିଲା। ସେହି ଅର୍ବ ଅନାକ୍ୟମାନଙ୍କ ମଧ୍ୟରେ ସର୍ବପ୍ରଧାନ ଲୋକ ଥିଲା। ଏଉତାରୁ ଦେଶ ଯୁଦ୍ଧରୁ ବିଶ୍ରାମ ପାଇଲା। ଯେଉଁଦା ସନ୍ତାନମାନଙ୍କର ବଂଶର ବାଣ୍ଟ ସେମାନଙ୍କ ବଂଶ ଅନୁସାରେ ଇଦମ୍ ସୀମା ପାର୍ଶ୍ୱସ୍ଥ ସିନ୍ ପ୍ରାନ୍ତରର ଦକ୍ଷିଣ ଦିଗରେ ଦକ୍ଷିଣ ପ୍ରାନ୍ତ ଭାଗରେ ଥିଲା। ପୁଣି ସେମାନଙ୍କର ଦକ୍ଷିଣ ସୀମା ଲବଣ ସମୁଦ୍ରର ପ୍ରାନ୍ତ ଭାଗ ଅର୍ଥାତ୍ ଦକ୍ଷିଣ ଦିଗ ଅଭିମୁଖ୍ୟ ଆଖାତଠାରୁ ଦକ୍ଷିଣ ଦିଗରେ ଅକ୍ରଦିମ ଘାଟି ଦେଇ ସିନ୍ ପର୍ଯ୍ୟନ୍ତ ଗଲା। ପୁଣି ଦକ୍ଷିଣରେ କାଦେଶ ବର୍ଣ୍ଣେୟ ପର୍ଯ୍ୟନ୍ତ ଉପରକୁ ଉଠିଲା। ତୁ ହିସ୍ରୋନ୍ ଦେଇ ଯାଇ ଅର୍ଦ୍ଧର ଉପରକୁ ଉଠି କର୍କା ପର୍ଯ୍ୟନ୍ତ ବୁଲିକରି ଗଲା। ଏଉତାରେ ଅସ୍ମୋନ୍କୁ ଯାଇ ମିସର ନଦୀ ପାଖେ ବାହାରିଲା। ସେହି ସୀମାର ପ୍ରାନ୍ତଭାଗ ସମୁଦ୍ର ଥିଲା। ଏହା ତୁମ୍ଭମାନଙ୍କର ଦକ୍ଷିଣ ସୀମା ହେବ। ପୁଣି ପୂର୍ବ ସୀମା ଜର୍ଦ୍ଦନର ପ୍ରାନ୍ତ ପର୍ଯ୍ୟନ୍ତ ଲବଣ ସମୁଦ୍ର ଥିଲା। ପୁଣି ଉତ୍ତର ସୀମା ଜର୍ଦ୍ଦନର ପ୍ରାନ୍ତରେ ସମୁଦ୍ରର ଆଖାତଠାରୁ ଥିଲା ଓ ସେହି ସୀମା ବୈଥଲଗା ପର୍ଯ୍ୟନ୍ତ ବୈଥ ଅରାବାର ଉତ୍ତର ଦେଇଗଲା। ତେଣୁ ସେ ସୀମା ରୁବେନ ବଂଶୀୟ ବୋହନର ପ୍ରସ୍ତର ପର୍ଯ୍ୟନ୍ତ ଗଲା। ଏଉତାରେ ସେହି ସୀମା ଆଖର ଉପତ୍ୟକାଠାରୁ ଦବିର ଆଡ଼କୁ ଗଲା। ଏରୁପେ ନଦୀର ଦକ୍ଷିଣ ପାରିସ୍ଥ ଅଦୁମ୍ବାରୀ ଘାଟି ସମ୍ମୁଖସ୍ଥ ଗିଲଗଲ ଆଡ଼କୁ ମୁଖ କରି ଉତ୍ତର ଦିଗକୁ ଗଲା ଓ ଆଇନ୍ ସେମ୍ମସ୍ ନାମକ ଜଳାଶୟ ଆଡ଼କୁ ଚଳିଲା। ତହିଁର ପ୍ରାନ୍ତଭାଗ ଏନ୍ ରେଗଲ ନିକଟରେ ଥିଲା। ସେ ସୀମା ହିନ୍ନମ୍ ପୁତ୍ରର ଉପତ୍ୟକା ଦେଇ ଉଠି ଦକ୍ଷିଣ ଦିଗରେ ଜିବୁସ ଆଡ଼କୁ ଗଲା। ଏହାକୁ ଜେରୁସାଲାମ କହନ୍ତି। ଏ ଉତ୍ତରେ ସେହି ସୀମା ପଶ୍ଚିମରେ ହିନ୍ନମ୍ ଉପତ୍ୟକା ସମ୍ମୁଖରେ ରଫାୟମ୍ ନାମକ ତଳଭୂମିର ଉତ୍ତର ପ୍ରାନ୍ତସ୍ଥିତ ପର୍ବତ ଶୃଙ୍ଗ ପର୍ଯ୍ୟନ୍ତ ଗଲା। ଏ ଉତ୍ତରେ ସେହି ସୀମା ସେହି ପର୍ବତ ଶୃଙ୍ଗଠାରୁ ନିପ୍ତହରର ଜଳ ନିର୍ଝର ପର୍ଯ୍ୟନ୍ତ ବିସ୍ତୃତ ହେଲା ଓ ଇଫ୍ରୋନ୍ ପର୍ବତସ୍ଥିତ ନଗର ଆଡ଼କୁ ଗଲା। ପୁଣି ସେ ସୀମା କିରିୟଥ ଆଉ ଜିଆରିମ୍ ନାମକ ପ୍ରସିଦ୍ଧ ବାଲା ପର୍ଯ୍ୟନ୍ତ ବିସ୍ତୃତ ହେଲା। ତହୁଁ ସେ ସୀମା ବାଲାଠାରୁ ସେଇର ପର୍ବତ ପର୍ଯ୍ୟନ୍ତ ପଶ୍ଚିମ ଦିଗରେ ବୁଲିକରି ବସାଲନ୍ ନାମରେ ପ୍ରସିଦ୍ଧ ଜିଆରିମ୍ ପର୍ବତର ଉତ୍ତର ପାର୍ଶ୍ୱ ପର୍ଯ୍ୟନ୍ତ ଗଲା। ତହୁଁ ତା ବୈତ୍ ସେମସ୍ରେ ପଡ଼ି ତିମ୍ମା ପର୍ଯ୍ୟନ୍ତ ଗଲା। ପୁଣି ସେ ସୀମା ଇକ୍ରୋନ୍ର ଉତ୍ତର ପାର୍ଶ୍ୱ ପର୍ଯ୍ୟନ୍ତ ଗଲା। ତହୁଁ ସେ ସୀମା ସକେରନ୍ ପର୍ଯ୍ୟନ୍ତ ବିସ୍ତୃତ ଓ ବାଲା ପର୍ବତରେ ପଡ଼ି ଜବ୍ନିଏଲ୍କୁ ଗଲା। ସେହି ସୀମାର ପ୍ରାନ୍ତଭାଗ ସମୁଦ୍ରରେ ଥିଲା। ପୁଣି ପଶ୍ଚିମ ସୀମା ମହାସମୁଦ୍ର ଓ ତହିଁର ଅଞ୍ଚଳ ପର୍ଯ୍ୟନ୍ତ ଥିଲା। ଆପଣା ଆପଣା ବଂଶାନୁସାରେ ଯେଉଁଦା ସନ୍ତାନଗଣର ଚତୁର୍ଦ୍ଦିଗ ସ୍ଥିତ ସୀମା ଏହି। ଅନନ୍ତର ଜିହୋଶୁଆଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେ ଯେଉଁଦା ସନ୍ତାନଗଣ ମଧ୍ୟରେ ଜିଫୁନିର ପୁତ୍ର କାଲେବଙ୍କର ଭାଗ ନିମନ୍ତେ ହିବ୍ରୋନ ନାମରେ ପ୍ରସିଦ୍ଧ କିରିୟଥବ ଦେଲେ। ଅର୍ବ ଅନାକର ପିତା ଥିଲା। ପୁଣି କାଲେବ ସେଠାରୁ ଅନାକର ବଂଶ ଶେଷୟ ଓ ଅହିମାନ ଓ ତଲ୍ମୟ ନାମକ ଅନାକର ତିନି ପୁତ୍ରଙ୍କୁ ତଡ଼ିଦେଲେ। ଏଉତାରେ ସେଠାରୁ ଦବିରର ନିବାସୀମାନଙ୍କ ବିରୁଦ୍ଧରେ ଗମନ କଲେ। ପୂର୍ବକାଳରେ ସେହି ଦବିର କିରିୟତ୍ ସେଫିରର ନାମରେ ବିଖ୍ୟାତ ଥିଲା। ସେହି ସମୟରେ କାଲେବ କହିଲେ, ଯେଉଁ ଜନ କିରିୟତ୍ ସେଫର ଆକ୍ରମଣ କରି ହସ୍ତଗତ କରିବ ତାହା ସହିତ ମୁଁ ଆପଣା କନ୍ୟା ଅକ୍ସର ବିବାହ ଦେବି। ତହିଁରେ କାଲେବର ଭ୍ରାତା କନ୍ସର ପୁତ୍ର ଅତ୍ମିଏଲ ତାହା ହସ୍ତଗତ କରନ୍ତେ ସେ ତାହା ସହିତ ଆପଣା କନ୍ୟା ଅକ୍ସର ବିବାହ ଦେଲେ। ତହୁଁ ସେ ଗମନ କରିବା ବେଳେ ଆପଣା ପିତାକୁ ଖଣ୍ଡେ କ୍ଷେତ ମାଗିବା ପାଇଁ ସ୍ୱାମୀକି ମଣାଇଲା, ମାତ୍ର ସେ ଆପେ ଗର୍ଦ୍ଧବରୁ ଓହ୍ଲାଇ ପଡ଼ିଲା। ଏଥିରେ କାଲେବ ତାହାକୁ କହିଲେ, ତୁମେ କ'ଣ ଚାହ? ତହୁଁ ସେ କହିଲା, ଆପଣ ମୋତେ ଏକ ଆଶୀର୍ବାଦ କରନ୍ତୁ, କାରଣ ଆପଣ ଦକ୍ଷିଣ ଆଡ଼ ଭୂମି ମୋତେ ଦେଇଅଛନ୍ତି, ମଧ୍ୟ ଜଳ ନିର୍ଝର ମୋତେ ଦିଅନ୍ତୁ। ତହିଁରେ ସେ ଉପରିସ୍ଥ ଓ ତଳସ୍ଥ ନିର୍ଝର ତାହାକୁ ଦେଲେ। ଯେଉଁଦା ବଂଶୀୟ ସନ୍ତାନମାନଙ୍କର ଆପଣା ଆପଣା ବଂଶାନୁସାରେ ଏହି ସକଳ ଅଧିକାର। ଦକ୍ଷିଣାଞ୍ଚଳରେ ଇଦମ୍ ସୀମା ନିକଟରେ ଯେଉଁଦା ସନ୍ତାନମାନଙ୍କର ବଂଶର ପ୍ରାନ୍ତ ଭାଗସ୍ଥ ଏସବୁର ନଗର ଥିଲା। କବସେଲ ଓ ଏଦର ଓ ଜାଗୁର ଓ କିନା ଓ ଦିମୋନା ଓ ଅଦଦା। ଓ କେସ୍ଦସ୍ ଓ ହାତସୋର ଓ ଜିତ୍ନନ୍, ସିଫି ଓ ଟେଲମ୍ ଓ ବାଲତ୍ ଓ ହାତସୋର ହଦତ୍ତା ଓ କରିୟତ୍ ହିସ୍ରଣ ଅବା ହାତସୋର, ଅମାମ୍ ଓ ସମା ଓ ମେଲାଦା ଓ ହତ୍ସଦ୍ ଗଦା, ହିସ୍ମୋନ୍ ଓ ବୈଥ ପେଲଟ, ହତ୍ସଦ୍ ସିଆଲ, ବେର୍ସବା, ବିସିଓଥିଆ, ବାଲା, ଏଏମ୍, ଏତ୍ସମ୍, ଇଲତୋଦ୍ ଓ କସିଲ୍ ଓ ହମ୍ମା ଓ ସିଗ୍ଲଗ୍ ଓ ଗମଦମନ୍ନା ଓ ସନ୍ନନ୍ନା ଓ ଲବାୟତ୍ ଓ ସିଲହେମ୍ ଓ ଏନ୍ ଓ ରିମୋନ୍ ଗ୍ରାମ ସମେତ ସର୍ବସୁଦ୍ଧା 29 ନଗର। ତଳଭୂମିରେ ଇଷ୍ଟ୍ରୋଏଲ ଓ ସରିୟ, ଅସନ୍ନା ଓ ସାନହୋ ଓ ଏନ୍ ଗନ୍ନିମ୍ ଓ ତପୁହ ଓ ଏନମ୍, ଜେମୁତ୍ ଓ ଅଦଲୁମ୍, ସୋଖେ ଓ ଅସେକା ଓ ସାରିଏମ୍ ଓ ଅଦିଥଇମ୍ ଓ ଗଦେରା ଓ ଗଦେରାଗିମ୍ ଗ୍ରାମ ସମେତ ଏହି 14 ନଗର। ସନାନ ଓ ହଦାସା ଓ ମିଗ୍ ଲଲ୍ଦଗାଦ ଓ ଦିଲିୟନ, ମିସ୍ପି, ଜକ୍ତେଲ, ଲାଖିସ୍, ବସ୍କତ୍, ଇଗ୍ଲୋନ୍, କଦନ୍ ଓ ଲହମମ୍ ଓ କିତିସ୍ ଓ ଗଦେରତ୍ ଓ ବୈଥ ଦାଗୋନ୍ ଓ ନୟମା ଓ ମକେଦା ଗ୍ରାମ ସମେତ ଏହି 16 ନଗର। ଲିବ୍ନା ଓ ଏଥର ଓ ଅସନ୍ ଓ ଜିପ୍ତହ ଓ ଅସନ୍ନା ଓ ନକ୍ସିବ୍, କିଲ୍ଲା ଓ ଅକ୍ସିବ୍ ଓ ମାରେସା ଗ୍ରାମ ସମେତ 9 ନଗର। ଇକ୍ରୋନ୍ ତହିଁର ଉପନଗର ଓ ଗ୍ରାମମାନ, ଇକ୍ରୋନ୍ଠାରୁ ସମୁଦ୍ର ପର୍ଯ୍ୟନ୍ତ ଅସ୍ଦୋଦ୍ ନିକଟସ୍ଥିତ ସମସ୍ତ ସ୍ଥାନ ଓ ଗ୍ରାମ। ଅସ୍ଦୋଦ୍ ତହିଁର ଉପନଗର ଓ ଗ୍ରାମମାନ, ଘସା ତହିଁର ଉପନଗର ଓ ଗ୍ରାମମାନ, ମିଶର ନଦୀ ଓ ମହାସମୁଦ୍ର ଓ ତହିଁର ଅଞ୍ଚଳ ପର୍ଯ୍ୟନ୍ତ। ପର୍ବତମୟ ଦେଶରେ ସାମିର ଓ ଜତିର୍ର ଓ ସୋଖେ, ପୁଣି ଦନ୍ନା, କିରିୟତ୍, ସନ୍ନା ଏହାକୁ ଦବିର କହନ୍ତି, ଓ ଅନାବ ଓ ଇଷ୍ଟିମୟୋ ଓ ଆନିମ୍ ଓ ଗୋସନ୍ ଓ ହୋଲନ୍ ଓ ଗିଲୋ ଏସବୁ ଗ୍ରାମ ସମେତ 11 ନଗର। ଅରାବ ଓ ଦୁମା ଓ ଇସିଅନ୍ ଓ ଜାନୁମ୍ ଓ ବୈତପୁହ ଓ ଅଫେକା ଓ ହୁମ୍ଟା ଓ କିରିୟଥବ୍ ଏହାକୁ ହିବ୍ରଣ କହନ୍ତି, ଓ ସିଓର ଏସବୁ ଗ୍ରାମ ସମେତ 9 ନଗର। ମାୟନ, କର୍ମିଲ ଓ ସିପ୍ ଓ ଜୁଟା ଓ ଜିସ୍ରିଏଲ ଓ ଜଗ୍ଦିୟାମ୍ ଓ ସାନହୋ, କଏନ ଓ ଗିବିଆ ଓ ତିମ୍ନା ଏସବୁ ଗ୍ରାମ ସମେତ 10 ନଗର। ହଲହୁଲ ଓ ବୈତସୁର ଓ ଗଦର ଓ ମାରତ ଓ ବୈଥାନତ ଓ ଇଲତୋକନ ଏସବୁ ଗ୍ରାମ ସମେତ 6 ନଗର। କିରିୟତ୍ ବାଲ ଏହାକୁ କିରିୟତ୍ ୟାରାଇମ୍ କହନ୍ତି, ଓ ରଦ୍ଦା ଏଥିର ଗ୍ରାମ ସମେତ 2 ନଗର। ପ୍ରାନ୍ତରରେ ବୈତ ଅରାବା, ମିଦିନ ଓ ସକାଖା ଓ ନିବସନ ଓ ଲବଣ ନଗର, ଏର୍ନ ରାଦି ଏସବୁ ଗ୍ରାମ ସମେତ 6 ନଗର। ମାତ୍ର ଯେଉଦା ସନ୍ତାନଗଣ ଜେରୁସାଲମ୍ ନିବାସୀ ଜିବୁସିଓମାନଙ୍କୁ ତଡ଼ି ଦେଇପାରିଲେ ନାହିଁ, ଏହେତୁ ଜିବୁସିଓମାନେ ଅଦ୍ୟାବଧି ଯେହୁଦା ସନ୍ତାନଗଣ ସହିତ ଜେରୁସାଲମ୍ରେ ବାସ କରୁଅଛନ୍ତି। ଜିହୋଶୁଅ 16 ପର୍ବ। ପୂର୍ବ ଦିଗ ସ୍ଥିତ ଜିରିହୋ ଜଳ ନିକଟବର୍ତ୍ତୀ ଜିରିହୋ ସନ୍ନିକଟ ଜର୍ଦ୍ଦନ ଅବଧି ଜିରିହୋଠାରୁ ପର୍ବତମୟ ଦେଶ ଦେଇ ବୈଥଲ ଉର୍ଦ୍ଧ୍ୱଗାମୀ ପ୍ରାନ୍ତର ଜୋସେଫ୍ ସନ୍ତାନମାନଙ୍କର ବାଣ୍ଟ ହେଲା। ତହୁଁ ସେ ସୀମା ବୈଥଲଠାରୁ ଲୁସ୍କୁ ଗଲା ଓ ଅର୍କୀୟ ସୀମା ଦେଇ ଅଟାରତ୍କୁ ଗଲା, ପୁଣି ପଶ୍ଚିମ ଦିଗରେ ଜାଫ୍ଲେଟିୟ ସୀମା ଆଡ଼େ ନିମ୍ନଗାମୀ ବୈଥାରଣର ସୀମା ଓ ରେସର୍ଗ ପର୍ଯ୍ୟନ୍ତ ଗଲା, ଓ ତହିଁର ପ୍ରାନ୍ତଭାଗ ସମୁଦ୍ରରେ ଥିଲା। ଏହି ରୂପେ ଜୋସେଫ୍ର ସନ୍ତାନ ମନସୀ ଓ ଇଫ୍ରିୟମ୍ ଆପଣା ଆପଣା ଅଧିକାର ଗ୍ରହଣ କଲେ। ଆପଣା ଆପଣା ବଂଶ ଅନୁସାରେ ଇଫ୍ରିୟମ୍ ସନ୍ତାନଗଣର ସୀମା ଏ ରୂପେ ଥିଲା। ପୂର୍ବ ଦିଗରେ ଉଚ୍ଚତର ବୈଥାରଣ ପର୍ଯ୍ୟନ୍ତ ଅଟାରତ୍ ଅର୍ଦ୍ଦର ସେମାନଙ୍କର ଅଧିକାରର ସୀମା ହେଲା। ତହୁଁ ସେ ସୀମା ପଶ୍ଚିମ ଦିଗରେ ମିକ୍ ମଥତ୍ ଉତ୍ତରରେ ବାହାରିଗଲା। ସେଠାରୁ ସେ ସୀମା ପୂର୍ବ ଦିଗ ବୁଲି ତାନତ୍ ଶିଲୋ ପର୍ଯ୍ୟନ୍ତ ତହି ନିକଟ ଦେଇ ଯାଇ ପୂର୍ବ ଦିଗରେ ଜାନହକୁ ଗଲା। ପୁଣି ଜାନହଠାରୁ ଅଟାରତ୍ ଓ ନାରତ୍ ହୋଇ ଜିରିହୋ ପର୍ଯ୍ୟନ୍ତ ଯାଇ ଜର୍ଦ୍ଦନରେ ବାହାରିଲା। ତହୁଁ ସେ ସୀମା ତପୁହଠାରୁ ପଶ୍ଚିମ ଦିଗ ହୋଇ କାନ୍ନା ନଦୀ ଦେଇ ଗଲା ଓ ତହିଁର ପ୍ରାନ୍ତଭାଗ ସମୁଦ୍ରରେ ଥିଲା। ଆପଣା ଆପଣା ବଂଶାନୁସାରେ ଇଫ୍ରିୟମ୍ ସନ୍ତାନମାନଙ୍କର ବଂଶର ଏହି ଅଧିକାର। ଏହାଛଡ଼ା ମନସୀ ସନ୍ତାନଗଣର ଅଧିକାର ମଧ୍ୟରେ ଇଫ୍ରିୟମ୍ ସନ୍ତାନଗଣର ପୃଥକ୍ ସ୍ଥିତ ଗ୍ରାମ ସମେତ ନାନା ନଗର ଥିଲା। ମାତ୍ର ସେମାନେ ଗେସରବାସୀ କିଣାନୀୟମାନଙ୍କୁ ତଡ଼ିଦେଲେ ନାହିଁ। ତେଣୁ କିଣାନୀୟମାନେ ଆଜି ପର୍ଯ୍ୟନ୍ତ ଇଫ୍ରିୟମ୍ ମଧ୍ୟରେ ବାସ କରି ସେମାନଙ୍କର ବେଠିକର୍ମ କରି ଦାସ ହୋଇ ରହିଅଛନ୍ତି। ସତର ପର୍ବ। ମନସୀ ବଂଶର ଏହି ବାଣ୍ଟ, ଯେହେତୁ ସେ ଜୋସେଫର ଜ୍ୟେଷ୍ଠ ପୁତ୍ର ଥିଲା, ଗିଲିୟଦର ପିତା ମନସୀର ଜ୍ୟେଷ୍ଠ ପୁତ୍ର ମାଖିର ଯୋଦ୍ଧା ହେବା ହେତୁରୁ ଗିଲିୟଦ ଓ ବାସନ ପାଇଥିଲା। ମନସୀର ଅବଶିଷ୍ଟ ସନ୍ତାନମାନଙ୍କର ଆପଣା ଆପଣା ବଂଶ ଅନୁସାରେ ବାଣ୍ଟ ହେଲା, ଯଥା ଅବିୟାସର ସନ୍ତାନଗଣ, ହେଲକ୍ ସନ୍ତାନଗଣ, ଅସ୍ରିଏଲ ସନ୍ତାନଗଣ ଓ ଶେଖମ୍ ସନ୍ତାନଗଣ ଓ ହେଫର ସନ୍ତାନଗଣ ଓ ସମିବ୍ଦା ସନ୍ତାନଗଣ ନିମନ୍ତେ ବାଣ୍ଟ ହେଲା। ଏମାନେ ଆପଣା ଆପଣା ବଂଶ ଅନୁସାରେ ଜୋସେଫର ପୁତ୍ର ମନସୀର ପୁତ୍ର ସନ୍ତାନ ଥିଲେ। ମାତ୍ର ମନସୀର ବୃଦ୍ଧ ପୌପୁତ୍ର ମାଖିରର ପୌପୁତ୍ର, ଗିଲିୟଦର ପୌତ୍ର, ହେଫରର ପୁତ୍ର, ସଲଫାଦର ପୁତ୍ର ସନ୍ତାନ ନଥିଲେ। କେବଳ କେତେକ କନ୍ୟା ଥିଲେ। ତାର କନ୍ୟାଙ୍କ ନାମ ହେଲା ମହଲା ଓ ନୋୟା ଓ ହଗଲା ଓ ମିଲ୍କା ଓ ତିର୍ସା। ଏମାନେ ଇଲିୟାସର ଯାଜକ ଓ ନୁନର ପୁତ୍ର ଜିଓସୁଅ ଓ ଅଧ୍ୟକ୍ଷମାନଙ୍କ ନିକଟକୁ ଆସି କହିଲେ, ଆମ୍ଭମାନଙ୍କର ଭାତୃଗଣ ମଧ୍ୟରେ ଆମ୍ଭମାନଙ୍କୁ ଏକ ଅଧିକାର ଦେବାକୁ ସଦାପ୍ରଭୁ ମୋସାଙ୍କୁ ଆଜ୍ଞା ଦେଇଥିଲେ। ଏହେତୁ ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ସେ ସେମାନଙ୍କ ପିତାର ଭାତୃଗଣ ମଧ୍ୟରେ ସେମାନଙ୍କୁ ଏକ ଅଧିକାର ଦେଲେ। ଏଣୁ ଜର୍ଦ୍ଦନର ସେପାରିସ୍ଥିତ ଗିଲିୟଦ ଓ ବାସନ ଛଡ଼ା ମନସୀର ବାଣ୍ଟରେ ଦଶ ଅଂଶ ପଡ଼ିଲା, କାରଣ ମନସୀର କନ୍ୟାମାନେ ତାହାର ପୁତ୍ରମାନଙ୍କ ମଧ୍ୟରେ ଅଧିକାର ପାଇଲେ। ପୁଣି ଗିଲିୟଦ ଦେଶ ମନସୀର ଅବଶିଷ୍ଟ ପୁତ୍ରମାନଙ୍କର ହେଲା। ମନସୀର ସୀମା ଆସ୍ରେଠାରୁ ସିକିମ୍ ସମ୍ମୁଖସ୍ଥିତ ମିକ୍ ମଥତ୍ ପର୍ଯ୍ୟନ୍ତ ଥିଲା। ତହୁଁ ସେ ସୀମା ଦକ୍ଷିଣ ଦିଗ ହୋଇ ଏନ୍ ତପୁହ ନିବାସୀମାନଙ୍କର ନିକଟ ପର୍ଯ୍ୟନ୍ତ ଗଲା। ତପୁହ ଦେଶ ମନସୀର ହେଲା। ମାତ୍ର ମନସୀର ସୀମାନ୍ତଗତ ତପୁହ ନଗର ଇଫ୍ରିୟମ୍ ସନ୍ତାନଗଣର ହେଲା। ପୁଣି ସେହି ସୀମା କାନ୍ନା ନଦୀ ଆଡ଼କୁ ଗଡ଼ି ସେହି ନଦୀର ଦକ୍ଷିଣକୁ ଗଲା। ମନସୀର ସକଳ ନଗର ମଧ୍ୟରେ ଏସବୁ ନଗର ଇଫ୍ରିୟମ୍ର ଥିଲା। ମନସୀର ସୀମା ନଦୀର ଉତ୍ତର ଦିଗରେ ଥିଲା ଓ ତହିଁର ଅନ୍ତଭାଗ ସମୁଦ୍ରରେ ଥିଲା। ଦକ୍ଷିଣ ଦିଗ ଇଫ୍ରିୟମ୍ ଓ ଉତ୍ତର ଦିଗ ମନସୀର ଥିଲା ଓ ସମୁଦ୍ର ତାହାର ସୀମା ଥିଲା। ପୁଣି ତାହା ଉତ୍ତର ଦିଗରେ ଆସେର ପର୍ଯ୍ୟନ୍ତ ଓ ପୂର୍ବ ଦିଗରେ ଇସାଖର ପର୍ଯ୍ୟନ୍ତ ଗଲା। ପୁଣି ଇସାଖର ଓ ଆସେର ମଧ୍ୟରେ ବୈତ୍ସାନ ଓ ତହିଁର ଉପନଗର, ଜିବ୍ଲିୟମ୍ ଓ ତହିଁର ଉପନଗର, ଦୌର ଓ ତହିଁର ଉପନଗର ନିବାସୀଗଣ, ଅନ୍ଦୋର ଓ ତହିଁର ଉପନଗର ନିବାସୀଗଣ, ତାନକ ଓ ତହିଁର ଉପନଗର ନିବାସୀଗଣ, ମଗିଦ୍ଦୋ ଓ ତହିଁର ଉପନଗର ନିବାସୀଗଣ, ଏ ତିନି ଉପପର୍ବତ ମନସୀ ପାଇଲା। ତଥାପି ମନସୀର ସନ୍ତାନଗଣ ସେସବୁ ନଗରବାସୀମାନଙ୍କୁ ତଡ଼ି ଦେଇପାରିଲେ ନାହିଁ। ତେଣୁ କିଣାନୀୟ ଲୋକମାନେ ସେହି ଦେଶରେ ବାସ କରିବାକୁ ମନସ୍ଥ କଲେ। ଏଉତାରେ ଇସ୍ରାଏଲ ସନ୍ତାନଗଣ ପରାକ୍ରାନ୍ତ ହୁଅନ୍ତେ କିଣାନୀୟମାନଙ୍କୁ ବେଠିକର୍ମରେ ରଖିଲେ, ମାତ୍ର ନିଶେଷ ରୂପେ ସେମାନଙ୍କୁ ତଡ଼ିଦେଲେ ନାହିଁ। ଏଉତାରେ ଜୋସେଫ ସନ୍ତାନଗଣ ଜୁଓସଙ୍କ ନିକଟକୁ ଆସି କହିଲେ, ତୁମ୍ଭେ ଅଧିକାରାର୍ଥେ ଆମ୍ଭକୁ କେବଳ ଏକ ବାଣ୍ଟ ଓ ଏକ ଅଂଶ କାହିଁକି ଦେଲ? ଆଜି ପର୍ଯ୍ୟନ୍ତ ସଦାପ୍ରଭୁ ଆଶୀର୍ବାଦ କରିବାରୁ ଆମ୍ଭେ ତ ବହୁପ୍ରଜ ହୋଇଅଛୁ। ତହିଁରେ ଜୁଓସୁଅ ସେମାନଙ୍କୁ କହିଲେ, ତୁମ୍ଭେ ଯେବେ ବହୁ ପ୍ରଜା ହୋଇଅଛ ଓ ତହିଁ ସକାଶୁ ଯେବେ ଇଫ୍ରିୟମ୍ର ପର୍ବତମୟ ଦେଶ ତୁମ୍ଭ ପାଇଁ ସଂକୀର୍ଣ୍ଣ ହେଉଅଛି, ତେବେ ସେହି ବନକୁ ଉଠିଯାଅ, ଆଉ ସେଠାରେ ପିରିସିୟ ଓ ରଫାଇୟମାନଙ୍କର ଦେଶରେ ଆପଣା ପାଇଁ ବନ କାଟ। ତହିଁରେ ଜୋସେଫର ସନ୍ତାନଗଣ କହିଲେ, ଏହି ପର୍ବତମୟ ଦେଶ ଆମ୍ଭମାନଙ୍କ ନିମନ୍ତେ ଯଥେଷ୍ଟ ନୁହେଁ, ପୁଣି ତଳଭୂମିରେ ବିଶେଷତଃ ବୈତ୍ସାନର ତହିଁ ଉପରେ ଉପନଗରମାନରେ ଓ ଜିସ୍ରିୟଲ୍ର ତଳଭୂମିରେ ଯେସବୁ କିଣାଣୀୟ ଲୋକ ବାସ କରନ୍ତି ସେମାନଙ୍କର ଲୌହ ରଥ ଅଛି। ତହିଁରେ ଜୁଅସୁଅ ଜୋସେଫଙ୍କର ବଂଶ ଇଫ୍ରିମ୍ ଓ ମନିଷିକି କହିଲେ, ତୁମେ ବହୁ ପ୍ରଜ ଓ ତୁମର ମହାପରାକ୍ରମ ଅଛି, ତୁମେ କେବଳ ଏକ ବାଣ୍ଟ ପାଇବ ନାହିଁ, ମାତ୍ର ପର୍ବତମୟ ଦେଶ ତୁମ୍ଭର ହେବ, ପୁଣି ତାହା ବନ ହେଲେ ହେଁ ତୁମେ ତାହା କାଟି ପକାଇବ ଓ ତହିଁର ସୀମା ତୁମ୍ଭର ହେବ। କାରଣ କିଣାଣିଆମାନଙ୍କର ଲୌହ ରଥ ଥିଲେ ହେଁ ଓ ସେମାନେ ପରାକ୍ରାନ୍ତ ହେଲେ ହେଁ ତୁମ୍ଭେ ସେମାନଙ୍କୁ ତଡ଼ିଦେବ।
ଅନନ୍ତର ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀ ସିଲୋରରେ ଆପଣମାନଙ୍କୁ ଏକତ୍ର କରି ସେଠାରେ ସମାଗମ ତମ୍ବୁ ସ୍ଥାପନ କଲେ। ଦେଶ ସେମାନଙ୍କ ସମ୍ମୁଖରେ ପରାଜିତ ଥିଲା। ସେ ସମୟରେ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ଅଧିକାର ଅପ୍ରାପ୍ତ ସାତ ବଂଶ ଅବଶିଷ୍ଟ ଥିଲେ। ତହିଁରେ ଜିଓସୁଅ ଇସ୍ରାଏଲ ସନ୍ତାନଗଣକୁ କହିଲେ, ସଦାପ୍ରଭୁ ତୁମ୍ଭମାନଙ୍କର ପୂର୍ବପୁରୁଷଗଣର ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ଦେଶ ଦେଇଅଛନ୍ତି ସେଠାକୁ ଯାଇ ତାହା ଅଧିକାର କରିବାକୁ ତୁମେମାନେ କେତେକାଳ ଆଳସ୍ୟ କରିବ? ତୁମେମାନେ ପ୍ରତ୍ୟେକ ବଂଶ ପାଇଁ ତିନି ତିନି ଜଣ ଦିଅ, ତହିଁରେ ଆମ୍ଭେ ସେମାନଙ୍କୁ ପଠାଇବା, ସେମାନେ ଉଠି ଦେଶ ଦେଇ ଭ୍ରମଣ କରି ଲୋକମାନଙ୍କର ଅଧିକାର ଅନୁସାରେ ତାହା ଲେଖି ଆମ୍ଭ ନିକଟକୁ ଫେରିଆସିବେ। ପୁଣି ସେମାନେ ତାହା ସାତ ଭାଗରେ ବିଭାଗ କରିବେ। ଦକ୍ଷିଣ ଦିଗରେ ଆପଣା ସୀମାରେ ଜିଉଦା ରହିବ ଓ ଉତ୍ତର ଦିଗରେ ଆପଣା ସୀମାରେ ଜୋସେଫ ବଂଶ ରହିବେ। ଏ ରୂପେ ତୁମେମାନେ ଦେଶକୁ ସାତ ଭାଗ କରି ତାହା ଲେଖି ଆମ୍ଭ ନିକଟକୁ ଆଣିବ। ତେବେ ଆମ୍ଭେ ଏ ସ୍ଥାନରେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱରଙ୍କ ସାକ୍ଷାତରେ ତୁମ୍ଭମାନଙ୍କ ନିମନ୍ତେ ଗୁଲିବାଣ୍ଟ କରିବା, କାରଣ ତୁମ୍ଭମାନଙ୍କ ମଧ୍ୟରେ ଲେବୀୟମାନଙ୍କର କୌଣସି ଅଂଶ ନାହିଁ, ଯେହେତୁ ସଦାପ୍ରଭୁଙ୍କର ଯାଜକତ୍ୱ ପଦ ସେମାନଙ୍କର ଅଧିକାର। ଆଉ ଗାଦ ଓ ରୁବେନ ଓ ମନସିର ଅର୍ଦ୍ଧବଂଶ ଜର୍ଦ୍ଦନ ପୂର୍ବ ପାରିରେ ସଦାପ୍ରଭୁଙ୍କ ସେବକ ମୋସାଙ୍କ ଦ୍ୱାରା ଦତ୍ତ ଆପଣା ଆପଣା ଅଧିକାର ପାଇଛନ୍ତି। ଏଥିରେ ସେହି ଲୋକମାନେ ଉଠି ଯାତ୍ରା କଲେ। ପୁଣି ଜିଓସୁଅ ସେହି ଦେଶ ବିଷୟ ଲେଖିବା ପାଇଁ ଯିବା ଲୋକମାନଙ୍କୁ ଆଜ୍ଞା ଦେଇ କହିଲେ, ତୁମେମାନେ ଯାଇ ଦେଶ ଦେଇ ଭ୍ରମଣ କରି ତହିଁ ବିଷୟରେ ଲେଖ ଓ ଆମ୍ଭ ନିକଟକୁ ପୁନର୍ବାର ଆସ। ତେବେ ଆମ୍ଭେ ଏହି ସିଲୋରେ ସଦାପ୍ରଭୁଙ୍କ ସମ୍ମୁଖରେ ତୁମ୍ଭମାନଙ୍କ ନିମନ୍ତେ ଗୁଲିବାଣ୍ଟ କରିବା। ଏଥିରେ ସେହି ଲୋକମାନେ ଯାଇ ଦେଶ ଦେଇ ଭ୍ରମଣ କଲେ ଓ ନଗର ଅନୁସାରେ ସାତ ଭାଗ କରି ପୁସ୍ତକରେ ଲେଖିଲେ। ତେଣୁ ସିଲୋସ୍ଥିତ ଛାଉଣିକି ଜିଓସୁଅଙ୍କ ନିକଟକୁ ଫେରିଆସିଲେ। ଏଥିରେ ଜିଓସୁଅ ସିଲୋରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କ ନିମନ୍ତେ ଗୁଲିବାଣ୍ଟ କଲେ। ପୁଣି ଜିଓସୁଅ ସେହି ସ୍ଥାନରେ ଇସ୍ରାଏଲ ସନ୍ତାନଗଣର ବିଭାଗ ଅନୁସାରେ ଦେଶ ବାଣ୍ଟ କରି ସେମାନଙ୍କୁ ଦେଲେ। ତେଣୁ ବିନ୍ୟାମିନ ସନ୍ତାନମାନଙ୍କର ବଂଶର ବାଣ୍ଟ ସେମାନଙ୍କ ବଂଶାନୁସାରେ ଉଠିଲା। ସେମାନଙ୍କ ବାଣ୍ଟର ସୀମା ଜିଉଦା ସନ୍ତାନଗଣର ଓ ଜୋସେଫ ସନ୍ତାନଗଣ ମଧ୍ୟରେ ହେଲା। ସେମାନଙ୍କର ଉତ୍ତର ସୀମା ଜର୍ଦ୍ଦନଠାରୁ ହେଲା, ଆଉ ସେ ସୀମା ଜିରିହ ଉତ୍ତର ପାର୍ଶ୍ୱ ଦେଇ ଗଲା। ତେଣୁ ପଶ୍ଚିମ ଦିଗସ୍ଥିତ ପର୍ବତମୟ ଦେଶ ଦେଇ ଗଲା। ପୁଣି ବୈଥାବନ ପ୍ରାନ୍ତର ନିକଟରେ ତହିଁର ସୀମା ହେଲା। ସେଠାରୁ ସେ ସୀମା ଲୁସ୍କୁ ବା ଦକ୍ଷିଣ ଆଡ଼େ ଲୁସ୍ର ପାର୍ଶ୍ୱ ପର୍ଯ୍ୟନ୍ତ ଗଲା, ଏହାକୁ ବୈଥଲ କହନ୍ତି। ପୁଣି ନିଚସ୍ଥ ବୈଥାରଣ ଦକ୍ଷିଣସ୍ଥିତ ପର୍ବତ ଦେଇ ଅଟାରତ୍ ଅର୍ଦ୍ଧର ଆଡ଼କୁ ଗଡ଼ିଗଲା। ସେଠାରୁ ସେ ସୀମା ଫେରି ପଶ୍ଚିମାଭିମୁଖ ହୋଇ ବୈଥାରଣ ଦକ୍ଷିଣସ୍ଥିତ ପର୍ବତ ଆଡ଼ୁ ଦକ୍ଷିଣ ଆଡ଼େ ଯାଇ ଜିଉଦା ସନ୍ତାନଗଣର କିରିୟତ୍ ବାଲ୍ ବା କିରିୟତ୍ ଜିରାମିମ୍ ନାମକ ନଗର ପର୍ଯ୍ୟନ୍ତ ଗଲା, ଏ ପଶ୍ଚିମ ସୀମା। ପୁଣି ଦକ୍ଷିଣ ସୀମା କିରିୟତ୍ ଜିଆରିମ୍ର ପ୍ରାନ୍ତରରୁ ଗଲା ଓ ସେ ସୀମା ପଶ୍ଚିମ ଦିଗରେ ବାହାରି ନିପ୍ତହର ନିର୍ଝର ପର୍ଯ୍ୟନ୍ତ ଗଲା। ଆଉ ସେ ସୀମା ରଫାୟମ୍ ତଳଭୂମିର ଉତ୍ତର ଦିଗସ୍ଥିତ ହିନ୍ନମ୍ ପୁତ୍ରର ଉପତ୍ୟକା ସମ୍ମୁଖସ୍ଥ ପର୍ବତର ପ୍ରାନ୍ତ ପର୍ଯ୍ୟନ୍ତ ଗଡ଼ିଗଲା। ହିନ୍ନମ୍ ଉପତ୍ୟକା ଦେଇ ଜିବୁସର ଦକ୍ଷିଣ ପାର୍ଶ୍ୱକୁ ଗଡ଼ିଆସି ଏନନ୍ରେଲ୍କୁ ଗଲା। ପୁଣି ଉତ୍ତର ଦିଗରେ ଫେରି ଐନ୍ୟସେମସ୍ ନିକଟରେ ଗଲା। ଅଦୁମିମ୍ ଘାଟି ସମ୍ମୁଖସ୍ଥ ଗଲିଲତ୍ ଆଡ଼କୁ ଯାଇ ରୁବେନ୍ ବଂଶୀୟ ବୋହନ୍ର ପ୍ରସ୍ତର ପର୍ଯ୍ୟନ୍ତ ଗଡ଼ିଗଲା। ପୁଣି ଉତ୍ତର ଦିଗରେ ପଦାଭୂମିର ସମ୍ମୁଖସ୍ଥ ପାର୍ଶ୍ୱ ଦେଇ ପଦାଭୂମିକି ଗଡ଼ିଗଲା ଓ ସେହି ସୀମା ବୈଥ ଅଗ୍ଲାର ଉତ୍ତର ପାର୍ଶ୍ୱ ପର୍ଯ୍ୟନ୍ତ ଗଲା। ଜର୍ଦ୍ଦନର ଦକ୍ଷିଣ ପ୍ରାନ୍ତସ୍ଥ ଲବଣ ସମୁଦ୍ରର ଉତ୍ତର ଉପସାଗର ସେ ସୀମାନ୍ତର ପ୍ରାନ୍ତ ଥିଲା, ଏହି ଦକ୍ଷିଣ ସୀମା। ପୂର୍ବ ଦିଗରେ ଜର୍ଦ୍ଦନ ତହିଁର ସୀମା ଥିଲା। ଆପଣା ବଂଶାନୁସାରେ ବିନ୍ୟାମିନ ସନ୍ତାନଗଣର ଚତୁର୍ଦ୍ଦିଗସ୍ଥିତ ଏହି ଅଧିକାର ଥିଲା। ଆପଣା ଆପଣା ବଂଶାନୁସାରେ ବିନ୍ୟାମିନ ସନ୍ତାନଗଣର ବଂଶର ନଗର ଜିରିହ ଓ ବୈଥ ଅଗ୍ଲା ଓ ଏମକ୍ କତ୍ସିଚ୍ ଓ ବୈଥ ଆରବ୍ବା ସିମାରିୟମ୍ ଓ ବୈଥଲ ଓ ଅଦିମ୍ ଓ ପାରା ଓ ଅଫ୍ରା କଫର୍ମୋନି ଓ ଅଫନୀ ଓ ଗେବା ଗ୍ରାମ ସମେତ ବାର ନଗର, ଗିବିଓନ୍ ଓ ରମା ଓ ବେରତ୍ ଓ ମିପ୍ସି ଓ କଫିରା, ମୋତ୍ସା ଓ ରେକମ୍, ଜିର୍ପ୍ଲେଲ୍ ଓ ତରଲା ଓ ସେଲା ଓ ଏଲଫ୍ ଓ ଜିବୁସ୍, ଏହାକୁ ଜେରୁସାଲମ୍ କହନ୍ତି, ଗିବିଆ ଓ କିରିଥ ଇୟତ୍ ଗ୍ରାମ ସମେତ ଏହି ଚଉଦ ନଗର ଆପଣା ଆପଣା ବଂଶାନୁସାରେ ବିନ୍ୟାମିନ୍ ସନ୍ତାନଗଣର ଏହି ଅଧିକାର।
ଯୋଶୁଅ ଉଣେଇଶ ପର୍ବ। ଅନନ୍ତର ସିମିଓନ୍ର ଅର୍ଥାତ୍ ଆପଣା ଆପଣା ବଂଶାନୁସାରେ ସିମିଓନ୍ ସନ୍ତାନମାନଙ୍କର ବଂଶ ପାଇଁ ଦ୍ୱିତୀୟ ବାଣ୍ଟ ଉଠିଲା। ସେମାନଙ୍କ ଅଧିକାର ଜିଉଦା ସନ୍ତାନଗଣର ଅଧିକାର ମଧ୍ୟରେ ଥିଲା। ସେମାନଙ୍କ ଅଧିକାରରେ ଏସବୁ ନଗର ଥିଲା, ଯଥା ବେର୍ସେବା ଓ ସେବା ଓ ମୋଲାଦା, ହତ୍ସେସ୍ୟାଲ ଓ ବାଲା ଓ ଏତ୍ସମ୍, ଇଲ୍ତୋଲୋଦ ଓ ବଥୁଲ ଓ ହମା, ଓ ସିକ୍ଲଗ ଓ ବେତ୍ ମର୍କାବୋତ୍ ଓ ହତ୍ସର ସୁସିମ ଓ ବୈଥଲବତ୍ ଓ ସାହାରୁନ୍, ଗ୍ରାମ ସମେତ ଏହି ତେର ନଗର, ଏନ୍ ଓ ରିମୋନ ଏଥର ଆସାନ ଗ୍ରାମ ସମେତ ଚାରି ନଗର, ଓ ବାଲତ୍ ବେର୍ ଓ ଦକ୍ଷିଣ ଦିଗସ୍ଥିତ ରାମତ୍ ପର୍ଯ୍ୟନ୍ତ ଏସବୁ ନଗରର ଚତୁର୍ଦିଗସ୍ଥିତ ଗ୍ରାମ ସମସ୍ତ। ଆପଣା ଆପଣା ବଂଶ ଅନୁସାରେ ସିମିଓନ୍ ସନ୍ତାନମାନଙ୍କର ବଂଶ ଏହି ଅଧିକାର ଥିଲା। ସିମିଓନ୍ ସନ୍ତାନଗଣର ଏହି ଅଧିକାର ଜିଉଦା ସନ୍ତାନଗଣର ଅଧିକାରର ଏକ ଅଂଶ ଥିଲା, କାରଣ ଜିଉଦା ସନ୍ତାନଗଣର ଅଂଶ ସେମାନଙ୍କ ପାଇଁ ଅତି ଅଧିକ ଥିଲା। ଏହେତୁ ସିମିଓନ୍ ସନ୍ତାନଗଣ ସେମାନଙ୍କ ଅଧିକାର ମଧ୍ୟରେ ଅଧିକାର ପାଇଲେ। ଅନନ୍ତର ସବ୍ଲୁନ୍ ସନ୍ତାନଗଣ ପାଇଁ ସେମାନଙ୍କ ବଂଶାନୁସାରେ ତୃତୀୟ ବାଣ୍ଟ ଉଠିଲା। ସାରିଦ ପର୍ଯ୍ୟନ୍ତ ସେମାନଙ୍କ ଅଧିକାର ସୀମା ଥିଲା। ପୁଣି ସେମାନଙ୍କ ସୀମା ପଶ୍ଚିମରେ ମରିୟଲା ଦିଗରେ ଉଠି ଦବେସତ୍ ପର୍ଯ୍ୟନ୍ତ ଯାଇ ଜଗ୍ନିୟାମର ସମ୍ମୁଖସ୍ଥ ନଦୀ ପର୍ଯ୍ୟନ୍ତ ଗଲା। ପୁଣି ସାରିଦରୁ ପୂର୍ବ ଦିଗରେ ସୂର୍ଯ୍ୟୋଦୟ ଆଡ଼େ ଫେରି କ୍ଲିସୋତ୍ ଓ ତାବର ସୀମା ପର୍ଯ୍ୟନ୍ତ ଗଲା। ତେଣୁ ଦାବର୍ତ୍ତରେ ବାହାରି ଜାଫିଓକୁ ଗଲା। ପୁଣି ସେଠାରୁ ପୂର୍ବ ଦିଗ ହୋଇ ଗତ୍ ହେଫର୍ ଦେଇ ଏତ୍କାସିନ୍ ପର୍ଯ୍ୟନ୍ତ ଯାଇ ନେୟ ଆଡ଼େ ବିସ୍ତୃତ ରିମ୍ରୋନ୍କୁ ଗଲା। ପୁଣି ସେହି ସୀମା ଉତ୍ତର ଦିଗରେ ତାହା ୱେଷ୍ଟର୍ଣ୍ଣ କରି ହନ୍ନାଥୋନ୍କୁ ଗଲା। ପୁଣି ତହିଁର ସୀମା ଜିପ୍ତହେଲ୍ ଉପତ୍ୟକା ପର୍ଯ୍ୟନ୍ତ ଗଲା। ପୁଣି କଟକ ଓ ନହଲୋଲ ଓ ସିମ୍ରୋଡ୍ ଓ ଜିଦାଲା ଓ ବୈଥଲହେମ୍ ଗ୍ରାମ ସମେତ ଏହି ବାର ନଗର, ଗ୍ରାମ ସମେତ ଏସବୁ ନଗର ସବ୍ଲୁନ୍ ସନ୍ତାନମାନଙ୍କର ବଂଶାନୁସାରେ ସେମାନଙ୍କର ଅଧିକାର ଥିଲା। ଅନନ୍ତର ଇସାଖର ଅର୍ଥାତ୍ ଆପଣା ଆପଣା ବଂଶ ଅନୁସାରେ ଇସାଖର ସନ୍ତାନମାନଙ୍କର ବଂଶ ପାଇଁ ଚତୁର୍ଥ ବାଣ୍ଟ ଉଠିଲା। ସେମାନଙ୍କର ସୀମା ଜିସ୍ରିଏଲ୍, କୋସୁର୍ଲୋତ୍ ଓ ସୁନେମ୍, ହଫାରିମ୍ ଓ ସିଓନ୍ ଅନହରତ୍, ଓ ରାଦିଦ୍ ଓ କିସିଓନ୍ ଓ ଏବସ୍, ଓ ରେମତ୍ ଏନ୍ ଗର୍ନିମ୍ ୟନ୍ ହର୍ଦା ବେତ୍ ପତ୍ସେର୍ ପର୍ଯ୍ୟନ୍ତ ଗଲା। ପୁଣି ସେ ସୀମା ତାବର୍, ସହତ୍ସିମ୍ ଓ ବେତ୍ସେମମ୍ ପର୍ଯ୍ୟନ୍ତ ଗଲା, ଓ ଯଦନ ସେମାନଙ୍କ ସୀମାର ପ୍ରାନ୍ତ ଥିଲା। ଗ୍ରାମ ସମେତ ଏହି ଷୋହଳ ନଗର, ଗ୍ରାମ ସମେତ ସବୁ ନଗର ଇସାଖର ବଂଶୀୟ ସନ୍ତାନଗଣର ସେମାନଙ୍କ ବଂଶାନୁସାରେ ଅଧିକାର ହେଲା। ଏଉତର ଆସେର ସନ୍ତାନମାନଙ୍କର ବଂଶର ଆପଣା ଆପଣା ବଂଶାନୁସାରେ ପଞ୍ଚମ ବାଣ୍ଟ ଉଠିଲା। ଆଉ ସେମାନଙ୍କ ସୀମା ହିଲକତ୍ ଓ ହଲି ଓ ବେଟନ୍, ଅକ୍ସଫ୍, ଅଲମେଲକ୍, ଅମିୟାଦ, ମିଶାଲ, ଆଉ ତାର ପଶ୍ଚିମ ଦିଗରେ କର୍ମିଲ ଓ ସିହୋର ଲିବନତ୍ ପର୍ଯ୍ୟନ୍ତ ଗଲା। ପୁଣି ସୂର୍ଯ୍ୟୋଦୟ ଦିଗରେ ବୈତ୍ ଦାଗୁନାଡ଼େ ବୁଲି ବେତ୍ ଏମକ୍ ଓ ନିଏଲର, ଉତ୍ତର ଦିଗରେ ସବ୍ଲୁନ୍ ସ୍ଥିତ ଜପ୍ତହେଲ୍ ଉପତ୍ୟକା ପର୍ଯ୍ୟନ୍ତ ଗଲା। ତହୁଁ ତାର ବାମ ଦିଗରେ କାବୁଲ ଓ ହିବ୍ରୋନ୍, ରାହବ ଓ ହମୋନ ଓ କାନ୍ନା ଓ ମହାସିଦ୍ଦୋନ୍ ପର୍ଯ୍ୟନ୍ତ ଗଲା। ତହୁଁ ସେ ସୀମା ବୁଲି ରାମା ଓ ସୋର ନାମକ ପ୍ରାଚୀର ବେଷ୍ଟିତ ନଗରକୁ ଗଲା। ଏଉତାରେ ସେ ସୀମା ବୁଲି ହୋସାକକୁ ଗଲା। ପୁଣି ଅକ୍ସିବ୍ ଅଞ୍ଚଳସ୍ଥ ସମୁଦ୍ର ତହିଁର ପ୍ରାନ୍ତ ଥିଲା, ଓ ଉମା ଓ ଅଫେକ୍ ଓ ରାହବ ଏପରି ଗ୍ରାମ ସମେତ ବାଇଶ ନଗର ଥିଲା। ଆପଣା ଆପଣା ବଂଶାନୁସାରେ ଆସେର ସନ୍ତାନମାନଙ୍କର ବଂଶର ଅଧିକାର ଗ୍ରାମ ସମେତ ଏସବୁର ନଗର ହେଲା। ଅନନ୍ତର ନପ୍ତାଲିର ଅର୍ଥାତ୍ ଆପଣା ଆପଣା ବଂଶାନୁସାରେ ନପ୍ତାଲି ସନ୍ତାନମାନଙ୍କର ବଂଶ ପାଇଁ ଷଷ୍ଠ ବାଣ୍ଟ ଉଠିଲା। ସେମାନଙ୍କର ସୀମା ହେଲଫର୍ଡ଼ଠାରୁ ସାନମିନ୍, ନିକଟସ୍ଥ ଆଲୁନ୍ଠାରୁ ଆଦିମ୍, ନେକବ୍ ଓ ଜବନିଏଲ୍ ଦେଇ ଲକ୍କୁମ୍ ପର୍ଯ୍ୟନ୍ତ ଗଲା। ଜର୍ଦ୍ଦନ ନିକଟରେ ତହିଁର ପ୍ରାନ୍ତ ଥିଲା। ପୁଣି ସେ ସୀମା ପଶ୍ଚିମ ଦିଗରେ ଫେରି ଅସ୍ନତ୍ ତାବରକୁ ଗଲା ଓ ସେଠାରୁ ହୁକ୍କକ୍ ପର୍ଯ୍ୟନ୍ତ ଗଲା ଓ ଦକ୍ଷିଣ ଦିଗରେ ସବ୍ଲୁନ୍ ପର୍ଯ୍ୟନ୍ତ ଓ ପଶ୍ଚିମ ଦିଗରେ ଆସେର ପର୍ଯ୍ୟନ୍ତ ଓ ସୂର୍ଯ୍ୟୋଦୟ ଆଡ଼େ ଜର୍ଦ୍ଦନ ନିକଟସ୍ଥ ଜିଉଦା ପର୍ଯ୍ୟନ୍ତ ଗଲା। ପୁଣି ସବିମ୍ ଓ ସେର ଓ ହମ୍ମତ୍ ଓ ରକ୍କତ୍ ଓ କନ୍ନେରତ୍ ଓ ଆଦମା ଓ ରାମା ଓ ହାତସୋର ଓ କେଦସ୍ ଓ ଇଦ୍ରି ଏନ୍ ହାତସୋର ଜିରୋଣ ଓ ମିଗ୍ ଦଲେଲ ହୋରେମ୍ ବୈଥନ୍ନାଥ ବେତ୍ ସମସ୍ ଏସବୁ ପ୍ରାଚୀର ବେଷ୍ଟିତ ନଗର ଥିଲା। ଗ୍ରାମ ସମେତ 19 ନଗର। ଆପଣା ଆପଣା ବଂଶାନୁସାରେ ନପ୍ତାଲି ସନ୍ତାନମାନଙ୍କର ବଂଶର ଅଧିକାର ଗ୍ରାମ ସମେତ ଏସବୁ ନଗର। ଏ ଉତ୍ତାରେ ଦାନ ସନ୍ତାନମାନଙ୍କର ବଂଶର ଆପଣା ଆପଣା ବଂଶାନୁସାରେ ସପ୍ତମ ବାଣ୍ଟ ଉଠିଲା। ସେମାନଙ୍କ ଅଧିକାରର ସୀମା ସରିୟ ଇଷ୍ଟାୟୋଲ ଓ ଇର୍ସେମସ୍ ଓ ସାଲବିମ୍ ଅୟାଲୋନ୍ ଓ ଜିତ୍ଲିଲା ଏଲନ୍ ତିମାଥା ଓ ଇକ୍ରୋଣ ଇଲତିକ୍ ଗିଭିଥୋନ୍ ବାଲତ୍ ଜିହୁଦ୍ ଓ ବନେରେ କବର ଓ ଗାଥ ରିମୋନ୍ ମେୟକନ୍ ରକ୍କନ୍ ଓ ଜାଫରା ଅଞ୍ଚଳ ସମ୍ମୁଖସ୍ଥ ଅଞ୍ଚଳ। ମାତ୍ର ଦାନ ସନ୍ତାନଗଣର ସୀମା ସେହିସବୁ ସ୍ଥାନ ପାର ହୋଇଗଲା, କାରଣ ଦାନ ସନ୍ତାନଗଣର ଲେସମ୍ ନଗର ପ୍ରତିକୂଳରେ ଯାଇ ଯୁଦ୍ଧ କଲେ, ତାହା ହସ୍ତଗତ କରି ଖଡ଼ଗଧାରରେ ଆଘାତ କରି ତାହାର ଅଧିକାର କଲେ ଓ ତହିଁ ମଧ୍ୟରେ ବାସ କରି ଆପଣମାନଙ୍କ ପୂର୍ବପୁରୁଷ ଦାନର ନାମାନୁସାରେ ଲେସମ୍ର ନାମ ଦାନ ରଖିଲେ। ଆପଣା ଆପଣା ବଂଶ ଅନୁସାରେ ଦାନ ସନ୍ତାନମାନଙ୍କର ବଂଶର ଅଧିକାର ଗ୍ରାମ ସମେତ ଏସବୁ ନଗର ଥିଲା। ଏହି ରୂପେ ଆପଣା ଆପଣା ସୀମା ଅନୁସାରେ ଅଧିକାର କରିବାକୁ ସେମାନେ ଦେଶ ବିଭାଗ କରିବା ସମାପ୍ତ କଲେ। ପୁଣି ଇସ୍ରାଏଲ ସନ୍ତାନଗଣ ଆପଣମାନଙ୍କ ମଧ୍ୟରେ ନୁନର ପୁତ୍ର ଜିହୋଶୁଙ୍କୁ ଏକ ଅଧିକାର ଦେଲେ। ସେ ଯେଉଁ ନଗର ମାଗିଲେ ସେମାନେ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଇଫ୍ରିୟମ୍ ପର୍ବତମୟ ଦେଶରେ ତିମତ୍ ସେରହ ତାଙ୍କୁ ଦେଲେ, ତେଣୁ ସେ ନଗର ନିର୍ମାଣ କରି ତହିଁରେ ବାସ କଲେ। ଇଲିସିଆର ଯାଜକ ଓ ନୁନର ପୁତ୍ର ଜିହୋଶୁଅ ଓ ଇସ୍ରାଏଲ ସନ୍ତାନମାନଙ୍କର ବଂଶ ସମୂହର ପିତୃବଂଶୀୟ ପ୍ରଧାନଗଣ ସିଲୋରେ ସଦାପ୍ରଭୁଙ୍କ ସମ୍ମୁଖରେ ସମାଗମ ତମ୍ବୁଦ୍ୱାର ନିକଟରେ ଗୁଲିବାଣ୍ଟ ଦ୍ୱାରା ଏହିସବୁ ଅଧିକାର ବାଣ୍ଟିଦେଲେ। ଏ ରୂପେ ସେମାନେ ଦେଶ ବିଭାଗ କରିବା ସମାପ୍ତ କଲେ। ଜିଓସୁଅ 20 ପର୍ବ। ଏଥିଉତ୍ତାରେ ସଦାପ୍ରଭୁ ଜିଓସୁଙ୍କୁ କହିଲେ, ତୁମେ ଇସ୍ରାଏଲ ସନ୍ତାନଗଣକୁ କୁହ, ଆମ୍ଭେ ମୂଷା ହାତରେ ଯେଉଁସବୁ ଆଶ୍ରୟ ନଗର ବିଷୟ ତୁମ୍ଭକୁ କହିଅଛୁ ତାହା ତୁମ୍ଭେମାନେ ଆପଣମାନଙ୍କ ପାଇଁ ନିରୂପଣ କର। ତହିଁରେ ଯେଉଁ ନରହତ୍ୟାକାରୀ ଭ୍ରାନ୍ତିରେ ଓ ଅଜ୍ଞାତସାରରେ କାହାକୁ ବଦ୍ଧ କରେ ସେ ସେଠାକୁ ପଳାଇ ଯାଇପାରିବ। ପୁଣି ସେହିସବୁ ନଗର ରକ୍ତର ପ୍ରତିହନ୍ତାଠାରୁ ତୁମମାନଙ୍କ ପ୍ରତି ଆଶ୍ରୟ ନଗର ହେବ, ଆଉ ତହିଁ ମଧ୍ୟରୁ କୌଣସି ନଗରକୁ ପଳାୟନକାରୀ ଲୋକ ନଗର ଦ୍ୱାରରେ ପ୍ରବେଶ ସ୍ଥାନରେ ଠିଆ ହୋଇ ନଗରର ପ୍ରାଚୀନମାନଙ୍କର କର୍ଣ୍ଣଗୋଚରରେ ଆପଣଙ୍କ କଥା କହିବ, ତେଣୁ ସେମାନେ ନଗର ମଧ୍ୟରେ ଆପଣମାନଙ୍କ ନିକଟକୁ ତାହାକୁ ଆଣି ଆପଣମାନଙ୍କ ମଧ୍ୟରେ ବାସ କରିବାକୁ ସ୍ଥାନ ଦେବେ। ପୁଣି ରକ୍ତର ପ୍ରତିହନ୍ତା ତାହା ପଛେ ପଛେ ଗୋଡ଼ାଇଲେ ସେମାନେ ନରହତ୍ୟାକାରୀକି ତାହା ହସ୍ତରେ ସମର୍ପଣ କରିବେ ନାହିଁ, କାରଣ ସେ ଅଜ୍ଞାତସାରରେ ଆପଣା ପ୍ରତିବାସୀକୁ ବଦ୍ଧ କରିଅଛି ଓ ସେ ପୂର୍ବରେ ତାହାକୁ ହିଂସା କରିନଥିଲା। ଏ ନିମନ୍ତେ ସେ ବିଚାରାର୍ଥେ ମଣ୍ଡଳୀ ସାକ୍ଷାତରେ ଠିଆ ହେବା ଯାଏ, ପୁଣି ସେହି ସମୟରେ ମହାଯାଜକର ମୃତ୍ୟୁ ହେବା ଯାଏ ସେ ସେହି ନଗରରେ ବାସ କରିବ। ତହିଁ ଉତ୍ତାରୁ ସେହି ନରହତ୍ୟାକାରୀ ଯେଉଁ ନଗରରୁ ପଳାୟନ କରିଥିଲା ଆପଣା ନିଜର ସେହି ନଗରକୁ ଓ ଆପଣା ନିଜ ଗୃହକୁ ଫେରିଆସିବ। ଏଣୁ ସେମାନେ ନପ୍ତାଲିର ପର୍ବତମୟ ଦେଶସ୍ଥ ଗାଲିଲିରେ କେଦାସ ଓ ଇଫ୍ରିୟମ୍ ପର୍ବତମୟ ଦେଶରେ ସିକ୍କିମ୍ ଓ ଜିହୁଦାର ପର୍ବତମୟ ଦେଶରେ କିରିୟଥବ୍ ଏହାକୁ ହିବ୍ରଣ କହନ୍ତି ପ୍ରତିଷ୍ଠା କଲେ। ପୁଣି ଜିରିଓ ନିକଟସ୍ଥ ଜର୍ଦ୍ଦନ ପୂର୍ବ ପାରିରେ ରୁବେନ୍ ବଂଶର ସମଭୂମି ପ୍ରାନ୍ତରରେ ବେତ୍ସର ଓ ଗାଦବଂଶର ଗିଲିୟଦରେ ରାମୋତ୍ ଓ ମନସୀ ବଂଶର ବାସନରେ ଗୋଲନ୍ ନିରୂପଣ କଲେ। କେହି ଭ୍ରାନ୍ତିରେ ନରହତ୍ୟା କଲେ ମଣ୍ଡଳୀ ସାକ୍ଷାତରେ ଠିଆ ହେବା ପର୍ଯ୍ୟନ୍ତ ସେହି ସ୍ଥାନକୁ ପଳାଇ ଯେପରି ରକ୍ତ ପ୍ରତିହନ୍ତାର ହସ୍ତରେ ନ ମରେ, ଏ ନିମନ୍ତେ ଇସ୍ରାଏଲ ସନ୍ତାନ ସମସ୍ତଙ୍କ ପାଇଁ ଓ ସେମାନଙ୍କ ମଧ୍ୟରେ ପ୍ରବାସକାରୀ ବିଦେଶୀ ଲୋକ ପାଇଁ ଏସବୁ ନଗର ନିରୂପିତ ହେଲା। ଜିଓସୁଅ 21 ପର୍ବ ଏଉତାରେ ଲେବୀୟମାନଙ୍କର ପିତୃଗୃହର ପ୍ରଧାନମାନେ ଇଲିଆସର ଯାଜକ ଓ ନୁନର ପୁତ୍ର ଜୁଓସୁଅ ଓ ଇସ୍ରାଏଲ ସନ୍ତାନମାନଙ୍କ ବଂଶ ସମୂହର ପିତୃଗୃହର ପ୍ରଧାନମାନଙ୍କ ନିକଟକୁ ଆସିଲେ ଆଉ ସେମାନେ କିଣାଳ ଦେଶସ୍ଥ ଶିଲୋ ନିକଟରେ ସେମାନଙ୍କୁ କହିଲେ ଆମ୍ଭ ନିମନ୍ତେ ବସତି ନଗର ଓ ପଶୁଗଣ ନିମନ୍ତେ ତହିଁର ତଳଭୂମି ଦେବା ପାଇଁ ସଦାପ୍ରଭୁ ମୋଷାଙ୍କ ଦ୍ୱାରା ଆଜ୍ଞା ଦେଇଥିଲେ। ତହିଁର ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଇସ୍ରାଏଲ ସନ୍ତାନଗଣ ଆପଣା ଆପଣା ଅଧିକାର ମଧ୍ୟରୁ ଲେବୀୟ ଲୋକମାନଙ୍କୁ ଏହି ଏହି ନଗର ଓ ତହିଁର ତଳଭୂମି ଦେଲେ। ତେଣୁ କହାତୀୟ ବଂଶ ନିମନ୍ତେ ବାଣ୍ଟ ଉଠିଲା। ଲେବୀୟମାନଙ୍କ ମଧ୍ୟରୁ ହାରଣ ଯାଜକର ସନ୍ତାନଗଣ ଗୁଲିବାଣ୍ଟ ଦ୍ୱାରା ଜିହୁଦା ବଂଶ ଓ ସିମିଓନ ବଂଶ ଓ ବିନ୍ୟାମିନ ବଂଶରୁ 13 ନଗର ପାଇଲେ। ପୁଣି କହାତର ଅବଶିଷ୍ଟ ସନ୍ତାନମାନେ ଗୁଲିବାଣ୍ଟ ଦ୍ୱାରା ଇଫ୍ରିୟମ ବଂଶର ସମସ୍ତ ବଂଶରୁ ଓ ଦାନ ବଂଶ ଓ ମନସିର ଅର୍ଦ୍ଧବଂଶରୁ 10 ନଗର ପାଇଲେ। ପୁଣି ଗୋର୍ସେନ ସନ୍ତାନଗଣ ଗୁଲିବାଣ୍ଟ ଦ୍ୱାରା ଇସାଖର ବଂଶର ସମସ୍ତ ବଂଶରୁ ଓ ଆସେର ବଂଶ ଓ ନପ୍ତାଲି ବଂଶ ଓ ବାସନସ୍ଥ ମନସିର ଅର୍ଦ୍ଧବଂଶରୁ 13 ନଗର ପାଇଲେ। ଆଉ ମରାରୀ ସନ୍ତାନଗଣ ଆପଣା ଆପଣା ବଂଶାନୁସାରେ ରୁବେନ ବଂଶ ଓ ଗାଦ ବଂଶ ଓ ସବଲୁନ ବଂଶରୁ 12 ନଗର ପାଇଲେ। ଏହି ରୂପେ ଇସ୍ରାଏଲ ସନ୍ତାନଗଣ ମୋଷାଙ୍କ ଦ୍ୱାରା ସଦାପ୍ରଭୁ ଯେ ରୂପେ ଆଜ୍ଞା ଦେଇଥିଲେ ତଦନୁସାରେ ଗୁଲିବାଣ୍ଟ କରି ଲେବୀୟ ଲୋକମାନଙ୍କୁ ଏହିସବୁ ନଗର ଓ ତହିଁର ତଳଭୂମି ଦେଲେ। ଆହୁରି ସେମାନେ ଜିଉଦା ସନ୍ତାନଗଣର ବଂଶରୁ ଓ ସିମିଓନ ସନ୍ତାନଗଣର ବଂଶରୁ ଏହିସବୁ ନଗର ଦେଲେ। ଏଠାରେ ସେସବୁର ନାମ ଲିଖିତ ଅଛି। ସେସବୁ ନଗର ଲେବି ସନ୍ତାନ କହାତ ବଂଶୀୟ ହାରଣ ସନ୍ତାନମାନଙ୍କର ହେଲା, କାରଣ ସେମାନଙ୍କର ପ୍ରଥମ ବାଣ୍ଟ ଥିଲା। ପୁଣି ସେମାନେ ସେମାନଙ୍କୁ ଜିହୁଦାର ପର୍ବତମୟ ଦେଶରେ କିରିୟଥବ ତହିଁ ଚତୁର୍ଦ୍ଦିଗସ୍ଥିତ ତଳଭୂମି ଦେଲେ। ଏହାକୁ ହିବ୍ରୋନ୍ କହନ୍ତି। ଅର୍ବ ଅନାକର ପିତା ଥିଲା। ମାତ୍ର ସେହି ନଗର କ୍ଷେତ୍ର ଓ ତହିଁର ଗ୍ରାମମାନ ଅଧିକାର କରିବା ପାଇଁ ସେମାନେ ଜିଫୁନିର ପୁତ୍ର କାଲେବ୍କୁ ଦେଲେ। ପୁଣି ହାରଣ ଯାଜକଙ୍କର ସନ୍ତାନଗଣକୁ ସେମାନେ ନରହତ୍ୟାକାରୀର ଆଶ୍ରୟ ନଗର ହିବ୍ରୋନ୍ ଓ ତହିଁ ତଳଭୂମି ଲିବ୍ନା ଓ ତହିଁ ତଳଭୂମି ଜତିର୍ ଓ ତହିଁ ତଳଭୂମି ଇଷ୍ଟମୟ ଓ ତହିଁ ତଳଭୂମି ଲାହୋନ୍ ଓ ତହିଁ ତଳଭୂମି ଦବିର୍ ତହିଁ ତଳଭୂମି ଏନ୍ ଓ ତହିଁ ତଳଭୂମି ଜୁଟା ଓ ତହିଁ ତଳଭୂମି ବେତ୍ସେସମ୍ ଓ ତହିଁ ତଳଭୂମି ଏହି ଦୁଇ ବଂଶରୁ ଏହି 9 ନଗର ଦେଲେ। ପୁଣି ବିନ୍ୟାମିନ ବଂଶରୁ ଗିବିୟନ୍ ଓ ତହିଁ ତଳଭୂମି ଗେବା ଓ ତହିଁ ତଳଭୂମି ଅନାଥତ୍ ଓ ତହିଁ ତଳଭୂମି ଅଲମୋନ୍ ଓ ତହିଁ ତଳିଭୂମି 4 ନଗର। ହାରଣଙ୍କର ସନ୍ତାନ ଯାଜକମାନଙ୍କର ସର୍ବସୁଦ୍ଧା ତଳିଭୂମି ସମେତ 13 ନଗର ହେଲା। ଆଉ କହାତର ଅବଶିଷ୍ଟ ସନ୍ତାନଗଣ ଅର୍ଥାତ୍ କହାତ ସନ୍ତାନ ଲେବୀୟମାନଙ୍କର ବଂଶ ସମୂହ ଇଫ୍ରିୟମ ବଂଶରୁ ଆପଣାମାନଙ୍କର ନଗର ବାଣ୍ଟ ପାଇଲେ। ପୁଣି ଇସ୍ରାଏଲ ସନ୍ତାନଗଣ ସେମାନଙ୍କୁ ଇଫ୍ରିୟମ ପର୍ବତମୟ ଦେଶାନ୍ତର୍ଗତ ନରହତ୍ୟାକାରୀର ଆଶ୍ରୟ ନଗର ସିକ୍କିମ୍ ଓ ତହିଁ ତଳିଭୂମି ଗେସର ଓ ତହିଁ ତଳିଭୂମି କିପ୍ସିଏମ୍ ଓ ତହିଁ ତଳିଭୂମି ବେଥହାରଣ ଓ ତହିଁ ତଳିଭୂମି ଏହି 4 ନଗର ଦେଲେ। ପୁଣି ଦାନବଂଶରୁ ଇଲତ୍କିକ୍ ଓ ତହିଁ ତଳିଭୂମି ଗିଦ୍ଥୋନ୍ ଓ ତହିଁ ତଳିଭୂମି ଅୟାଲୋନ୍ ଓ ତହିଁ ତଳିଭୂମି ଗାଥିଲିମୋନ୍ ଓ ତହିଁ ତଳିଭୂମି ଏହି 4 ନଗର ଦେଲେ। ଆଉ ମନସିର ଅର୍ଦ୍ଧବଂଶରୁ ତାନକ୍ ଓ ତହିଁ ତଳିଭୂମି ଗାର୍ଥ୍ରିମୋନ୍ ଓ ତହିଁ ତଳିଭୂମି ଏହି 2 ନଗର ଦେଲେ। କହାତର ଅବଶିଷ୍ଟ ସନ୍ତାନମାନଙ୍କ ବଂଶର ସର୍ବସୁଦ୍ଧା ତଳିଭୂମି ସମେତ 10 ନଗର ହେଲା। ପୁଣି ସେମାନେ ଲେବି ବଂଶୀୟ ଗାର୍ସନ ସନ୍ତାନମାନଙ୍କୁ ମନସିର ଅର୍ଦ୍ଧବଂଶରୁ ବାସନ ଅନ୍ତର୍ଗତ ନରହତ୍ୟାକାରୀର ଆଶ୍ରୟ ନଗର ଗୋଲନ୍ ଓ ତହିଁ ତଳିଭୂମି ବିଷ୍ଟାରା ଓ ତହିଁ ତଳିଭୂମି ଏହି 2 ନଗର ଦେଲେ। ପୁଣି ଇସାକର ବଂଶରୁ କିସିଓନ୍ ତହିଁ ତଳିଭୂମି ଦାବଦ୍ରତ୍ ଓ ତହିଁ ତଳିଭୂମି ଜିମୁତ ଓ ତହିଁ ତଳିଭୂମି ଏନ୍ ଗନ୍ନିମ୍ ଓ ତହିଁ ତଳିଭୂମି ଏହି 4 ନଗର ଦେଲେ। ଆଉ ଆସେର ବଂଶରୁ ମିଶାଲ ଓ ତହିଁ ତଳିଭୂମି ଅବଦୋନ୍ ଓ ତହିଁ ତଳିଭୂମି ହିଲକତ୍ ଓ ତହିଁ ତଳିଭୂମି ରାହବ ଓ ତହିଁ ତଳିଭୂମି ଏହି 4 ନଗର ଦେଲେ। ନପ୍ତାଲି ବଂଶରୁ ଗାଲିଲି ଅନ୍ତର୍ଗତ ନରହତ୍ୟାକାରୀର ଆଶ୍ରୟ ନଗର କେଦସ୍ ଓ ତହିଁ ତଳିଭୂମି ହମତ୍ ଦୋର୍ ତହିଁ ତଳିଭୂମି କର୍ତ୍ତନ୍ ତହିଁ ତଳିଭୂମି ଏହି 3 ନଗର ଦେଲେ। ଆପଣା ଆପଣା ବଂଶାନୁସାରେ ଗର୍ଷଣୀୟ ଲୋକମାନେ ସର୍ବସୁଦ୍ଧା ତଳିଭୂମି ସମେତ 13 ନଗର ପାଇଲେ। ଏ ଉତ୍ତାରେ ସେମାନେ ମରାରୀ ସନ୍ତାନଗଣର ବଂଶାନୁସାରେ ଅବଶିଷ୍ଟ ଲେବୀୟ ଲୋକମାନଙ୍କୁ ସବଲୁନ୍ ବଂଶରୁ ଜଗ୍ନିୟାମ୍ ଓ ତହିଁ ତଳିଭୂମି କାର୍ତ୍ତା, ତହିଁ ତଳିଭୂମି ଦିମ୍ନା ଓ ତହିଁ ତଳିଭୂମି ନହଲୋଲ, ତହିଁ ତଳିଭୂମି ଏହି ଚାରି ନଗର ଦେଲେ। ପୁଣି ରୁବେନ ବଂଶରୁ ବେତସର ଓ ତହିଁ ତଳିଭୂମି, ଜହସ ଓ ତହିଁ ତଳିଭୂମି, କଦମୋତ ତହିଁ ତଳିଭୂମି, ମେଫାତ ଓ ତହିଁ ତଳିଭୂମି ଏହି ଚାରି ନଗର ଦେଲେ। ଆଉ ଗାଦ ବଂଶରୁ ଗିଲିୟଦ ଅନ୍ତର୍ଗତ ନରହତ୍ୟାକାରୀ ଆଶ୍ରୟ ନଗର ରାମୋତ ଓ ତହିଁ ତଳିଭୂମି, ମହାନୈମ ଓ ତହିଁ ତଳିଭୂମି, ହିସ୍ବୋନ ତହିଁ ତଳିଭୂମି, ଜାସେର ଓ ତହିଁ ତଳିଭୂମି ସର୍ବସୁଦ୍ଧା ଚାରି ନଗର ଦେଲେ। ଏହି ରୂପେ ଲେବୀୟମାନଙ୍କର ଅବଶିଷ୍ଟ ବଂଶ ଅର୍ଥାତ୍ ମରାରୀ ସନ୍ତାନଗଣର ଆପଣ ଆପଣା ବଂଶାନୁସାରେ ଏହିସବୁ ନଗର ହେଲା। ସେମାନଙ୍କ ବାଣ୍ଟରେ ବାର ନଗର ପଡ଼ିଲା। ଇସ୍ରାଏଲ ସନ୍ତାନଗଣର ଅଧିକାର ମଧ୍ୟରେ ସର୍ବସୁଦ୍ଧା ତଳିଭୂମି ସହିତ 48 ନଗର ଲେବୀୟମାନଙ୍କର ହେଲା। ଏହି ପ୍ରତ୍ୟେକ ନଗରର ଚାରିଆଡ଼େ ତଳିଭୂମି ଥିଲା। ଏହି ରୂପେ ଏହି ସମସ୍ତ ନଗର ଥିଲା। ସଦାପ୍ରଭୁ ଇସ୍ରାଏଲମାନଙ୍କୁ ଯେ ଯେ ଦେଶ ଦେବାକୁ ସେମାନଙ୍କ ପୂର୍ବପୁରୁଷଗଣ ନିକଟରେ ଶପଥ କରିଥିଲେ ସେ ସମସ୍ତ ଦେଶ ସେ ସେମାନଙ୍କୁ ଦେଲେ। ପୁଣି ସେମାନେ ତାହା ଅଧିକାର କରି ତହିଁ ମଧ୍ୟରେ ବାସ କଲେ। ଆଉ ସଦାପ୍ରଭୁ ସେମାନଙ୍କ ପୂର୍ବପୁରୁଷଗଣ ନିକଟରେ କୃତ ଆପଣା ସମସ୍ତ ଶପଥ ଅନୁସାରେ ଚାରିଆଡ଼େ ସେମାନଙ୍କୁ ବିଶ୍ରାମ ଦେଲେ। ପୁଣି ସେମାନଙ୍କ ଶତ୍ରୁମାନଙ୍କ ମଧ୍ୟରୁ କେହି ସେମାନଙ୍କ ସମ୍ମୁଖରେ ଠିଆ ହୋଇପାରିଲା ନାହିଁ। ସଦାପ୍ରଭୁ ସେମାନଙ୍କ ସମସ୍ତ ଶତ୍ରୁଙ୍କୁ ସେମାନଙ୍କ ହସ୍ତରେ ସମର୍ପଣ କଲେ। ସଦାପ୍ରଭୁ ଇସ୍ରାଏଲ ବଂଶକୁ ଯେ ଯେ ମଙ୍ଗଳର କଥା କହିଥିଲେ ତହିଁ ମଧ୍ୟରୁ ଗୋଟିଏ ମାତ୍ର କଥା ବିଫଳ ହେଲା ନାହିଁ, ସବୁ ସଫଳ ହେଲା। ଯୋଶୁଅ 22 ପର୍ବ। ଏଥି ଉତ୍ତରେ ଯୋଶୁଅ ରୁବେନୀୟ ଓ ଗାଦୀୟ ବଂଶକୁ ଓ ମନସ୍ସିର ଅର୍ଦ୍ଧବଂଶକୁ ଡାକି ସେମାନଙ୍କୁ କହିଲେ, ସଦାପ୍ରଭୁଙ୍କ ସେବକ ମୋସା ତୁମ୍ଭମାନଙ୍କୁ ଯେ ଯେ ଆଜ୍ଞା ଦେଇଥିଲେ ସେସବୁ ତୁମେମାନେ ପାଳନ କରିଅଛ। ପୁଣି ଆମ୍ଭେ ତୁମ୍ଭମାନଙ୍କୁ ଯେ ଯେ ଆଜ୍ଞା ଦେଉଅଛୁ ସେସବୁରେ ତୁମେମାନେ ଆମ୍ଭର ଅବଶୁଣିଅଛ। ତୁମେମାନେ ବହୁ ଦିନାବଧି ଆଜି ପର୍ଯ୍ୟନ୍ତ ଆପଣା ଆପଣା ଭାତୃଗଣକୁ ତ୍ୟାଗ କରିନାହ, ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ଆଜ୍ଞା ପାଳନ କରିଅଛ। ଏବେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଆପଣା ପ୍ରତିଜ୍ଞା ଅନୁସାରେ ତୁମ୍ଭମାନଙ୍କର ଭାତୃଗଣକୁ ବିଶ୍ରାମ ଦେଇଅଛନ୍ତି। ଏ ନିମନ୍ତେ ସଦାପ୍ରଭୁଙ୍କ ସେବକ ମୂଷା ଜର୍ଦ୍ଦନ ସେପାରିରେ ତୁମ୍ଭମାନଙ୍କୁ ଯେଉଁ ଅଧିକାର ଦେଇଅଛନ୍ତି, ତୁମେମାନେ ଏବେ ଆପଣମାନଙ୍କ ସହିତ ସେହି ଅଧିକୃତ ଦେଶକୁ ଓ ଆପଣାପଣା ତମ୍ବୁକୁ ଫେରିଯାଅ। ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ପ୍ରେମ କରିବାକୁ ଓ ତାହାଙ୍କର ସମସ୍ତ ପଥରେ ଗମନ କରିବାକୁ ଓ ତାହାଙ୍କ ଆଜ୍ଞା ପାଳନ କରିବାକୁ ଓ ତାହାଙ୍କଠାରେ ଆସକ୍ତ ରହିବାକୁ ଓ ସମସ୍ତ ହୃଦୟ ଓ ସମସ୍ତ ପ୍ରାଣ ସହିତ ତାହାଙ୍କୁ ସେବା କରିବାକୁ ସଦାପ୍ରଭୁଙ୍କ ସେବକ ମୂଷା ତୁମ୍ଭମାନଙ୍କୁ ଯେ ଯେ ଆଜ୍ଞା ଓ ବ୍ୟବସ୍ଥା ଦେଇଅଛନ୍ତି ତାହାସବୁ ପାଳନ କରିବାକୁ ଅତିଶୟ ଯତ୍ନବାନ ହୁଅ। ଏଥିଉତ୍ତାରେ ଯୋଶୁଅ ସେମାନଙ୍କୁ ଆଶୀର୍ବାଦ କରି ବିଦାୟ କଲେ। ତହିଁରେ ସେମାନେ ଆପଣା ଆପଣା ତମ୍ବୁକୁ ପ୍ରସ୍ଥାନ କଲେ। ମୂଷା ମନସ୍ସିର ଅର୍ଦ୍ଧବଂଶକୁ ବାସନର ଅଧିକାର ଦେଇଥିଲେ, ମାତ୍ର ଅନ୍ୟ ଅର୍ଦ୍ଧବଂଶକୁ ଯୋଶୁଅର ଜର୍ଦ୍ଦନର ପଶ୍ଚିମ ପାରିରେ ସେମାନଙ୍କ ଭାତୃଗଣ ମଧ୍ୟରେ ଅଧିକାର ଦେଲେ। ଆହୁରି ସେମାନଙ୍କୁ ଆପଣା ଆପଣା ତମ୍ବୁକୁ ବିଦାୟ କରିବା ସମୟରେ ଯୋଶୁଅ ଆଶୀର୍ବାଦ କରି ସେମାନଙ୍କୁ କହିଲେ, ତୁମେମାନେ ପ୍ରଚୁର ସମ୍ପତ୍ତି ଓ ପଲପଲ ପଶୁ, ରୂପା ସୁନା ଓ ପିତ୍ତଳ ଓ ଲୁହା ଓ ଅପାର ବସ୍ତ୍ର ସଙ୍ଗେ ନେଇ ଆପଣା ଆପଣା ତମ୍ବୁକୁ ଫେରିଯାଅ। ଆପଣା ଶତ୍ରୁମାନଙ୍କଠାରୁ ଲୁଟିତ ଦ୍ରବ୍ୟ ଆପଣା ଆପଣା ଭାତୃଗଣ ମଧ୍ୟରେ ବିଭାଗ କର। ତହିଁରେ ରୁବେନ ସନ୍ତାନଗଣ ଓ ଗାଦ ସନ୍ତାନଗଣ ଓ ମନସ୍ସିର ଅର୍ଦ୍ଧବଂଶ କିଣାଣ ଦେଶାନ୍ତରଗତ ସିଲୋଠାରେ ଇସ୍ରାଏଲ ସନ୍ତାନଗଣ ନିକଟରୁ ବିଦାୟ ନେଇ ମୂଷାଙ୍କ ଦ୍ୱାରା ସଦାପ୍ରଭୁଙ୍କ ଦତ୍ତ ଆଜ୍ଞା ଅନୁସାରେ ସେମାନେ ଜହିଁର ଅଧିକାରୀ ହୋଇଥିଲେ, ଆପଣମାନଙ୍କର ସେହି ଅଧିକୃତ ଗିଲିୟଦ ଦେଶକୁ ଫେରିଗଲେ। ପୁଣି ଯେତେବେଳେ ରୁବେନ ସନ୍ତାନଗଣ ଓ ଗାଦ ସନ୍ତାନଗଣ ଓ ମନସ୍ସିର ଅର୍ଦ୍ଧବଂଶ କିଣାଣ ଦେଶାନ୍ତର୍ଗତ ଜର୍ଦ୍ଦନ ସୀମାରେ ଉପସ୍ଥିତ ହେଲେ, ସେତେବେଳେ ସେମାନେ ସେଠାରେ ଜର୍ଦ୍ଦନ ନିକଟରେ ଗୋଟିଏ ଯଜ୍ଞବେଦୀ ନିର୍ମାଣ କଲେ। ସେହି ବେଦୀ ଦେଖିବାକୁ ବଡ଼। ଏଉତାରେ ଇସ୍ରାଏଲ ସନ୍ତାନଗଣ ଏହି କଥା ଶୁଣିଲେ, ଦେଖ ରୁବେନ ସନ୍ତାନଗଣ ଓ ଗାଦ ସନ୍ତାନଗଣ ଓ ମନସ୍ସିର ଅର୍ଦ୍ଧବଂଶ ଇସ୍ରାଏଲମାନଙ୍କର ଅଧିକୃତ ପାର୍ଶ୍ୱରେ ଜର୍ଦ୍ଦନ ସୀମାନ୍ତଗତ କିଣାଣ ଦେଶର ଆଗରେ ଏକ ଯଜ୍ଞବେଦୀ ନିର୍ମାଣ କରିଅଛନ୍ତି। ତେଣୁ ଇସ୍ରାଏଲ ସନ୍ତାନଗଣ ଯେତେବେଳେ ଏହି କଥା ଶୁଣିଲେ, ସେତେବେଳେ ସେମାନଙ୍କ ପ୍ରତିକୂଳରେ ଯୁଦ୍ଧକୁ ଯିବା ପାଇଁ ଇସ୍ରାଏଲ ସନ୍ତାନଗଣର ସମଗ୍ର ମଣ୍ଡଳୀ ସିଲୋରେ ଏକତ୍ରିତ ହେଲେ। ଅନନ୍ତର ଇସ୍ରାଏଲ ସନ୍ତାନମାନେ ରୁବେନ ସନ୍ତାନଗଣ ଓ ଗାଦ ସନ୍ତାନଗଣ ଓ ମନସ୍ସିର ଅର୍ଦ୍ଧବଂଶ ନିକଟକୁ ଇଲିଆସର ଯାଜକର ପୁତ୍ର ପିନହସକୁ ଓ ତାହା ସଙ୍ଗେ ଇସ୍ରାଏଲର ପ୍ରତ୍ୟେକ ବଂଶରୁ ଏକ ଏକ ପିତୃଗୃହାବଧି ଏ ରୂପେ 10 ଅଧିପତି ଗିଲିୟଦ ଦେଶକୁ ପଠାଇଲେ। ସେମାନେ ଇସ୍ରାଏଲର ସହସ୍ର ସହସ୍ର ମଧ୍ୟରେ ଆପଣା ଆପଣା ପିତୃଗୃହର ପ୍ରଧାନ ଥିଲେ, ତେଣୁ ସେମାନେ ଗିଲିୟଦ ଦେଶରେ ରୁବେନ ସନ୍ତାନଗଣ ଓ ଗାଦ ସନ୍ତାନଗଣ ଓ ମନସିର ଅର୍ଦ୍ଧବଂଶ ନିକଟକୁ ଆସି ସେମାନଙ୍କୁ କହିଲେ, ସଦାପ୍ରଭୁଙ୍କ ସମଗ୍ର ମଣ୍ଡଳୀ ଏ ରୂପେ କହନ୍ତି, ଆଜି ସଦାପ୍ରଭୁଙ୍କ ବିଦ୍ରୋହୀ ହେବା ନିମନ୍ତେ ଆପଣମାନଙ୍କ ପାଇଁ ଏକ ଯଜ୍ଞବେଦୀ ନିର୍ମାଣ କରି ତୁମ୍ଭେମାନେ ସଦାପ୍ରଭୁଙ୍କର ଅନୁସରଣରୁ ବିମୁଖ ହୋଇ ଇସ୍ରାଏଲର ପରମେଶ୍ୱରଙ୍କ ନିକଟରେ ଏହି ଯେ ସତ୍ୟ ଲଙ୍ଘନ କରିଅଛ, ଇଏ କ'ଣ? ପିଓର ବିଷୟକ ଯେଉଁ ଅପରାଧ ସକାଶୁ ସଦାପ୍ରଭୁଙ୍କ ମଣ୍ଡଳୀ ମଧ୍ୟରେ ମହାମାରୀ ହେଲେ ହେଁ, ତହିଁରୁ ଆମ୍ଭେମାନେ ଆଜି ପର୍ଯ୍ୟନ୍ତ ଆପଣମାନଙ୍କୁ ପରିଷ୍କୃତ କରିପାରିନାହୁଁ, ଏହାକି ଆମ୍ଭମାନଙ୍କ ନିମନ୍ତେ ଯଥେଷ୍ଟ ନୁହେଁ ଯେ ଆଜି ତୁମ୍ଭମାନେ ସଦାପ୍ରଭୁଙ୍କ ଅନୁସରଣରୁ ବିମୁଖ ହେଉଅଛ? ତୁମେମାନେ ଆଜି ସଦାପ୍ରଭୁଙ୍କର ବିଦ୍ରୋହୀ ହେଲେ ସେ କାଲି ଇସ୍ରାଏଲର ସମଗ୍ର ମଣ୍ଡଳୀ ଉପରେ କ୍ରୋଧ କରିବେ। ଯେବେ ତୁମ୍ଭମାନଙ୍କର ଅଧିକାର ଦେଶ ଅଶୁଚି ହୁଏ, ତେବେ ପାର ହୋଇ ଯେଉଁ ସ୍ଥାନରେ ସଦାପ୍ରଭୁଙ୍କ ଆବାସ ବାସ କରେ, ସଦାପ୍ରଭୁଙ୍କର ସେହି ଅଧିକାର ଦେଶକୁ ଆସ ଓ ଆମ୍ଭମାନଙ୍କ ମଧ୍ୟରେ ଅଧିକାର ଗ୍ରହଣ କର। ମାତ୍ର ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱରଙ୍କର ଯଜ୍ଞବେଦୀ ଛଡ଼ା ଆପଣାମାନଙ୍କ ନିମନ୍ତେ ଏକ ଯଜ୍ଞବେଦୀ ନିର୍ମାଣ କରି ସଦାପ୍ରଭୁଙ୍କର ବିଦ୍ରୋହୀ ନ ହୁଅ, କି ଅବା ଆମ୍ଭମାନଙ୍କର ବିଦ୍ରୋହୀ ନ ହୁଅ। ସେରହର ପୁତ୍ର ଆଖେନ୍ ବର୍ଜିତ ବସ୍ତୁ ବିଷୟରେ ସତ୍ୟ ଲଙ୍ଘନ କରନ୍ତେ, ଇସ୍ରାଏଲର ସମଗ୍ର ମଣ୍ଡଳୀ ଉପରେ କି କ୍ରୋଧ ପଡ଼ିଲା ନାହିଁ? ଆଉ ସେ ବ୍ୟକ୍ତି ଆପଣା ଅପରାଧରେ ଏକାକୀ ବିନଷ୍ଟ ହେଲା ନାହିଁ? ତହିଁରେ ରୁବେନ ସନ୍ତାନଗଣ ଓ ଗାଦ ସନ୍ତାନଗଣ ଓ ମନସିର ଅର୍ଦ୍ଧବଂଶ ଇସ୍ରାଏଲୀୟ ସହସ୍ର ସହସ୍ରର ପ୍ରଧାନମାନଙ୍କୁ ଉତ୍ତର ଦେଇ କହିଲେ, ପରମେଶ୍ୱର ସଦାପ୍ରଭୁ ପରମେଶ୍ୱର, ପରମେଶ୍ୱର ସଦାପ୍ରଭୁ ପରମେଶ୍ୱର, ସେ ଜାଣନ୍ତି ଓ ଇସ୍ରାଏଲ ମଧ୍ୟ ଜାଣିବ। ଯେବେ ଏହା ବିଦ୍ରୋହ ଭାବରେ ଅବା ହୋଇଥାଏ, ସଦାପ୍ରଭୁଙ୍କ ନିକଟରେ ସତ୍ୟ ଲଙ୍ଘନ ଭାବରେ ହୋଇଥାଏ, ତେବେ ତୁମେ ଆଜି ଆମ୍ଭମାନଙ୍କୁ ରକ୍ଷା ନ କର। ଯେବେ ସଦାପ୍ରଭୁଙ୍କ ଅନୁସରଣରୁ ବିମୁଖ ହେବା ପାଇଁ ଅବା ଏହି ଯଜ୍ଞବେଦୀ ଉପରେ ହୋମ କି ଭକ୍ଷ୍ୟ, ନୈବେଦ୍ୟ କି ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବା ପାଇଁ ତାହା ନିର୍ମାଣ କରିଥାଉ, ତେବେ ସଦାପ୍ରଭୁ ସ୍ୱୟଂ ତହିଁର ପ୍ରତିଫଳ ଦିଅନ୍ତୁ। ବରଂ ଆମ୍ଭେମାନେ ଚିନ୍ତାଶୀଳ ହୋଇ ଓ ବିଚାର କରି ଏହା କରିଅଛୁ। ଆସନ୍ତା ସମୟରେ କେଜାଣି ତୁମ୍ଭମାନଙ୍କର ସନ୍ତାନମାନେ ଆମ୍ଭମାନଙ୍କର ସନ୍ତାନମାନଙ୍କୁ କହିବେ, ସଦାପ୍ରଭୁ ଇସ୍ରାଏଲ ପରମେଶ୍ୱରଙ୍କ ସଙ୍ଗେ ତୁମ୍ଭମାନଙ୍କର କି ସମ୍ପର୍କ ଅଛି? କାରଣ ହେ ରୁବେଲ ସନ୍ତାନଗଣ, ହେ ଗାଦ ସନ୍ତାନଗଣ, ସଦାପ୍ରଭୁ ଆମ୍ଭ ଓ ତୁମ୍ଭ ମଧ୍ୟରେ ଜର୍ଦ୍ଦନକୁ ସୀମା କରିଅଛନ୍ତି। ସଦାପ୍ରଭୁଙ୍କଠାରେ ତୁମ୍ଭମାନଙ୍କର କୌଣସି ଅଂଶ ନାହିଁ। ଏ ରୂପେ ତୁମ୍ଭମାନଙ୍କର ସନ୍ତାନଗଣ କେଜାଣି ଆମ୍ଭମାନଙ୍କ ସନ୍ତାନଗଣକୁ ସଦାପ୍ରଭୁ ଭୟ କରିବାରୁ କ୍ଷାନ୍ତ କରାଇବେ। ଏହେତୁ ଆମ୍ଭେମାନେ କହିଲୁ, ଆସ ଆମେମାନେ ଏକ ବେଦୀ ନିର୍ମାଣ କରିବାକୁ ଉଦ୍ୟୋଗ କରୁ, ହୋମ କି ବଳିଦାନ ନିମନ୍ତେ ନୁହେଁ, ମାତ୍ର ଆମ୍ଭେମାନେ ଯେ ହୋମ ଓ ବଳି ଓ ମଙ୍ଗଳାର୍ଥକ ଉପହାର ଦ୍ୱାରା ସଦାପ୍ରଭୁଙ୍କ ସମ୍ମୁଖରେ ସେବା କରିପାରୁ, ଏଥିପାଇଁ ତାହା ତୁମ୍ଭମାନଙ୍କ ଓ ଆମ୍ଭମାନଙ୍କ ମଧ୍ୟରେ, ପୁଣି ଆମ୍ଭମାନଙ୍କ ଭବିଷ୍ୟତ ପୁରୁଷ ମଧ୍ୟରେ ଏକ ସାକ୍ଷୀ ହେବ। ତହିଁରେ ସଦାପ୍ରଭୁଙ୍କଠାରେ ତୁମ୍ଭମାନଙ୍କର କୌଣସି ଅଂଶ ନାହିଁ। ଏପରି କଥା ଆସନ୍ତା କାଳରେ ତୁମ୍ଭମାନଙ୍କର ସନ୍ତାନଗଣ ଆମ୍ଭମାନଙ୍କ ସନ୍ତାନଗଣକୁ କହିପାରିବେ ନାହିଁ। ଆହୁରି ଆମ୍ଭେମାନେ କହିଲୁ, ସେମାନେ ଯେବେ ଆମ୍ଭମାନଙ୍କୁ କି ଆମ୍ଭମାନଙ୍କ ଭବିଷ୍ୟତ ପୁରୁଷକୁ ଏ ରୂପେ କଥା କହିବେ, ତେବେ ଆମ୍ଭେମାନେ କହିବୁ, ସଦାପ୍ରଭୁଙ୍କର ଯଜ୍ଞବେଦୀର ଆଦର୍ଶ ଦେଖ, ଏହା ଆମ୍ଭମାନଙ୍କର ପୂର୍ବପୁରୁଷମାନେ ନିର୍ମାଣ କରିଅଛନ୍ତି, ହୋମ କି ବଳିଦାନାର୍ଥେ ନୁହେଁ, ମାତ୍ର ଆମ୍ଭମାନଙ୍କ ଓ ତୁମ୍ଭମାନଙ୍କ ମଧ୍ୟରେ ଏହା ଏକ ସାକ୍ଷୀ ଅଟେ। ଆମ୍ଭେମାନେ ଯେ ହୋମ କି ଭକ୍ଷ୍ୟ ନୈବେଦ୍ୟ ଓ ବଳିଦାନ ନିମନ୍ତେ ଆମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କର ଆବାସ ସମ୍ମୁଖସ୍ଥିତ ତାହାଙ୍କ ଯଜ୍ଞବେଦୀ ଛଡ଼ା ଅନ୍ୟ ଯଜ୍ଞବେଦୀ ନିର୍ମାଣ କରି ସଦାପ୍ରଭୁଙ୍କର ବିଦ୍ରୋହୀ ହେବୁ କି? କି ଆଜି ସଦାପ୍ରଭୁଙ୍କ ଅନୁସରଣରୁ ବିମୁଖ ହେବୁ, ଏହା ଦୂରେ ଥାଉ। ସେତେବେଳେ ରୁବେନ ସନ୍ତାନଗଣ ଓ ଗାଦ ସନ୍ତାନଗଣ ଓ ମନସି ସନ୍ତାନଗଣ ଯାହା କହିଲେ ତାହା ଶୁଣି ପିନହସ୍ ଓ ଯାଜକ ଓ ତାହାର ସଙ୍ଗୀ ମଣ୍ଡଳୀର ଅଧିପତିମାନେ ଓ ଇସ୍ରାଏଲ ସହସ୍ର ସହସ୍ର ପ୍ରଧାନମାନେ ସନ୍ତୁଷ୍ଟ ହେଲେ। ପୁଣି ଇଲିଆସର ଯାଜକର ପୁତ୍ର ପିନହସ୍ ରୁବେନ ସନ୍ତାନଗଣକୁ ଓ ଗାଦ ସନ୍ତାନଗଣକୁ ଓ ମନସି ସନ୍ତାନଗଣକୁ କହିଲା, ସଦାପ୍ରଭୁ ଯେ ଆମ୍ଭମାନଙ୍କ ମଧ୍ୟରେ ଅଛନ୍ତି, ଏହା ଆମ୍ଭେମାନେ ଆଜି ଜାଣିଲୁ, ଯେହେତୁ ଆମ୍ଭେମାନେ ସଦାପ୍ରଭୁଙ୍କ ନିକଟରେ ସତ୍ୟ ଲଙ୍ଘନ କରିନାହୁଁ। ଏବେ ତୁମ୍ଭେମାନେ ଇସ୍ରାଏଲ ସନ୍ତାନଗଣକୁ ସଦାପ୍ରଭୁଙ୍କ ହସ୍ତରୁ ଉଦ୍ଧାର କଲ, ତେଣୁ ଇଲିଆସର ଯାଜକର ପୁତ୍ର ପିନହସ୍ ଓ ଅଧିପତିମାନେ ରୁବେନ ସନ୍ତାନଗଣ ଓ ଗାଦ ସନ୍ତାନଗଣ ନିକଟରୁ ଗିଲିୟଦ ଦେଶରୁ ବାହାରି କିଣାଣ ଦେଶକୁ ଇସ୍ରାଏଲ ସନ୍ତାନଗଣ ନିକଟକୁ ଫେରିଯାଇ ସେମାନଙ୍କୁ ସମ୍ବାଦ ଦେଲେ। ତହିଁରେ ଇସ୍ରାଏଲ ସନ୍ତାନଗଣ ସେହି କଥାରେ ସନ୍ତୁଷ୍ଟ ହେଲେ। ପୁଣି ଇସ୍ରାଏଲ ସନ୍ତାନଗଣ ପରମେଶ୍ୱରଙ୍କର ଧନ୍ୟବାଦ କଲେ, ଆଉ ରୁବେନ ସନ୍ତାନଗଣର ଓ ଗାଦ ସନ୍ତାନଗଣର ବସତି ଦେଶ ବିନାଶ କରିବା ପାଇଁ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧକୁ ଯିବା କଥା ଆଉ କହିଲେ ନାହିଁ। ଏ ଉତ୍ତାରେ ରୁବେନ ସନ୍ତାନମାନେ ଓ ଗାଦ ସନ୍ତାନମାନେ ସେହି ବେଦୀର ନାମ ଏଦ୍ ସାକ୍ଷୀ ରଖିଲେ, କାରଣ ସେମାନେ କହିଲେ, ସଦାପ୍ରଭୁ ଯେ ପରମେଶ୍ୱର ଅଟନ୍ତି, ଆମ୍ଭମାନଙ୍କ ମଧ୍ୟରେ ଏଥିର ସାକ୍ଷୀ ଏହି। ଜୀବସୁଅ 23 ପର୍ବ। ଅନନ୍ତର ବହୁଦିନ ଉତ୍ତାରେ ସଦାପ୍ରଭୁ ଇସ୍ରାଏଲମାନଙ୍କୁ ସେମାନଙ୍କ ଚତୁର୍ଦ୍ଦିଗସ୍ଥିତ ସମସ୍ତ ଶତ୍ରୁମାନଙ୍କଠାରୁ ବିଶ୍ରାମ ଦିଅନ୍ତେ, ପୁଣି ଜୀବସୁଅ ବୃଦ୍ଧ ଓ ଗତ ବୟସ୍କ ହୁଅନ୍ତେ। ଏପରି ଘଟିଲା ଯେ ଜୀବସୁଅ ସମସ୍ତ ଇସ୍ରାଏଲକୁ, ସେମାନଙ୍କ ପ୍ରାଚୀନବର୍ଗଙ୍କୁ ଓ ସେମାନଙ୍କ ପ୍ରଧାନମାନଙ୍କୁ, ପୁଣି ସେମାନଙ୍କ ବିଚାରକର୍ତ୍ତା ଓ ଅଧ୍ୟକ୍ଷମାନଙ୍କୁ ଡକାଇ ସେମାନଙ୍କୁ କହିଲେ, ମୁଁ ବୃଦ୍ଧ ଓ ଗତ ବୟସ୍କ ହେଲି, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କ ସକାଶୁ ଏହିସବୁ ଦେଶୀୟମାନଙ୍କ ପ୍ରତି ଯାହା ଯାହା କରିଅଛନ୍ତି ତାହା ସବୁ ତୁମ୍ଭେମାନେ ଦେଖିଅଛ, କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଆପେ ତୁମ୍ଭମାନଙ୍କ ପକ୍ଷରେ ଯୁଦ୍ଧ କରିଅଛନ୍ତି। ଦେଖ, ଜର୍ଦ୍ଦନ ଅବଧି ସୂର୍ଯ୍ୟାସ୍ତ ଦିଗରେ ମହାସମୁଦ୍ର ପର୍ଯ୍ୟନ୍ତ ଯେ ସମସ୍ତ ଦେଶୀୟମାନଙ୍କୁ ମୁଁ ଉଚ୍ଛିନ୍ନ କରିଅଛି, ଆଉ ଯେଉଁ ଦେଶୀୟମାନେ ଅବଶିଷ୍ଟ ଅଛନ୍ତି ସେମାନଙ୍କ ଦେଶ ଅଧିକାର କରିବାକୁ ମୁଁ ତୁମ୍ଭମାନଙ୍କର ବଂଶାନୁସାରେ ଗୁଲିବାଣ୍ଟ ଦ୍ୱାରା ବିଭାଗ କରି ତୁମ୍ଭମାନଙ୍କୁ ଦେଲି। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଆପେ ତୁମ୍ଭମାନଙ୍କ ସମ୍ମୁଖରୁ ସେମାନଙ୍କୁ ଘଉଡ଼ାଇ ଦେବେ ଓ ତୁମ୍ଭମାନଙ୍କର ଦୃଷ୍ଟିଗୋଚରରୁ ତଡ଼ିଦେବେ। ତହିଁରେ ତୁମ୍ଭେମାନେ ସଦାପ୍ରଭୁଙ୍କୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ବାକ୍ୟାନୁସାରେ ସେମାନଙ୍କ ଦେଶ ଅଧିକାର କରିବ। ଏ ନିମନ୍ତେ ତୁମ୍ଭେମାନେ ମୂଷାଙ୍କର ବ୍ୟବସ୍ଥା ଗ୍ରନ୍ଥରେ ଲିଖିତ ସମସ୍ତ କଥା ମାନିବାକୁ ଓ କରିବାକୁ ସାହସିକ ହୁଅ। ତହିଁର ଦକ୍ଷିଣରେ କି ବାମରେ ନ ଫେର। ପୁଣି ସେହି ଗୋଷ୍ଠୀମାନଙ୍କର ଯେ ଅବଶିଷ୍ଟ ଲୋକ ତୁମ୍ଭମାନଙ୍କ ମଧ୍ୟରେ ଅଛନ୍ତି ସେମାନଙ୍କ ମଧ୍ୟରେ ପ୍ରବେଶ ନ କର, କି ସେମାନଙ୍କ ଦେବତାମାନଙ୍କ ନାମ ଉଚ୍ଚାରଣ ନ କର, କି ସେମାନଙ୍କ ନାମରେ ଶପଥ ନ କରାଅ, କି ସେମାନଙ୍କର ସେବା ନ କର, କିମ୍ବା ସେମାନଙ୍କୁ ପ୍ରଣାମ ନ କର। ମାତ୍ର ଯେପରି ଆଜି ପର୍ଯ୍ୟନ୍ତ କରି ଆସୁଅଛ ସେପରି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କଠାରେ ଆସକ୍ତ ଥାଅ, କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ସମ୍ମୁଖରୁ ମହାନ ଓ ବଳବାନ ଗୋଷ୍ଠୀମାନଙ୍କୁ ତଡ଼ିଦେଇଅଛନ୍ତି। ପୁଣି ଆଜି ପର୍ଯ୍ୟନ୍ତ କୌଣସି ମନୁଷ୍ୟ ତୁମ୍ଭମାନଙ୍କ ସମ୍ମୁଖରେ ଠିଆ ହୋଇପାରିନାହିଁ। ତୁମ୍ଭମାନଙ୍କର ଏକ ଲୋକ ସହସ୍ର ଲୋକଙ୍କୁ ଘଉଡ଼ାଇଦେବ, କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଯେ ରୂପେ କହିଅଛନ୍ତି ତଦନୁସାରେ ସେ ଆପେ ଆପେ ତୁମ୍ଭମାନଙ୍କ ପକ୍ଷରେ ଯୁଦ୍ଧ କରୁଛନ୍ତି। ଏ ନିମନ୍ତେ ତୁମ୍ଭେମାନେ ଆପଣା ଆପଣା ପ୍ରାଣ ବିଷୟରେ ଅତି ସାବଧାନ ହୋଇ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ପ୍ରେମ କର, ନହେଲେ ଯେବେ ତୁମ୍ଭେମାନେ କୌଣସି ପ୍ରକାରେ ବିମୁଖ ହୁଅ ଏହି ଗୋଷ୍ଠୀମାନଙ୍କ ମଧ୍ୟରୁ ଯେଉଁମାନେ ତୁମ୍ଭମାନଙ୍କ ମଧ୍ୟରେ ଅବଶିଷ୍ଟ ଅଛନ୍ତି ସେମାନଙ୍କଠାରେ ଆସକ୍ତ ହୁଅ ଓ ସେମାନଙ୍କ ସହିତ ବିବାହ ସମ୍ବନ୍ଧ ରଖି ତୁମ୍ଭେମାନେ ସେମାନଙ୍କ ସହ ସହବାସ କର ଓ ସେମାନେ ତୁମ୍ଭମାନଙ୍କର ସହବାସ କରନ୍ତି। ତେବେ ଏହା ନିଶ୍ଚୟ ଜାଣ ଯେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଏହି ଗୋଷ୍ଠୀମାନଙ୍କୁ ତୁମ୍ଭମାନଙ୍କର ଦୃଷ୍ଟିଗୋଚରରୁ ଆଉ ତଡ଼ିଦେବେ ନାହିଁ। ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ଏହି ଯେଉଁ ଉତ୍ତମ ଦେଶ ଦେଇଅଛନ୍ତି ତହିଁରୁ ତୁମ୍ଭେମାନେ ବିନଷ୍ଟ ହେବା ପର୍ଯ୍ୟନ୍ତ ସେମାନେ ତୁମ୍ଭମାନଙ୍କର ଜାଲ ଓ ଫାନ୍ଦ ଓ ପାର୍ଶ୍ୱରେ କରୋଡ଼ା ଓ ଚକ୍ଷୁରେ କଣ୍ଟକ ସ୍ୱରୂପ ହେବେ। ଆଉ ଦେଖ, ଆଜି ମୁଁ ସମଗ୍ର ମର୍ତ୍ତ୍ୟର ମାର୍ଗରେ ଯାଉଅଛି। ତୁମେମାନେ ସମସ୍ତ ଅନ୍ତଃକରଣ ଓ ସମସ୍ତ ବୁଦ୍ଧିରେ ଜ୍ଞାତ ଅଛ ଯେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କ ବିଷୟରେ ଯେତେ ମଙ୍ଗଳ କଥା କହିଥିଲେ ତହିଁମଧ୍ୟରୁ ଗୋଟିଏ ମାତ୍ର କଥା ବିଫଳ ହୋଇନାହିଁ। ତୁମ୍ଭମାନଙ୍କ ପକ୍ଷରେ ସବୁ ସଫଳ ହୋଇଅଛି, ତହିଁରୁ ଗୋଟିଏ କଥା ହିଁ ବିଫଳ ହୋଇନାହିଁ। ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କର ପ୍ରତି ଯେ ସକଳ ମଙ୍ଗଳ କଥା କହିଥିଲେ ତାହା ଯେପରି ତୁମ୍ଭମାନଙ୍କ ପକ୍ଷରେ ସଫଳ ହେଲା, ସେପରି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ଉତ୍ତମ ଦେଶ ଦେଇଅଛନ୍ତି ତହିଁରୁ ସଦାପ୍ରଭୁ ତୁମ୍ଭମାନଙ୍କୁ ବିନାଶ କରିବା ଯାଏ ତୁମ୍ଭମାନଙ୍କ ପ୍ରତି ଅମଙ୍ଗଳ କଥା ସବୁ ସଫଳ କରିବେ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ନିୟମ ଆଜ୍ଞା କରିଅଛନ୍ତି ତାହା ଯେବେ ତୁମ୍ଭେମାନେ ଲଙ୍ଘନ କରିବ ଓ ଯାଇ ଅନ୍ୟ ଦେବତାମାନଙ୍କର ସେବା କରିବ, ପୁଣି ସେମାନଙ୍କୁ ପ୍ରଣାମ କରିବ, ତେବେ ତୁମ୍ଭମାନଙ୍କ ପ୍ରତିକୂଳରେ ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେବ ଓ ସେ ଯେଉଁ ଉତ୍ତମ ଦେଶ ତୁମ୍ଭମାନଙ୍କୁ ଦେଇଅଛନ୍ତି ତହିଁରୁ ତୁମ୍ଭେମାନେ ଶୀଘ୍ର ବିନଷ୍ଟ ହେବ। ଜୀବସୁଅ 24 ପର୍ବ। ଅନନ୍ତର ଜୀବସୁଅ ଇସ୍ରାଏଲ ବଂଶ ସମୂହକୁ ଶିଖେମରେ ଏକତ୍ର କରି ସେମାନଙ୍କ ପ୍ରାଚୀନ ବର୍ଗକୁ ଓ ସେମାନଙ୍କ ପ୍ରଧାନମାନଙ୍କୁ ଓ ସେମାନଙ୍କ ବିଚାରକର୍ତ୍ତାଗଣକୁ ଓ ସେମାନଙ୍କ ଅଧ୍ୟକ୍ଷମାନଙ୍କୁ ଡକାଇଲେ। ତହିଁରେ ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହେଲେ। ତହୁଁ ଜୋଶୁଆ ସମସ୍ତଙ୍କୁ କହିଲେ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ପୂର୍ବକାଳରେ ତୁମ୍ଭମାନଙ୍କର ପୂର୍ବପୁରୁଷ ଅବ୍ରାହମ ଓ ନାହୋରର ପିତା ତେରହ ପ୍ରଭୃତି ନଦୀ ସେପାରରେ ବାସ କରି ଅନ୍ୟ ଦେବତାମାନଙ୍କର ସେବା କରୁଥିଲେ। ତହିଁରେ ଆମ୍ଭେ ତୁମ୍ଭମାନଙ୍କ ପୂର୍ବପୁରୁଷ ଅବ୍ରାହମଙ୍କୁ ସେହି ନଦୀ ସେପାରିରୁ ନେଇ କିଣାଣ ଦେଶର ସର୍ବତ୍ର ଭ୍ରମଣ କରାଇଲୁ ଓ ତାହାର ବଂଶକୁ ବହୁ ପ୍ରଜ କଲୁ ଓ ତାହାକୁ ଇସହାକ ଦେଲୁ, ଆଉ ଆମ୍ଭେ ଇସହାକକୁ ଜାକୁବ ଓ ଏସ୍ୱ ଦେଲୁ, ପୁଣି ଆମ୍ଭେ ଅଧିକାରାର୍ଥେ ଏସ୍ୱକୁ ସେଇର ପର୍ବତ ଦେଲୁ, ଆଉ ଜାକୁବ ଓ ତାହାର ସନ୍ତାନମାନେ ମିଶ୍ରକୁ ଗଲେ। ଏ ଉତ୍ତରେ ଆମ୍ଭେ ମୂଷା ଓ ହାରଣକୁ ପଠାଇଲୁ ଓ ମିଶ୍ର ମଧ୍ୟରେ ଯେଉଁ କାର୍ଯ୍ୟ କଲୁ ତଦ୍ୱାରା ତାହାକୁ ଦଣ୍ଡ ଦେଲୁ। ତହିଁ ଉତ୍ତରେ ଆମ୍ଭେ ତୁମ୍ଭମାନଙ୍କୁ ବାହାର କରି ଆଣିଲୁ, ପୁଣି ଆମ୍ଭେ ମିଶ୍ରରୁ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ବାହାର କରି ଆଣିଲୁ। ତେଣୁ ତୁମ୍ଭେମାନେ ସମୁଦ୍ର ନିକଟରେ ଉପସ୍ଥିତ ହେଲ, ସେତେବେଳେ ମିଶ୍ରୀୟମାନେ ରଥ ଓ ଅଶ୍ୱାରୂଢ଼ ସୈନ୍ୟ ନେଇ ସୁପସମୁଦ୍ର ପର୍ଯ୍ୟନ୍ତ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କ ପଛେ ପଛେ ଗୋଡ଼ାଇଲେ। ତହିଁରେ ସେମାନେ ସଦାପ୍ରଭୁଙ୍କୁ ଡାକ ପକାନ୍ତେ ସେ ତୁମ୍ଭମାନଙ୍କ ଓ ମିଶ୍ରୀୟମାନଙ୍କ ମଧ୍ୟରେ ଅନ୍ଧକାର ସ୍ଥାପନ କଲେ, ଆଉ ସେମାନଙ୍କ ଉପରକୁ ସମୁଦ୍ର ଆଣି ସେମାନଙ୍କୁ ଆଚ୍ଛନ୍ନ କଲେ। ଆମ୍ଭେ ମିଶ୍ରରେ ଯାହା କଲୁ ତାହା ତୁମ୍ଭମାନଙ୍କ ଚକ୍ଷୁ ଦେଖିଲା। ତହିଁ ଉତ୍ତାରେ ତୁମ୍ଭେମାନେ ଅନେକ ଦିନ ପ୍ରାନ୍ତରରେ ବାସ କଲ, ପୁଣି ଆମ୍ଭେ ତୁମ୍ଭମାନଙ୍କୁ ଜର୍ଦ୍ଦନ ସେପାରିରେ ବାସକାରୀ ଇମୋରିୟମାନଙ୍କ ଦେଶକୁ ଆଣିଲୁ, ପୁଣି ସେମାନେ ତୁମ୍ଭ ସଙ୍ଗେ ଯୁଦ୍ଧ କଲେ। ତହିଁରେ ଆମ୍ଭେ ସେମାନଙ୍କୁ ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କଲୁ ଓ ତୁମ୍ଭେମାନେ ସେମାନଙ୍କ ଦେଶ ଅଧିକାର କଲ। ଏହି ରୂପେ ଆମ୍ଭେ ତୁମ୍ଭମାନଙ୍କ ସାକ୍ଷାତରେ ସେମାନଙ୍କୁ ବିନାଶ କଲୁ। ତେବେ ମୋୟାବ ରାଜ ସିପିପୋର ପୁତ୍ର ବାଲାକ ଉଠି ଇସ୍ରାଏଲ ପ୍ରତିକୂଳରେ ଯୁଦ୍ଧ କଲା, ପୁଣି ସେ ଲୋକ ପଠାଇ ତୁମ୍ଭମାନଙ୍କୁ ସାପ ଦେବା ନିମନ୍ତେ ବିୟୋରର ପୁତ୍ର ବିଲିୟମ୍ଙ୍କୁ ଡକାଇଲା। ମାତ୍ର ବିଲିୟମ୍ର କଥା ଶୁଣିବାକୁ ଅସମ୍ମତ ହେଲୁ, ତହିଁରେ ସେ ତୁମ୍ଭମାନଙ୍କୁ କେବଳ ଆଶୀର୍ବାଦ କଲା। ଏହି ରୂପେ ଆମ୍ଭେ ତାହାର ହସ୍ତରୁ ତୁମ୍ଭମାନଙ୍କୁ ଉଦ୍ଧାର କଲୁ। ଏ ଉତ୍ତାରେ ତୁମ୍ଭେମାନେ ଜର୍ଦ୍ଦନ ପାର ହୋଇ ଜିରିହରେ ଉପସ୍ଥିତ ହେଲ, ତହିଁରେ ଜିରିହ ନିବାସୀମାନେ ପୁଣି ଇମୋରିୟ ଓ ପିରିସିୟ ଓ କିଣାଣୀୟ ଓ ହିତୀୟ ଓ ଗିର୍ଗାସୀୟ ଓ ହିଦିୟ ଓ ଜିବିସୀୟମାନେ ତୁମ୍ଭମାନଙ୍କ ପ୍ରତିକୂଳରେ ଯୁଦ୍ଧ କରନ୍ତେ, ଆମ୍ଭେ ତୁମ୍ଭମାନଙ୍କ ହସ୍ତରେ ସେମାନଙ୍କୁ ସମର୍ପଣ କଲୁ। ଆଉ ତୁମ୍ଭର ଖଡ଼ଗ କି ତୁମ୍ଭର ଧନୁ ଦ୍ୱାରା ନୁହେଁ, ମାତ୍ର ଆମ୍ଭେ ତୁମ୍ଭମାନଙ୍କ ଆଗେ ଆଗେ ବିରୁଡ଼ି ପଠାଇଲୁ ଯେ ସେମାନଙ୍କୁ ଅର୍ଥାତ୍ ଇମୋରିୟମାନଙ୍କର ଦୁଇ ରାଜାଙ୍କୁ ତୁମ୍ଭମାନଙ୍କ ସମ୍ମୁଖରୁ ଘୋଡ଼ାଇ ଦେଲା। ଆଉ ତୁମ୍ଭେମାନେ ଜହିଁରେ ପରିଶ୍ରମ କରିନାହଁ ଏପରି ଏକ ଦେଶ ଯାହା ଯାହା ତୁମ୍ଭେମାନେ ନିର୍ମାଣ କରିନାହଁ, ଏପରି ନଗରମାନ ଆମ୍ଭେ ତୁମ୍ଭମାନଙ୍କୁ ଦେଲୁ, ତହିଁରେ ତୁମ୍ଭେମାନେ ବାସ କରୁଅଛ। ତୁମ୍ଭେମାନେ ଯେଉଁ ଦ୍ରାକ୍ଷାକ୍ଷେତ୍ର ଓ ଜିତକ୍ଷେତ୍ର ରୋପଣ ନ କଲ ତାହା ତୁମ୍ଭେମାନେ ଭୋଗ କରୁଅଛ। ଏହେତୁ ଏବେ ସଦାପ୍ରଭୁଙ୍କୁ ଭୟ କର, ପୁଣି ସମ୍ପୂର୍ଣ୍ଣ ରୂପେ ଓ ସତ୍ୟତାରେ ତାହାଙ୍କର ସେବା କର, ଆଉ ତୁମ୍ଭମାନଙ୍କ ପୂର୍ବପୁରୁଷମାନେ ନଦୀ ସେପାରିରେ ଓ ମିଶ୍ରରେ ଯେଉଁ ଦେବତାମାନଙ୍କର ସେବା କଲେ ସେମାନଙ୍କୁ ଦୂର କର। ତୁମେମାନେ ସଦାପ୍ରଭୁଙ୍କର ସେବା କର, ଯଦି ବା ସଦାପ୍ରଭୁଙ୍କୁ ସେବା କରିବା ତୁମ୍ଭମାନଙ୍କର ଦୃଷ୍ଟିରେ ମନ୍ଦ ଦିଶେ ତେବେ ତୁମେମାନେ କାହାରି ସେବା କରିବ? ଆଜି ତାହା ମନୋନୀତ କର କି ନଦୀ ସେପାରିରେ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ଯେଉଁ ଦେବତାମାନଙ୍କୁ ସେବା କଲେ ସେମାନଙ୍କ, କିମ୍ବା ଯେଉଁ ଇମୋରିୟମାନଙ୍କ ଦେଶରେ ତୁମେମାନେ ବାସ କରୁଅଛ ସେମାନଙ୍କ ଦେବତାମାନଙ୍କୁ ସେବା କରିବ, ଏହା ମନୋନୀତ କର। ମାତ୍ର ମୁଁ ଓ ମୋହର ପରିଜନ ଆମେମାନେ ସଦାପ୍ରଭୁଙ୍କୁ ସେବା କରିବା। ଏଥିରେ ଲୋକମାନେ ଉତ୍ତର ଦେଇ କହିଲେ, ଅନ୍ୟ ଦେବତାମାନଙ୍କ ସେବା କରିବା ନିମନ୍ତେ ଆମ୍ଭେମାନେ ଯେ ସଦାପ୍ରଭୁଙ୍କୁ ପରିତ୍ୟାଗ କରିବୁ ଏହା ଦୂରେ ଥାଉ, ଯେହେତୁ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର, ସେ ଆପେ ଆମ୍ଭମାନଙ୍କୁ ଓ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ମିଶ୍ର ଦେଶରେ ଦାସଗୃହରୁ ବାହାର କରି ଆଣିଲେ ଓ ଆମ୍ଭମାନଙ୍କ ଦୃଷ୍ଟିଗୋଚରରେ ଏହିସବୁ ମହାଚିହ୍ନ ପ୍ରକାଶ କଲେ, ପୁଣି ଯେଉଁ ସକଳ ପଥରେ ଯେ ଯେ ଗୋଷ୍ଠୀ ଦେଇ ଆମ୍ଭେମାନେ ଆସିଅଛୁ ସେମାନଙ୍କ ମଧ୍ୟରେ ସେ ଆମ୍ଭମାନଙ୍କୁ ରକ୍ଷା କରିଅଛନ୍ତି, ଆହୁରି ସେହି ସଦାପ୍ରଭୁ ଏହି ଦେଶ ନିବାସୀ ଇମୋରିୟ ଆଦି ସବୁ ଗୋଷ୍ଠୀକି ଆମ୍ଭମାନଙ୍କ ସମ୍ମୁଖରୁ ଘୋଡ଼ାଇ ଦେଇଅଛନ୍ତି। ଏଣୁ ଆମ୍ଭେମାନେ ମଧ୍ୟ ସଦାପ୍ରଭୁଙ୍କର ସେବା କରିବୁ, କାରଣ ସେ ଆମ୍ଭମାନଙ୍କର ପରମେଶ୍ୱର। ଏଥିରେ ଜୋଶୁଆ ଲୋକମାନଙ୍କୁ କହିଲେ, ତୁମେମାନେ ସଦାପ୍ରଭୁଙ୍କ ସେବା କରିପାରିବ ନାହିଁ, କାରଣ ସେ ପବିତ୍ର ପରମେଶ୍ୱର, ସେ ସୌଗୌରବ ରକ୍ଷଣ ଉଦ୍ୟୋଗୀ ପରମେଶ୍ୱର, ସେ ତୁମମାନଙ୍କର ଅଧର୍ମ କି ପାପ କ୍ଷମା କରିବେ ନାହିଁ। ତୁମେମାନେ ଯେବେ ସଦାପ୍ରଭୁଙ୍କୁ ପରିତ୍ୟାଗ କରି ବିଦେଶୀୟ ଦେବତାମାନଙ୍କୁ ସେବା କରିବ, ତେବେ ସେ ତୁମମାନଙ୍କ ପ୍ରତି ଫେରି ଅମଙ୍ଗଳ କରିବେ, ପୁଣି ତୁମମାନଙ୍କର ମଙ୍ଗଳ କରିଥିଲେ ହେଁ ତୁମମାନଙ୍କୁ ସଂହାର କରିବେ। ତେଣୁ ଲୋକମାନେ ଯୋଶୁଙ୍କୁ କହିଲେ, ନାହିଁ, ମାତ୍ର ଆମେମାନେ ସଦାପ୍ରଭୁଙ୍କର ସେବା କରିବା। ତେବେ ଯୋଶୁ ଲୋକମାନଙ୍କୁ କହିଲେ, ତୁମେମାନେ ଯେ ସଦାପ୍ରଭୁଙ୍କର ସେବା କରିବା ନିମନ୍ତେ ତାହାଙ୍କୁ ଆପଣା ଆପଣା ପାଇଁ ମନୋନୀତ କରିଅଛ, ଏ ବିଷୟରେ ତୁମେମାନେ ନିଜେ ନିଜେ ଆପଣାମାନଙ୍କ ପ୍ରତିକୂଳରେ ସାକ୍ଷୀ। ତହିଁରେ ସେମାନେ କହିଲେ, ଆମ୍ଭେମାନେ ସାକ୍ଷୀ। ସେ କହିଲେ, ତେବେ ତୁମମାନଙ୍କ ମଧ୍ୟରେ ଯେଉଁ ବିଦେଶୀୟ ଦେବତାମାନେ ଅଛନ୍ତି ସେମାନଙ୍କୁ ଏବେ ବାହାର କରିଦିଅ, ପୁଣି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଆଡ଼କୁ ଆପଣା ଆପଣା ହୃଦୟ ଡେର। ତହିଁରେ ଲୋକମାନେ ଯୋଶୁଙ୍କୁ କହିଲେ, ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱରଙ୍କର ସେବା ଆମ୍ଭେମାନେ କରିବୁ ଓ ତାହାଙ୍କର ରବ ଶୁଣିବୁ। ତହିଁରେ ଯୋଶୁ ସେହିଦିନ ଲୋକମାନଙ୍କ ସହିତ ନିୟମ ସ୍ଥିର କରି ସିକିମ୍ରେ ସେମାନଙ୍କ ନିମନ୍ତେ ବିଧି ଓ ଶାସନ ସ୍ଥାପନ କଲେ। ଅନନ୍ତର ଯୋଶୁ ସେହି ସକଳ କଥା ପରମେଶ୍ୱରଙ୍କ ବ୍ୟବସ୍ଥା ଗ୍ରନ୍ଥରେ ଲେଖିଲେ ଓ ଏକ ବୃହତ୍ ପ୍ରସ୍ତର ନେଇ ସଦାପ୍ରଭୁଙ୍କ ପବିତ୍ର ଆବାସର ନିକଟବର୍ତ୍ତୀ ଅଲନ୍ ବୃକ୍ଷ ମୂଳେ ସ୍ଥାପନ କଲେ। ତେଣୁ ଯୋଶୁ ସମସ୍ତ ଲୋକଙ୍କୁ କହିଲେ, ଦେଖ, ଏହି ପ୍ରସ୍ତର ଆମ୍ଭମାନଙ୍କର ପ୍ରତିକୂଳରେ ସାକ୍ଷୀ ହେବ, କାରଣ ସଦାପ୍ରଭୁ ଆମ୍ଭମାନଙ୍କୁ ଯାହା ଯାହା କହିଲେ ସେସବୁ କଥା ଏହା ଶୁଣିଅଛି। ଏହେତୁ ତୁମେମାନେ ଯେପରି ଆପଣାମାନଙ୍କ ପରମେଶ୍ୱରଙ୍କୁ ଅସ୍ୱୀକାର ନ କର, ଏଥିପାଇଁ ଏ ତୁମ୍ଭମାନଙ୍କ ପ୍ରତିକୂଳରେ ସାକ୍ଷୀ ହେବ। ଏ ଉତ୍ତାରେ ଯୋଶୁ ଲୋକମାନଙ୍କର ପ୍ରତି ଜଣକୁ ଆପଣା ଆପଣା ଅଧିକାରକୁ ଯିବା ପାଇଁ ବିଦାୟ କଲେ। ଏ ସକଳ ଘଟଣା ଉତ୍ତାରେ ସଦାପ୍ରଭୁଙ୍କ ସେବକ ନୁନର ପୁତ୍ର ଯୋଶୁ 110 ବର୍ଷ ବୟସ୍କ ହୋଇ ମଲେ। ତହିଁରେ ଲୋକମାନେ ଗାସ ପର୍ବତର ଉତ୍ତର ପାର୍ଶ୍ୱରେ ଇଫ୍ରିୟମ୍ ପର୍ବତମୟ ଦେଶସ୍ଥ ତିନ୍ମାତ୍ ସେରହରେ ତାଙ୍କର ଅଧିକାର ସୀମା ମଧ୍ୟରେ ତାଙ୍କୁ କବର ଦେଲେ। ଯୋଶୁଙ୍କର ଜୀବନ ଯାଏ ଓ ଯେଉଁ ପ୍ରାଚୀନମାନେ ଇସ୍ରାଏଲ୍ ପକ୍ଷରେ ସଦାପ୍ରଭୁଙ୍କ କୃତ ସମସ୍ତ କାର୍ଯ୍ୟ ଜ୍ଞାତ ଥିଲେ ସେମାନଙ୍କ ମଧ୍ୟରୁ ଯୋଶୁଙ୍କର ଉତ୍ତାରେ ଯେଉଁମାନେ ଜୀବିତ ଥିଲେ ସେମାନଙ୍କର ଜୀବନ ଯାଏ ଇସ୍ରାଏଲ୍ ସଦାପ୍ରଭୁଙ୍କର ସେବା କଲେ। ପୁଣି ଯାକୁବ 100 ରୌପ୍ୟମୁଦ୍ରାରେ ସିକ୍କିମ୍ର ପିତା ହମୋର ସନ୍ତାନମାନଙ୍କଠାରୁ ଯେଉଁ ଭୂମି କ୍ରୟ କରିଥିଲେ, ସିକ୍କିମ୍ସ୍ଥିତ ସେ ଭୂମିଖଣ୍ଡକରେ ଇସ୍ରାଏଲ୍ ସନ୍ତାନଗଣ ଯୋସେଫ୍ଙ୍କର ଯେଉଁ ଅସ୍ଥି ମିଶରରୁ ଆଣିଥିଲେ ତାହା ପୋତିଲେ, ଆଉ ତାହା ଯୋସେଫ୍ ସନ୍ତାନମାନଙ୍କ ଅଧିକାର ହେଲା। ଏ ଉତ୍ତରେ ହାରଣଙ୍କ ପୁତ୍ର ଇଲିଆସର ମଲା। ତହିଁରେ ଲୋକମାନେ ଇଫ୍ରିୟମ୍ର ପର୍ବତମୟ ଦେଶରେ ତାହାଙ୍କର ପୁତ୍ର ଫିନହସକୁ ଦତ ପର୍ବତରେ ତାହାକୁ କବର ଦେଲେ।